वासुदेवाय।
सर्वप्रथम मोर परमाराध्य गुरुदेव श्री श्रीमद गौरगोविंद गोस्वामी गुरुदेवंकर अभय चरण कमल तले निजकु समर्पित करि एवं तांकर चरण कमल तले दंडवत प्रणाम पूर्वक संस्थार संस्थापक आचार्य कृष्ण कृपा श्रीमती सुषमद अभय चरणारविंद भक्ति वेदांत स्वामी प्रभुपाद जी महाराज चरण कमल दंडवत प्रणाम पूर्वक समस्त गुरु वैष्णव आचार्यंकर कृपा भिक्षा करी प्रणति निवेदन पूर्वक उपस्थित वैष्णव मानंकर कृपा भिक्षा करी प्रभु श्री श्री जगन्नाथ बलदेव सुभद्रा महाराणी करुणारु श्रीमद भागवत षष्ठ स्कंदरु सुखदेव गोस्वामी मुखरे आमने वक्तवर वृत्रासुर चरित श्रवण करुचे। गत काल पर्यंत जो कथा विश्राम थे से सम्यक सूचना देखिए आगे जावा सती अभिशाप प्राप्त होगापर चित्रकेतु किभली असुर जोनि को प्रवेश करुछन्ति तार प्रसंग आम शुणुचे। गत काल आम शुणुले इंद्रदेव ऐश्वर्य मदमत हो देवगुरु बृहस्पति गुरु बृहस्पति को अवहेलना करिसंदि एवं निष्कपट चित्तरे तांकर दोष को जानिपारि आसुछन्ति गुरुदेवंक निकट में क्षमा भिक्षा करिया। किंतु आत्मविद्या प्रयोग करिकि सुविद्या प्रयोग करिकि मध्य गुरु को खोजिकि से पाउनांति कारण गुरु होछन्ति नारायण कवच पाइबे एवं भगवान कृपा किपर लाभ करेंगे वृत्रासुर केमती आसवे संसार में वृत्रासुर कीर्ति केमती सृष्टि हम कीर्ति के बड़े व्याप्त हो सब जानपर से अंतर्ध्यान हो गला ब्रह्माजी शरण देले कारण समस्त असुर मान बलवान आज ही आक्रमण कले देवलोक देवता मैंने ब्रह्माजी शरण ने ब्रह्माजी कहले वर्तमान एभली एक विषम समय जो समय नीति काम करे ना संसार जो चारोटी नीति अच्छी विशेषकर साम नीति दाम नीति भेद नीति साम दान भेद दंड कहले साम नीति वर्तमान चढ़ ना साम दान दंड उपाय न संभवती तीनोटी उपाय द्वारा तुम्हें वर्तमान केवल असुर मानक परास्त करें कारण असुर मैंने वर्तमान शुक्राचार्य बल में उज्जित होती बल बलियान तुम्हें जाओ जो तेजस्वी पुरुष को गुरु रूप से ग्रहण कर आज सी जानते सब आप प्रश्न करते ब्रह्माजी कौन चाहते देवता मान गुरु रूप से ग्रहण करने कि अलग उपाय दे पार था कि ब्रह्माजी जानते यहाँ मोर ड्यूटी नुहे प्रकृत जो मैंने हिताकांक्षी से मैंने हिताकांक्षी गुरुवर्ग जदि से उपदेश दे पारे ना सुरक्षा दे पारे ना से जन उपयुक्त वैष्णव निकट को पठेदेवे ये वैष्णव परंपरा कारण गोटे जीवर दायित्व ना ये छोट काम ना तांकर मेटेरियल पोजिशन तांकर स्पिरिचुअल पोजिशन दुईटा मुझे देखा तार दायित्व ना पड़े ब्रह्माजी कह ठीक अच्छे ब्रह्माजी अधिक समय हरिभजन लगाते ब्रह्मांड भितर सब बड़ भक्त कही था ब्रह्मा विशेषकर स्तुति सब भगवत स्तुति स्तुति मुखर रुहत सब ब्रह्माजी सब स्तुति मुखर रुहत से पठेले देख तुम्हें आत्मानंदम तुष्टांगर पुत्र तद्विश्व रूपम भजतम आस विप्रम तपस्विनम तुष्टांग अथ आत्मवंतम तुष्टांगर पुत्र जे विश्व रूप से होचंदि आत्मवंत विप्र आओ तपस्विनम तुम्हें तांकर निकट को जाओ आ शीघ्र तांकर भजन कर से यदि चाहिए निश्चित तुम अर्थ को बा तुम कामना को से पूर्ण करदे कि मन रखे दोष अच्छे दोष है कौन से ସମସ୍ତ ଦେବତାମାନେ ବିନା ଚିନ୍ତାରେ ହିଁ ଯାଇକି ପହଞ୍ଚିଗଲେ ବର୍ତ୍ତମାନ କୌଣସି ଯୋଡ଼ି ନାହିଁ ତାଙ୍କର ମତ, ବ୍ରହ୍ମାଙ୍କର କଥାକୁ ଆଜି ଟିଜ୍ ଗ୍ରହଣ କରିନେଇଗଲେ ସିଧା ଚାଲିଲେ ବର୍ତ୍ତମାନ କାହାର ଆଶ୍ରମକୁ, ଜଣେ ବ୍ରହ୍ମଚାରୀଙ୍କ ଆଶ୍ରମକୁ ଦେବତାମାନେ ଯାଇ ପହଞ୍ଚନ୍ତି। ବ୍ରହ୍ମଚାରୀ ଥିଲେ, ତୁଷ୍ଟାଙ୍କର ପୁତ୍ର ଅତି ତପସ୍ୱୀ ଯୁବକ, ବିବାହ ହେଇଥାନ୍ତି ଆଉ ବହୁତ ସୁନ୍ଦର ସୁଶୀଳ ସ୍ୱଭାବ, ମା ଯଦିଓ ସମ୍ପନ୍ନର ଜନ୍ମ ହେଇଥିଲେ କିନ୍ତୁ ଆଙ୍କର ବହୁତ ଦିବ୍ୟ ଗୁଣ ଥିଲା, ପିତାଙ୍କର ଗୁଣ ଆସିଥିଲା ଆଙ୍କ ନିକଟରୁ, ବଡ଼ ତପସ୍ୱୀ। ସୁଖଦେବ ଗୋସ୍ୱାମୀ କହୁଛନ୍ତି ଶ୍ଳୋକ 26 ଆରମ୍ଭ ଭାବେ, ତେବଂ ମୁଦିତା ରାଜନ୍ ବ୍ରହ୍ମଣା ବିଗତ ଜରା ଋଷି ତୃଷ୍ଣ ଉପବ୍ରଜ୍ୟ ପରିଶୁଜ୍ୟ ଇଦମ ପ୍ରଭୁ। ଗତକାଲି ଏଇଠି କଥା ବିଶ୍ରାମ ଯାଇକି ଆଲିଙ୍ଗନ କଲେ, ପରିଶୁଦ୍ଧ୍ରବୀ ନା ଇଏ ଭାଇଙ୍କର ପୁତ୍ର ହେବେ, ଭାଇଙ୍କର ପୁତ୍ର ହେଲେନି ଅସୁରଙ୍କର, ତାଙ୍କ ବାପା ଯେହେତୁ ଦେବତା, ମା ହେଉଛନ୍ତି ଅସୁର, ବିଶ୍ୱରୂପଙ୍କର ବାବା ହେଉଛନ୍ତି ଦେବତା, ତେଣୁ ଇଏ ଦେବତା ମାନେ ଦେବତା ଦେବତା ଭିତରେ ଭାଇ ହେଲେ ନା, ଭାଇଙ୍କର ପୁତ୍ରକୁ ଆଲିଙ୍ଗନ ସ୍ନେହରେ ଯେମିତି କ'ଣ ଦାଦା ହେବେ ନା ଓଡ଼ିଆରେ ଯେମିତି କୁହନ୍ତି, ଭାଇଙ୍କର ପୁଅ ତାଙ୍କୁ ଆଲିଙ୍ଗନ କରନ୍ତି, ଦେବତାମାନେ ଗଲେ ସେଟା ଆଲିଙ୍ଗନ କଲେ, କିନ୍ତୁ ଆଲିଙ୍ଗନ କରି ଗୁରୁ ରୂପରେ ଗ୍ରହଣ କରିବେ। ଗୁରୁ ସମ୍ବନ୍ଧ ଯେତେବେଳେ ରହିବ ସେତେବେଳେ ଗୁରୁତ୍ୱ ସମ୍ବନ୍ଧ ରହିବ, ଦେହ ସମ୍ବନ୍ଧ ଗୁରୁ ସମ୍ବନ୍ଧ ସହିତ ଯୋଡ଼ାଯିବ ନା। ପୁଅ ଯଦି ବି ଗୁରୁଙ୍କ ନିକଟରୁ ଦୀକ୍ଷା ନିଏ ସିଏ ସେଠି ଗୁରୁ ସମ୍ବନ୍ଧ ଦେହ ସମ୍ବନ୍ଧ ରହିବନି, ଗୁରୁଦେବ ବୋଲି ଡାକିବ, ବାବା ବୋଲି ଡାକିପାରିବେ। କିନ୍ତୁ ବର୍ତ୍ତମାନ ଆଲିଙ୍ଗନ କରୁଛନ୍ତି, କାହିଁକି ଆଲିଙ୍ଗନ କରୁଛନ୍ତି ନା, କାଳେ ଆମକୁ ଗୁରୁ ରୂପରେ ଗ୍ରହଣ କରୁ, ବର୍ତ୍ତମାନ ବି ଦେବତାମାନଙ୍କର ସନ୍ଦେହ ଅଛି ଯେ ଗୁରୁ ରୂପରେ ଗ୍ରହଣ କରିବେ କି ନାହିଁ, କାରଣ ଏ ତ କନିଷ୍ଠ ପିଲା, ପୁରା ଯୁବକ, ଫ୍ରେଶ ଯୁବକ ପିଲା, ବୟସରେ କମ, ଇଏ ତ ଆମକୁ ବହୁତ ସମ୍ମାନ ଦିଏ, ସୁଶୀଳ ସ୍ୱଭାବର ଲୋକ, ଶାସ୍ତ୍ର ଜ୍ଞାନ ବହୁତ ଜାଣିଛନ୍ତି, ସୁନ୍ଦର ପ୍ରବଚନ ଏଠି ଦେବେ। ଆଉ ସେ ନିଷ୍କିଞ୍ଚନ ଭିତରେ ଚଳିବା ପାଇଁ ଚାହୁଁଥିଲେ କିନ୍ତୁ ଦେବତାମାନେ ତାଙ୍କୁ ଗୋଟେ ଅତି ବିପଦ ସ୍ଥିତିରେ ଫସେଇଦେଲେ, ତ ଭଗବାନଙ୍କର ଲୀଳା ହେବ ଚାହୁଁଥିଲେ ଏସବୁ ଗୁରୁଗିରି କରିବା ପାଇଁ, ପୁରୋହିତ କାମ କରିବା ପାଇଁ। ଋଷି ତୃଷ୍ଣ୍ରଜ୍ୟ ପରିଶୁଦ୍ଧ୍ରବୀ ତାଙ୍କୁ ଆଲିଙ୍ଗନ କରିକି ଏଇ କଥା କହିଲେ, ଶ୍ରୀ ଦେବାଉଚୁ ବୟମ୍ ତେ ଅତିଥି ପ୍ରାପ୍ତ ଆଶ୍ରମମ୍ ଭଦ୍ରମ ଅସ୍ତୁତେ କାମମ୍ ସମ୍ପାଦ୍ୟତାମ୍ ତାତ ପିତୃଣାମ୍ ସମୟ ଉଚିତ। ଏଠି ଦୁଇଟି ସମ୍ବୋଧନ ଏକ ଶ୍ଳୋକରେ ଅଛନ୍ତି। ଭାଗବତ ଶୁଣିଲା ବେଳେ ଆପଣଙ୍କୁ ପଢ଼ିଲା ବେଳେ ବହୁତ ସାବଧାନ ହୋଇକି ପଢ଼ିବାକୁ ପଡ଼ିବ, କାରଣ ଏ ଭଗବାନଙ୍କର ବାଣୀ, ଏଥିରେ ନୈତିକ ଶିକ୍ଷା, ପାରମାର୍ଥିକ ଶିକ୍ଷା, ଜୀବନର ମୂଲ୍ୟବୋଧ, ପ୍ରଭୁଙ୍କ ପ୍ରତି ଭକ୍ତି, ସବୁ ଜିନିଷ ଶିକ୍ଷା ଦିଆଯାଇଛି। ତା ତ କାହିଁ କହୁଛନ୍ତି ନା, ସ୍ନେହରେ ସମ୍ବୋଧନ କରୁଛନ୍ତି, ସ୍ନେହ ପ୍ରଦର୍ଶନ କରୁଛନ୍ତି ହେ ତା ତ। ଆଉ ଦ୍ୱିତୀୟ ସମ୍ବୋଧନ ନାହିଁ, ଦ୍ୱିତୀୟ ଆଶୀର୍ବାଦ ସୂଚକ ଅଛି, ଭଦ୍ରମ ସ୍ତୁତି, ତୁମର ମଙ୍ଗଳ ହଉ ଦେବତାମାନେ କହୁଛନ୍ତି। ବୟନ୍ତେ ଅତିଥି ପ୍ରାପ୍ତା ଆଶ୍ରମ ଭଦ୍ରମ ସ୍ତୁତି, ତୁମ ଆଶ୍ରମରେ ଆମେ ବର୍ତ୍ତମାନ ଅତିଥି। ବ୍ରହ୍ମ ସାଧୁ ଭାବିବା ଉଚିତ ନା, ଯଦି କେହି ବି ଗୃହସ୍ଥ ଲୋକ ଆଶ୍ରମକୁ ଆସୁଛନ୍ତି ସେ ଆମର ଅତିଥି ନୁହେଁ ବୋଲି, ଏ ହେଉଛି ଭାଗବତର ଏ ଶ୍ଳୋକର ସୂଚନା। କେହି ବି ଯଦି ଆସନ୍ତି, ଅତିଥି ମାନେ ଅଜ୍ଞାତ ପୂର୍ବା, ତାଙ୍କୁ ଆମେ ଜାଣିନେ, ସେ ଆସିକି ପହଞ୍ଚିଗଲେ ସେ ଅତିଥି। ଅଭ୍ୟାଗତ ଜ୍ଞାତ ପୂର୍ବା, ଯେ ପ୍ରତିଦିନ ଆସନ୍ତି ବା ଯାହାକୁ ଜାଣିଛନ୍ତି ସେ ଯଦି ଅଭ୍ୟାଗତ ଆସିବେ, ସେ ଶବ୍ଦ ସବୁ ବୟମ ତେ ଅତିଥି ପ୍ରାପ୍ତ, ଆମେ ତୁମର ଅତିଥି। ଇନ୍ଦ୍ରାଣୀ ଦେବତାମାନେ ସିଧା କହୁଛନ୍ତି ଆମେ ତୁମର ଅତିଥି, ଆଉ ଆଶ୍ରମରେ ଆମେ ତୁମକୁ ପାଇଛୁ, ତୁମର ମଙ୍ଗଳ ହଉ। ଅତିଥି କେବଳ ଗୃହସ୍ଥର ସେବା ଯେ ଅତିଥି ଧର୍ମ, ଏଇଟା ତାର ପରମ ଧର୍ମ, କିନ୍ତୁ ପ୍ରତି ବର୍ଣ୍ଣାଶ୍ରମ ବ୍ୟକ୍ତିର ଏଇଟା ହେଉଛି କର୍ତ୍ତବ୍ୟ, ସେ ଅତିଥିକୁ ଦେଖିଲା ମାନେ ତାକୁ ସ୍ୱାଗତ କରିବ, ତାର ସତ୍କାର କରିବ। ଆମେ ଅତିଥି ରୂପରେ ଆସୁଛୁ ତୁମର ଆଶ୍ରମକୁ, କାମମ୍ ସମ୍ପାଦ୍ୟତାମ୍ ତାତ, ତାତ ବୋଲି ସମ୍ବୋଧନ କଲେ ସ୍ନେହରେ, ସ୍ନେହ ସୂଚକ ଯେ ହେ ତାତ, ତୁମେ ଆମର କାମକୁ ସମ୍ପାଦନା କର, ପୂରଣ କର। ଇଏ ଯଦି ପଚାରିବ କେମିତି, ଆପଣ ତ ବାବା ସଦୃଶ, ମୁଁ ତ ପିତା ସଦୃଶ, ମୁଁ ଆପଣଙ୍କର କାମନାକୁ କେମିତି ପୂର୍ଣ୍ଣ କରିବି ନା, ଏଠି କହୁଛନ୍ତି ପିତୃଣାମ
ସମୟୋଚିତ ବର୍ତ୍ତମାନ ସମୟ ଉଚିତ ଯେଉଁ କାମନା ଆମର ଅଛି, ଅସୁରମାନେ ଆମକୁ ଆକ୍ରମଣ କରିଛନ୍ତି, ଆପଣ ଆମର କାମନାକୁ ପୂରଣ କରନ୍ତୁ, କାରଣ ଆପଣ ହେଉଛନ୍ତି ପିତା ଆମର। ଏ ତୁମେ ହେଉଛ ମୋର ପୁତ୍ର, ଆମେମାନେ ହେଉଛି ତୁମର ପିତା, ତେଣୁ ପିତାର କାମନାକୁ ପୂର୍ଣ୍ଣ କରିବା ହେଉଛି ପୁତ୍ରର କର୍ତ୍ତବ୍ୟ, ତେଣୁ ତୁମେ ଆମର କାମନାକୁ ପୂର୍ଣ୍ଣ କର। କେଉଁମାନେ କହୁଛନ୍ତି? ଇନ୍ଦ୍ରାଦି ଦେବତାମାନେ କହୁଛନ୍ତି, ଆଶୀର୍ବାଦ ଦେଲେ, ସ୍ନେହ ବି ଦେଲେ। ଏବଂ ଏଇଟା କହିକି ବଡ଼ ଟ୍ରିକ୍ରେ ପ୍ରବଚନ ଦେଉଛନ୍ତି ଇନ୍ଦ୍ରାଦି ଦେବତାମାନେ। ଦେବଗୁଣ ସମ୍ପନ୍ନ ଲୋକମାନେ କଥା କହିବାରେ ବହୁତ ଚତୁର, ବାଘଭୂଷଣ ହିଁ ଭୂଷଣ, କାରଣ ସବୁ ଜିନିଷ କ୍ଷୟ ହେଇଯିବ ଭୂଷଣ। ଆଜି ଆପଣ ଦେଖନ୍ତୁ ସୁଖଦେବ ଗୋସ୍ୱାମୀଙ୍କର ବଚନ, ପରୀକ୍ଷିତଙ୍କର ବଚନ, ମୈତ୍ର ଋଷିଙ୍କର ବଚନ, ବିଦୁରଙ୍କର ବଚନ, ସୁତଙ୍କର ବଚନ ଆଜି ରହିଛନ୍ତି ଭାଗବତରେ। ଭୂଷଣ, ବାଘଭୂଷଣ ଭୂଷଣ, ଆଉ ସବୁ ଭୂଷଣ ଏଠି କ୍ଷୟ ହେଇଯିବ। ବହୁତ ସୁନ୍ଦର, ଯେଉଁମାନେ ଦେବଗୁଣ ସମ୍ପନ୍ନ ଲୋକମାନେ ତାଙ୍କର କଥାରେ ବହୁତ କ'ଣ କହିବ, ମାଧୁର୍ଯ୍ୟ ଥାଏ। ଅସୁରଗୁଣ ସମ୍ପନ୍ନ ଲୋକମାନଙ୍କର ଅତ୍ୟନ୍ତ କୁରା କଠୋର ଚବାଣୀ, ଯେଉଁମାନେ ଅତି ଅସୁର ସମ୍ପନ୍ନ ସେମାନଙ୍କର କଠୋର ବାଣୀ, ସବୁବେଳେ ଯେଉଁ ବାଣୀ ଗୁଡ଼ିକୁ ଶ୍ରବଣ କଲେ ଆପଣଙ୍କୁ ଖରାପ ବି ଲାଗିବ। ଦେବଗୁଣ ସମ୍ପନ୍ନ ଲୋକମାନେ ବହୁତ ସୁନ୍ଦର କଥା କହିପାରନ୍ତି, ଆଉ ସମୟୋଚିତ କଥା କହିପାରନ୍ତି। ଏଇଟା ହେଉଛି ସବୁ ଦେବତାମାନଙ୍କର ଭଲ ଗୁଣ, ସମୟ ହିସାବରେ କେମିତି କଥା କହିବେ, ଆଉ ଦେବଗୁଣ ସମ୍ପନ୍ନ ଲୋକମାନେ ହିଁ ସେୟା। ତେଣୁ ଦେବତାମାନେ ବଡ଼ ଟ୍ରିକ୍ରେ କହୁଛନ୍ତି, ବଡ଼ ବିପଦରେ ପଡ଼ିଛନ୍ତି। ଇଏ ବୟସରେ କମ୍, ଇଏ ବ୍ରହ୍ମଚାରୀ, କିନ୍ତୁ ଆଙ୍କ ନିକଟରେ ତପଶକ୍ତି ଅଛି। ବ୍ରହ୍ମାଜୀ ଆଦେଶ ଦେଇଛନ୍ତି, ଆସିକି ପହଞ୍ଚିଗଲେ, ବାପା ତୁମକୁ ସମୟ ଆମକୁ ସାହାଯ୍ୟ କରିବାକୁ ପଡ଼ିବ ନା କ'ଣ? ପୁତ୍ରାଣାହି ପରୋ ଧର୍ମ ପିତୃ ଶୁଶ୍ରୂଷଣାଂ ସତମ୍ ଅପି ପୁତ୍ରବତାଂ ବ୍ରହ୍ମନ୍ କିମୁତମ୍ ବ୍ରହ୍ମଚାରିଣମ୍। ବହୁତ ବଢ଼ିଆ କଥା କହିଲେ, ଏଠି ବ୍ରହ୍ମଚାରୀମାନଙ୍କ ପାଇଁ ବହୁତ ବଡ଼ ଶିକ୍ଷା ଦେଲେ। କିନ୍ତୁ ସାବଧାନ ହେଇକି ଆପଣମାନେ ଶୁଣିବେ, ପୁତ୍ରାଣାଂ ହି ପରୋ ଧର୍ମ, ପୁତ୍ରର ପରମ ଧର୍ମ କ'ଣ? ପିତୃ ଶୁଶ୍ରୂଷଣା। ସତାମ୍, ସାଧୁସମ୍ମତ, ଯେଉଁମାନେ ପୁତ୍ର ବା ସାଧୁ ସ୍ୱଭାବରେ ଯେଉଁମାନେ ବା ସାଧୁମାନଙ୍କର ଏଇଟା ମତ, ପୁତ୍ରର ପରମ ଧର୍ମ ହେଉଛି ପିତା ସେବା। ଏଇଠି ବହୁତ ପଏଣ୍ଟ ଆସିବ, ଆପଣ ମନେ ରଖିବେ। ଏଗୁଡ଼ିକ ଅବଶ୍ୟ ଆଲୋଚନାର ବିଷୟ ନୁହେଁ, କିନ୍ତୁ ମୁଁ ସଂକ୍ଷେପରେ ଆପଣଙ୍କୁ କହିକି ଯିବି। ଜଣେ ଯଦି ପ୍ରଶ୍ନ କରିବେ ମୋର ବାପା ଭକ୍ତ ନୁହେଁ, ମୁଁ ତାଙ୍କର କ'ଣ ସେବା କରିବି କି? ଏମିତି ଭକ୍ତମାନେ ପ୍ରଶ୍ନ କରନ୍ତି। ନା ତୁମେ କେଉଁ ଆଶ୍ରମରେ ଅଛ? ଗୃହସ୍ଥ ଆଶ୍ରମରେ ଅଛ ତ? ଯଦି ଗୃହସ୍ଥ ଆଶ୍ରମରେ ଅଛ, ଯଦି ଭିକାରୀ ତୁମ ଦରକାର, ତୁମେ ଭିକ୍ଷା ଦେଉଛ କି ନାହିଁ? ଭିକାରୀ ଯଦି କିଛି ମାଗୁଛି, ଆପଣ ଦେଉଛନ୍ତି କି ନାହିଁ? ଅନ୍ୟର ସେବା କରି ଆମେ ଧର୍ମ ଶିଖୁଛନ୍ତି କି ନାହିଁ? ତାଙ୍କର ସେବା କରିବାକୁ ପଡ଼ିବ। ଜଣେ ଭକ୍ତ ମତଲବ ଏ କଥା କହିଲେ ମୋ ସହିତ ପ୍ରଶ୍ନ କଲେ, ମୋ ବାପା ଯଦି ଆମିଷ ଖାଉଛନ୍ତି, ସେ ଯଦି ସେ ମାଛ ମାଂସ ଖୋଜୁଛନ୍ତି, ଆମେ କ'ଣ ତାଙ୍କୁ ମାଛ ମାଂସ ରୋଷେଇ କରିଦେବୁ? ଏ ତ ବଡ଼ ଜଟିଳ ପ୍ରଶ୍ନ, ପିତା ପିତାଙ୍କର ସେବା କେମିତି କରିବୁ? ଦେଖନ୍ ବହୁତ ତାଙ୍କୁ ଗୋଟେ ଭକ୍ତଙ୍କ ଜୀବନର ଉଦାହରଣ ଦେଲି। ଆମର ଏଇଠି ଆମର ପୂଜ୍ୟପାଦ ଶ୍ରୀପାଦ ମହାରାଜଙ୍କର ଆଶ୍ରିତ ଜଣେ ଭକ୍ତଙ୍କର ଉଦାହରଣ ଦେଲେ। ଦେଖ, ସେ ଜଣେ ଗୃହସ୍ଥ ଭକ୍ତ ଥିଲେ, ସେ ଏଭଳି ଏକ ବିପରୀତ ପରିସ୍ଥିତିରେ ଥିଲେ, ସେ ଦୀକ୍ଷା ନେଇଥିଲେ କିନ୍ତୁ ତାଙ୍କ ଘରେ ଆମିଷ ରୋଷେଇ ହେଉଥିଲା। କିନ୍ତୁ ତାଙ୍କର ସରଳତା, ତାଙ୍କର ନିଷ୍କପଟ, ତାଙ୍କର ଭଗବାନଙ୍କ ପ୍ରତି ପ୍ରାର୍ଥନାରେ ତାଙ୍କର ପରିବାର ପରିବର୍ତ୍ତନ ହୋଇଗଲା, ଆମେ ଦେଖିଛୁ। ଏ ତ ଆମର ଅନୁଭବ ଅଛି। କିନ୍ତୁ ଆମେ ପିତାଙ୍କର ସେବା, ଆମେ ଯଦି ଆମର ସୁଖ ପାଇଁ ପିତାଙ୍କର ସେବାକୁ ଛାଡ଼ି ଦେଉଛେ, ଆମେ ଭାବୁଛେ ଆମେ ଭକ୍ତ ହେଇଗଲୁ, ଆମର ସେ ସବୁ ଅଭକ୍ତ। କିନ୍ତୁ ଆମେ ତ୍ୟାଗାଶ୍ରମରେ ତ ରହିନେ ନା, ଆମେ ତ ଗୃହସ୍ଥାଶ୍ରମରେ ରହିଛେ ନା। ହଁ, ଜଣେ ଭଗବାନଙ୍କର କହିବ ଆମେ ଭଗବାନଙ୍କର ସେବା କରୁଛୁ, ମାନେ ସମସ୍ତଙ୍କର ସେବା କରୁଛୁ, କିନ୍ତୁ ଭଗବାନଙ୍କର ସେବା ଆତ୍ମାଧର୍ମରେ କରାଯାଏ। ଆମେ ବର୍ଣ୍ଣାଶ୍ରମ ଧର୍ମର ଉର୍ଦ୍ଧ୍ୱକୁ ଯାଇଛେ କି? ଆମର ଆମ ସ୍ତ୍ରୀ ପ୍ରତି ଆତ୍ମଦୃଷ୍ଟି ଆସିଛି? ସମାଜର ସବୁ ବର୍ଣ୍ଣ ଲୋକଙ୍କ ପ୍ରତି ଆତ୍ମଦୃଷ୍ଟି ଆସିଛି କି? ଆମେ ତ ବର୍ଣ୍ଣାଶ୍ରମ ଧର୍ମ ଭିତରେ ଅଛେ ନା। ଆଉ ଏଇ ପ୍ରିନ୍ସିପଲଟାକୁ ଆମେ ଗୁରୁଙ୍କ ଅଣ୍ଡରରେ କାମ କରୁଛେ କି? ଏଇଟା ବିଚାର କରିବାକୁ ପଡ଼ିବ। କିନ୍ତୁ ସବୁ ସମୟରେ ଆମକୁ ବିଚାର କରିବାକୁ ପଡ଼ିବ, ଆମେ ଯଦି ଜୀବଦୟା ଚାହୁଁଛେ, ତାହେଲେ କ'ଣ ଆମ ବାବା, ଆମେ ଯଦି ଭଗବାନଙ୍କ ଚରଣରେ ପ୍ରାର୍ଥନା କରି ଆମ ବାବା କ'ଣ ଭକ୍ତ ହେଇପାରିବେନି? ଆମେ ଇସ୍କନର ଭକ୍ତମାନେ ସମସ୍ତେ କହୁଛନ୍ତି ଆମେ ଭକ୍ତ ତିଆରି କରୁଛୁ। ତୁମର ତିଆରି କରିବାର ଶକ୍ତି, ତାହେଲେ ତୁମର ତୁମ ବାବା ମାଆ କାହିଁକି ଭକ୍ତ ତିଆରି କରିବାର? ଏ ପ୍ରଶ୍ନ ପଚରାଯିବ ସେମାନଙ୍କୁ। ତୁମେ ଯଦି ବହୁତ ଲୋକଙ୍କୁ ଭକ୍ତ ତିଆରି କରିପାରୁଛ, ତାହେଲେ ତୁମର ବାବା ମାଆଙ୍କୁ କାହିଁକି ଭକ୍ତ ତିଆରି କରିପାର? ଯେତେବେଳେ ତୁମର ଶକ୍ତି ବଳରେ ତୁମେ ତୁମର ପିତାମାତାଙ୍କୁ ଭକ୍ତ ତିଆରି କରିପାରିଲ, ତାହେଲେ ତୁମେ ହେଉଛ ପ୍ରକୃତର ଭକ୍ତ। କାହିଁକି ନା ତୁମର ଭକ୍ତିରେ ସବୁବେଳେ ତୁମ ପ୍ରତି ତାଙ୍କର ହୀନବୁଦ୍ଧି ଆସୁଥିବ, ଆରେ ଇଏ ମୋ ପୋଡ଼ାଇ କ'ଣ ଜାଣିଥିବ କାଲିକାର ଛୁଆ, କିନ୍ତୁ ତୁମର ନିଷ୍କପଟତା ତୁମର ପ୍ରଭୁଙ୍କ ଚରଣରେ ସମର୍ପିତତା ସମର୍ପିତତା ତାଙ୍କ ଅନ୍ତରରେ ଗୋଟେ ପ୍ରଭାବ ପକାଇବ। ଆରେ ଛୋଟ ପିଲା ହେଇତ ଭଲ କଥାଟି କହୁଛି, ପୁଅ ତ ହେଇକି ଭଲ ଉପଦେଶ ଦେଉଛି, ଆଉ ଭଗବାନ ଯଦି ସେ ଯଦି ମନରେ ଉଗ୍ର ହୁଏ ତାହେଲେ ଭଗବାନ ତାକୁ ଦଣ୍ଡ ଦେଇକି ତାଙ୍କ ସ୍ୱଭାବକୁ ପରିବର୍ତ୍ତନ କରିବେ। ଯଦି ଆମର କ'ଣ ଥିବ, ନିଷ୍ଠା ଥିବ ପ୍ରଭୁଙ୍କ ଚରଣରେ। ଏ ବର୍ଣ୍ଣାଶ୍ରମ ଧର୍ମର କଥା ସଂକ୍ଷେପରେ ମୁଁ କହିଲି, ଏଇଥିପାଇଁ ପିତ୍ରାଣାମ ହି ପରୋ ଧର୍ମ ପିତୃ ଶୁଶ୍ରୂଷଣାମ ସତାମ। ନା କାହିଁକି ଏଇଟା ଅସୁବିଧା ହେଉଛି ମୁଁ ଏଇଥିପାଇଁ କହୁଛି, ଆପଣମାନେ ତ ଭୁବନେଶ୍ୱର ଭିତରେ ରହୁଛନ୍ତି, ପ୍ରାୟ ମନ୍ଦିରର ବାହାରକୁ କିଏ ଯାଉନାହାନ୍ତି, କିନ୍ତୁ ଆପଣମାନେ ଯଦି ବାହାରକୁ ଯାଇ ଭକ୍ତମାନଙ୍କ ସାଥେ ମିଶନ୍ତୁ, ଭକ୍ତମାନଙ୍କୁ ସମାଜର ଲୋକମାନଙ୍କୁ ଅଲଗା ଦୃଷ୍ଟିରେ ଦେଖୁଛନ୍ତି। କ'ଣ ଆପଣ ଏ କଥା ଧର୍ମ କଥା ଶିକ୍ଷା ଦେଉଛନ୍ତି, ଏମାନେ ତ ଧର୍ମ ଜାଣିନାହାନ୍ତି, ଆମ ବାପାଙ୍କୁ ପଚାରୁନାହାନ୍ତି, ଏମାନେ ଘରେ ଏମିତି ହଇରାଣ କରୁଛନ୍ତି, ଏମାନେ ଅଲଗା ଯାଇକି ରହୁଛନ୍ତି, ଏମାନେ ଭକ୍ତ ହୋଇଛନ୍ତି, ଏସବୁ କଥା କହୁଛନ୍ତି। ସେମାନେ ଭାବୁଛନ୍ତି ବୋଧେ ଭାଗବତ ଧର୍ମରେ ବା ଏଇଟା ଇସ୍କନ୍ ଧର୍ମ ବୋଲି, ସେମାନଙ୍କୁ ଏଇଟା ବୋଧେ ଶିକ୍ଷା ନାହିଁ, ଏ ଜିନିଷ ନାହିଁ। ଆମର ଗୁରୁଦେବ ଜଣଙ୍କ କଥା ମୁଁ କହିବି ଆପଣଙ୍କୁ, ଏ ସତ୍ୟ କଥା, ସେ ପୁରୁଣା କଟକରେ ସେ ପ୍ରଭୁଙ୍କର ନାମ ହେଉଛି କ'ଣ, ଭକ୍ତ ବିଗ୍ରହ ପ୍ରଭୁ, ତାଙ୍କ ଘରେ ସମସ୍ତେ ଆମିଷ ଖାଉଥିଲେ। ଗୁରୁଦେବ ତାଙ୍କୁ ଦୀକ୍ଷା ଦେଲେ, ତାଙ୍କ ଘର ଲୋକ ତ ବହୁତ ବିରୋଧ କରନ୍ତି। ଗୁରୁଦେବ ତାଙ୍କ ସ୍ୱାମୀ ସ୍ତ୍ରୀଙ୍କୁ କହିଥିଲେ, ତୁମ ଦୁଇ ଜଣଙ୍କର କାମ, ତାଙ୍କ ମାତାଜୀଙ୍କୁ କହିଥିଲେ, ତୁମର କାମ ହେଲା ଘରେ, ତାଙ୍କର ବହୁତ ବଡ଼ ଫ୍ୟାମିଲି 20-25 ଜଣ, ତୁମର କାମ ହେଲା, ସିଏ କହୁଛନ୍ତି ସିଏ ରୋଷେଇ କଲକୁ ଆମିଷ ରୋଷେଇ କରୁଛ ନା, ତୁମର କାମ ହେଲା ତୁମେ ରୋଷେଇ କରିବ, ଭୋଗ ଲଗାଇବ, ପ୍ରସାଦ ପ୍ରସାଦ ସମସ୍ତଙ୍କୁ ବାଣ୍ଟିକି ଦେବ, ତୁମର ଏଟା ସେବା ତୁମେ ଏଟା କରିବ। ତାଙ୍କ ଗୁରୁଦେବ ଟିଚିଂସ ଦେଲେ, ତୁମେ ଘରୁ ବାହାରି ପଳେଇଆସ, କହିଥିଲେ ତୁମେ ସିଏ ଖାଆନ୍ତୁ, ସିଏ ତାଙ୍କର ଆମିଷ, କିନ୍ତୁ ତୁମର କାମ ହେଲା ସେ ବାହାରେ ଯାଇକି ଖାଇବେ, ଘର ଭିତରେ ତୁମେ ତାଙ୍କୁ ରୋଷେଇ କରିକି ଦେବ, ତୁମ ମାତାଜୀଙ୍କ ଆଦେଶ ଦେଇଥିଲେ, ସେ ବି ଦେଖିବା ନେଇଛନ୍ତି, ବହୁତ ସରଳ ଲୋକ, ତୁମର କାମ ଏଟା। ସମାଜରେ ବହୁତ ନୀତି ନିୟମ ଅଛି, ସେ କ'ଣ ପିତାମାତା କ'ଣ ତାଙ୍କ ନିକଟରେ କହୁନାହାନ୍ତି କି, ଆମେ ଆଜି ଆମିଷ ଖାଇଲେ ଆମ ପୂର୍ବରୁ କ'ଣ ଥିଲେ, ଆମ ପ୍ରତି ଯଦି ପ୍ରଭୁଙ୍କର କରୋନା ଅଛି ତାହେଲେ ଆମେ ସେଇ କରୋନାଟା ଯଦି ପାଇଛେ, ଜଣେ ଉପଲବ୍ଧି କରିନି ଗୋଟେ ମୂଢ଼ ଲୋକ, ତାକୁ ଆମେ ଚେଷ୍ଟା କରିବା ବୁଝିବା ପାଇଁ, ପ୍ରଭୁଙ୍କ ଚରଣରେ ପ୍ରାର୍ଥନା କରିବା। ପରଧର୍ମ ଇଏ ଆଉ ପିତୃ ଶୁଶ୍ରୂଷଣ ସତାମ, ପିତୃଙ୍କର ସେବା କରିବା। ଆଉ ବଡ଼ ଟ୍ରିକ୍ରେ କହୁଛନ୍ତି, ବ୍ରହ୍ମଚାରୀ ପିତାଙ୍କର ସେବା କରିବ, ଏଇଟା ତାଙ୍କର କାମ ପାଇଁ କହୁଛନ୍ତି। ଆପଣ ପ୍ରଶ୍ନ କରିପାରନ୍ତି ନା, ନାହିଁ ଆପଣ ମୋତେ ବାପାଙ୍କୁ ଲୋକମାନେ କୁହନ୍ତି, ଆପଣ ବାପାଙ୍କୁ ଛାଡ଼ି ଆସି ତାଙ୍କର ସେବା କରୁନାହାନ୍ତି, ଆପଣ କ'ଣ ପାପ ହୋଇଥିବ, ନା ନା, ବ୍ରହ୍ମଚାରୀର ତ୍ୟାଗୀ ଆଶ୍ରମର ପିତା କିଏ ଆପଣ ଜାଣିଛନ୍ତି କି, ଆମର ତ୍ୟାଗୀ ଯେଉଁମାନେ ହେଇଗଲେ ତାଙ୍କର ଆଶ୍ରମରେ ଯଦି କିଛି କେସ୍ ବାସ୍ ଲାଗେ, ଆଜିକାଲି ତ ବହୁତ ଆଡ଼େ ପୁରୀରେ ମୁଁ ଶୁଣିଛି ସେ ଲେଖା ହେଇଥିବ, ମଠର ମହନ୍ତ ହରିଦାସ ଦାସ ତାଙ୍କର ଚେଲା ଯିଏ ସେଠି ଲେଖା ହେଇଥିବ, ଯିଏ କେସ୍ ଲଢ଼ୁଛି ଗୁରୁ ପିତା ତାଙ୍କର ହରିଦାସ ଦାସ, ଗୁରୁ ପିତା ଲେଖା ହବ ସେଠି, ପିତାର ଅଧିକାରୀ ସେ ପାଇପାରିବେନି। ଆମେ ଶୁଣୁଥିଲେ ଅଲରକଙ୍କ ଚରିତ୍ରରୁ, ଅଲରକ ଯେତେବେଳେ ଫେରିଲେ ତାଙ୍କ ମା ତ କହିଲେ, ତୋ ପିତୃ ଋଣ ଶୋଧିବୁ, ଯା ବାବା ତୁମକୁ ମୁଁ ଏତେ ଉପଦେଶ ଦେଇକି ମୁଁ ସବୁ ତ୍ୟାଗୀ କରିଦେଇଛି, କିନ୍ତୁ ଗୋଟେ ଭାଇ ବର୍ତ୍ତମାନ ରାଜ୍ୟ ଶାସନ କରୁଛି, କିନ୍ତୁ ରାଜ୍ୟ ଶାସନ କରିକରି କ'ଣ ତା ଜୀବନର ଲାଭ ହେବ, ତାକୁ ତୁମେ ଫେରେଇ ଆଣ, ସେ ତପସ୍ୟା କରୁ। ତାଙ୍କ ମା ଚାହୁଁଥିଲେ ସବୁ ପୁଅ ମୋର ଭଜନ କରନ୍ତୁ, କିନ୍ତୁ ଗୋଟିଏ ପୁଅ ରାଜ ସିଂହାସନରେ ରହୁଛନ୍ତି, ସିଂହାସନ କରୁଛନ୍ତି ରାଜାଙ୍କ ଅନୁରୋଧରେ, ଏ ପୁଅକୁ ପଠେଇଲେ ମା ବନରେ ରହିକି, ଯାଅ ସେ ପୁଅକୁ ତୁମେ ଧରିକି ଆସିବ, ତାକୁ ଯେଉଁବାଟ ହେଲେ ତ୍ୟାଗୀ କରିକି ଆଣିବ। ଇଏ କଲେ, ଇଏ ଯେତେବେଳେ ଭାଇ ସାଙ୍ଗରେ ଲଢ଼େଇ କଲେ, ଭାଇ କହିଲେ କହିଲେ ଭାଇ ତୁମେ ତ୍ୟାଗୀ ହେଇକି ପଳେଇ ଆସ, ଇଏ କହିଲେ ତ୍ୟାଗୀ ଧର୍ମ ବେକାର କଥା, ପଳା ତ୍ୟାଗୀ ଭାଇ କିଛି ନାହିଁ, କହିଲେ ଯଦି ତ୍ୟାଗୀ ଧର୍ମ ତୁମେ ତ୍ୟାଗ ନ କରିବ ତାହେଲେ ମୁଁ ତୁମ ସାଙ୍ଗରେ ଯୁଦ୍ଧ କରିବି, ତୁମ ଧନକୁ ସବୁ ନେଇଯିବି, କହିଲେ ତୁମର ଏ ଧନ ଉପରେ କିଛି ଅଧିକାର ନାହିଁ। ଇଏ ବଡ଼ ଭାଇ, କାହିଁକି ତୁମେ ତ୍ୟାଗୀ ହେଇଛ ମାନେ ତୁମର ଗୁରୁଙ୍କର ଧନ ଉପରେ ଅଧିକାର, ଇଏ ଧର୍ମ ଧନ ଉପରେ ତୁମର ଅଧିକାର। ତ୍ୟାଗୀର ଗୁରୁ ହେଉଛନ୍ତି ପିତା, କିନ୍ତୁ ଇଏ ଏତେ ବୁଲେଇକି ପ୍ରବଚନ ଦେଉଛନ୍ତି ଟ୍ରିକ୍ରେ, କିଏ ଇନ୍ଦ୍ର, ଅପି ପୁତ୍ରବତାମ ବ୍ରହ୍ମନ୍ କିମୁ ତ ବ୍ରହ୍ମଚାରିଣାମ, ତାଙ୍କର କହିବାର ତାତ୍ପର୍ଯ୍ୟ, ପୁତ୍ର ଭାବେନ ତତ୍ ପୋଷଣ ଚିନ୍ତା ରହିତାନାମ ଭବାଦୃଶାନାମ ତ ପିତୃ ସେବା ପରଧର୍ମ। ଆରେ ଯାହାର ପିଲା ଛୁଆ ଅଛି, ସେ ସ୍ତ୍ରୀ ଛୁଆ ପିଲାଙ୍କର କଥା ବୁଝିକି ସେ ବାପାଙ୍କର ସେବା କରୁଛି, ହେ ବିଶ୍ୱରୂପ ତୁମେ ତ, ତୁମର ତ କିଛି କେହି ନାହାନ୍ତି, ତେଣୁ ତୁମର ପିତୃ ସେବାଟା କରିବା ହେଉଛି ପରଧର୍ମ। ତୁମର ପିଲା ଛୁଆ ନାହାନ୍ତି, ତାଙ୍କ ଚିନ୍ତାରୁ ମୁକ୍ତ ଅଛ, ତେଣୁ ତୁମେ ଆମର ସେବା କର। ଏପଟେ ଠିକ୍ରେ ଏ କଥା କହୁଛନ୍ତି ବ୍ରହ୍ମଚାରୀ ମାନେ, ତାର ଗୁରୁ ହେଉଛନ୍ତି ପିତା, ସେ ଗୁରୁଦେବଙ୍କର ସେବା ହିଁ କରିବେ। କାରଣ ଆମର ଗୋତ୍ର ପରିବର୍ତ୍ତନ ହେଇଗଲା ନା, ଆମେ ପିଣ୍ଡ ଦେଇପାରିବାନି, ଆମେ ପିଣ୍ଡ ଦେଇପାରିବାନି, ଆମେ ଅଚ୍ୟୁତ ଗୋତ୍ର ହେଇଗଲେ, ଆମେ ଶୁଦ୍ଧି ହବାନି, ଆମେ ଅଚ୍ୟୁତ ଗୋତ୍ରୀୟ ହେଇଗଲେ। ତେଣୁ କିମୁତମ ବ୍ରହ୍ମଚାରୀ ନାମ, ତୁମର ଏଟା ତ ପରମଧର୍ମ ହବା ଦରକାର। ଯଦି ଗୃହସ୍ଥ ଆଶ୍ରମରେ ସ୍ତ୍ରୀ ଛୁଆ ପିଲାମାନଙ୍କୁ ନେଇ ଜଣେ ଗୃହସ୍ଥ ପିତାର ସେବା କରୁଛୁ, କିନ୍ତୁ ହେ ବିଶ୍ୱରୂପ ତୁମେ ତ ବ୍ରହ୍ମଚାରୀ, ତୁମର କିଛି ଚିନ୍ତା ହିଁ ନାହିଁ, ଆମେ ତୁମ ବାବାଙ୍କର ଭାଇ, ଆମେ ଦେବତାମାନେ ଆସୁଛୁ, ବର୍ତ୍ତମାନ ସମୟୋଚିତ ଅର୍ଥ ଆମର ସାଧନଙ୍କର ଅସୁରମାନେ ଆମକୁ ଆକ୍ରମଣ କରୁଛନ୍ତି, ତୁମେ ତପସ୍ୟା କରିକି ତୁମର ତପବଳରେ ଆମକୁ ରକ୍ଷା କର। ବର୍ତ୍ତମାନ ଗୋଟେ ନୀତି ହେଉଛନ୍ତି, ଦେଖନ୍ତୁ ପରିବାର ଭିତରେ କେମିତି କେମିତି କାହାକୁ କେଉଁ ଦୃଷ୍ଟିରୁ ଦେଖାଯାଏ। ଭାଗବତ କମ୍ ଶିକ୍ଷା ଦେଇନାହାନ୍ତି, ବହୁତ ଶିକ୍ଷା ଦେଇଛି। ଦେବତାମାନେ କହୁଛନ୍ତି, ଆଚାର୍ଯ୍ୟ ବ୍ରହ୍ମଣ ମୂର୍ତ୍ତି ପିତା ମୂର୍ତ୍ତି ପ୍ରଜାପତି ଭ୍ରାତା ମରୁତ୍ପତେ ମୂର୍ତ୍ତି ମାତା ସାକ୍ଷାତ କିଦେଶମୁ। କିଏ କାହାର ମୂର୍ତ୍ତି, କିଏ କାହାର କ'ଣ କୁହାଯିବ ରିପ୍ରେଜେଣ୍ଟେଟିଭ ଇଂଲିଶରେ ଯାହା କୁହାଯାଏ, ଆଚାର୍ଯ୍ୟ ବ୍ରହ୍ମଣ ମୂର୍ତ୍ତି, ଆଚାର୍ଯ୍ୟ ଯେ ମନ୍ତ୍ର ଉପଦେଶ ଦିଅନ୍ତି ବା ଗୁରୁଦେବ, ବେଦର ମୂର୍ତ୍ତି ଆଚାର୍ଯ୍ୟ। ଏଠି ଆଚାର୍ଯ୍ୟ ଶବ୍ଦର ଅର୍ଥ ବେଦ ଉପଦେଷ୍ଟା, କିନ୍ତୁ ଗୁରୁ ଯେତେବେଳେ ଆମର ଯେ ପାରମାର୍ଥିକ ଗୁରୁ କଥା କୁହାଯିବ, ଗୁରୁ ତ ସାକ୍ଷାତ ହରିଙ୍କର ମୂର୍ତ୍ତି, ସାକ୍ଷାତ ହରିତ୍ୱେନ ସମସ୍ତ ଶାସ୍ତ୍ରୀ। ଆଚାର୍ଯ୍ୟ ବା ଗୁରୁ ବେଦର ମୂର୍ତ୍ତି, ପିତା ମୂର୍ତ୍ତି ପ୍ରଜାପତି, ପିତା କାହାର ମୂର୍ତ୍ତି, ବ୍ରହ୍ମାଙ୍କର, ବ୍ରହ୍ମାଙ୍କର ରିପ୍ରେଜେଣ୍ଟେଟିଭ, ଏହି ଦୃଷ୍ଟିରେ ସମସ୍ତେ ଦେଖିବା ଦରକାର। ଭ୍ରାତା ମରୁତ୍ପତେ ମୂର୍ତ୍ତି, ଭାଇ ହେଉଛନ୍ତି ମରୁତ୍ପତି, କିଏ ମୃତମାନଙ୍କର ପତି ହେଲେ ଇନ୍ଦ୍ର। ମାତା ସାକ୍ଷାତ କ୍ଷିତେସ୍ତନୁ, ମା ହେଉଛନ୍ତି ଧରିତ୍ରୀ, କେତେ ସହଜ ମା ଜାଣିଛନ୍ତି ନା, ଆଉ ସହିବା ଲୋକର ସ୍ନେହଟା ବେଶୀ ଥାଏ, ପିତା ଅପେକ୍ଷା ମାତାର ସ୍ନେହ ପିଲାଛୁଆଙ୍କ ପ୍ରତି ବେଶୀ ଥାଏ, କେଉଁଥିପାଇଁ ସେ ସହିକି ସବୁ ପିଲାଛୁଆ ମଣିଷ କରିଛନ୍ତି, ବହୁ କଷ୍ଟ ମାତୃ ମାତା ତା ଗର୍ଭରେ ପିଲାକୁ ଧାରଣ କରିଛନ୍ତି, ତାପରେ ପୋଷଣ ନିଜର ଆହାର ନିଦ୍ରା ସବୁଥିରୁ ସୁଖକୁ ବାଧା ଦେଇଛନ୍ତି, ଯେ ତାଙ୍କର ଆଶା ଟିକେ ବେଶୀ ପିଲାଙ୍କ ପ୍ରତି ରହେ। ଆଉ ଦୟାୟା ଭଗିନୀ ମୂର୍ତ୍ତି ଧର୍ମସ୍ୟ ଆତ୍ମାତିଥି ସ୍ୱୟଂ ଅଗ୍ନି ଅଭ୍ୟାଗତ ମୂର୍ତ୍ତି ସର୍ବଭୂତାନି ଚ ଆତ୍ମନଃ। କିଏ କହୁଛନ୍ତି ଇଏ ଟ୍ରିକ୍ରେ କାହିଁକି ପ୍ରବଚନ ଦେଉଛନ୍ତି ଜାଣିଛନ୍ତି, ସତ କଥା, କିନ୍ତୁ ଇନ୍ଦ୍ର ତାଙ୍କର କାମଟାକୁ ଉଠେଇବା ପାଇଁ ବିଶ୍ୱରୂପଙ୍କ ନିକଟରୁ ବର୍ତ୍ତମାନ ସବୁ ନୀତି ଆଣିକି ଥୋଇଲେ, ସବୁଆଡ଼େ ବାନ୍ଧିଦେବେ। ଆଗେ ବଡ଼ ଲୋକ କଥା କହିବା ପୂର୍ବରୁ, କିଛି କାମ ଉଠେଇବା ପୂର୍ବରୁ ଆଗେ ଚାରିଆଡ଼ୁ ସବୁ ବନ୍ଧକ ପକେଇଦେବେ। ଦେଖି ଗୋଟେ ଭକ୍ତ କହିବେ ଆସ ତୁମେ ସେବା କର, ସେ ରାଜି ହେବେ, ଆଗେ ସେବା ଧର୍ମଟା ତାଙ୍କୁ କହିବାକୁ ପଡ଼ିବ। ସେବାରେ ହିଁ ଭଗବାନଙ୍କ କୃପା ମିଳେ, ଗୁରୁଙ୍କ ଗୁରୁଦେବଙ୍କର କ'ଣ ଉପଦେଶ, ସେବା କରିବା ଦରକାର। ତାଙ୍କୁ ଏଇଭଳିଆ ଆଗେ ଚାରିକରୁ ବାନ୍ଧି ପକେଇବେ, ସେ ହିସାବରେ ସେ ଆରାମସେ ଆସିଯିବ ସେବା କରିବ, ଡାଇରେକ୍ଟ କହିଲେ ସେବା କର, ସେ କହିବେ ନା ସେବାରେ କ'ଣ ଅଛି। ସେଥିପାଇଁ ଆଗେ ମହତ ଲୋକମାନେ ଆଗେ ଉପଦେଶ ଦିଅନ୍ତି, ଛଳନା ପାଇଁ ନାହିଁ, ଏ ସତ୍ୟ ଜିନିଷ। ଇନ୍ଦ୍ରପଡ଼ ଚାଲାକରେ ଅବଶ୍ୟ ପ୍ରବଚନ ଦେଉଛନ୍ତି, ଆଉ ସତ କଥା ବି କହୁଛନ୍ତି, ଦେବତାମାନେ ତ ମିଥ୍ୟା କେବେ କୁହନ୍ତିନି, ଦେବତାମାନେ ମିଥ୍ୟା କେବେ କୁହନ୍ତିନି, ଏଇଟା ଦେବତାମାନଙ୍କର ଗୁଣ। ଦୟାୟା ଭଗିନୀ ମୂର୍ତ୍ତି, ଭଉଣୀ ହେଉଛି ଦୟାର ମୂର୍ତ୍ତି, ସେଥିପାଇଁ କ'ଣ ଗୋଟେ ଆମର ଓଡ଼ିଶାରେ ଅଛି ନା, କିଏ କ'ଣ ରାକ୍ଷୀ ବାନ୍ଧନ୍ତି ନା, ରକ୍ଷାବନ୍ଧନ, ଦୟା, ଏସବୁ ଗୁଣ କିଛି ନାହିଁ ବର୍ତ୍ତମାନ ସମାଜରେ। ଏ ସବୁ ଶ୍ଲୋକକୁ ବଦଳେଇକି ଯଦି ଲେଖାଯିବ ଗୋଟେ ନୂଆ ଭାଗବତ ହବ, ଏ ସମସ୍ତେ ହେଉଛନ୍ତି କାମର ମୂର୍ତ୍ତି, ବାସ୍ ଏମିତି ଗୋଟେ ଶ୍ଲୋକ ଲେଖିବାକୁ ପଡ଼ିବ, ସଂସ୍କୃତ ପଢ଼ୁଥିଲେ ବି ଲେଖା ହେଇଥାନ୍ତା। କିଛି ଗୁଣ ନାହିଁ, ପିତା ମାତା ଭାଇ ଭଉଣୀ, ଏ ମାନେ ଗୋଟେ ଖତରନାକ ଅସୁର ସମାଜ ହେବାକୁ ଯାଉଛି ବର୍ତ୍ତମାନ, କାରଣ ଲୋକମାନେ ଭାଗବତ ଜାଣନ୍ତିନି, କି ଆନନ୍ଦ ଏମାନେ ସଂସାରରେ ପାଇବେ, କିଛି ପାଇବେନି, କେବଳ ଯନ୍ତ୍ରଣା ତାଙ୍କ ସମଗ୍ର ଜୀବନ ହେବ। ଆଉ ଆରମ୍ଭ ହେଇଗଲାଣି ଆଜ୍ଞା, ଗାଁ ଗହଳିଠୁ ଆରମ୍ଭ କରି କେଉଁ ଜାଗା ଏମିତି ନାହିଁ ଯେଉଁଠି ଲୋକମାନଙ୍କର ଦୁଃଖର କଥା ଆପଣ ଶୁଣିବାକୁ ପାଇବେନି, ସବୁ ଜାଗାରେ ଲୋକମାନେ କେବଳ ହାହୁତାଶ ହେଉଛନ୍ତି, ଫୁଣି ବି ଛାଡ଼ିପାରୁନା ତାଙ୍କ ଜୀବନରେ, କାରଣ ସେମାନେ ଭାଗବତ ଧର୍ମକୁ ଗ୍ରହଣ କରୁନା। ଏଠି ସେ କହିଲେ ଦୟାୟା ଭଗିନେ ମୂର୍ତ୍ତି ଧର୍ମସ୍ୟ ଆତ୍ମ ଅତିଥି ସ୍ୱୟଂ, ଅତିଥି ହେଉଛି ସ୍ୱୟଂ ଧର୍ମ, ସ୍ୱୟଂ ଧର୍ମ ଆସିଲେ ଅସୁରମାନଙ୍କର ଜ୍ଞାନ ଥିଲା। ଆମର କଣ ଥିଲା ଆପଣ ଜାଣିଛନ୍ତି, ପ୍ରହ୍ଲାଦଙ୍କର ସବୁଠୁ ପ୍ରିୟ ପୁତ୍ର ବିରୋଚନ, ପ୍ରହ୍ଲାଦ ଏତେ ଭଲ ପାଆନ୍ତି ବିରୋଚନଙ୍କ, ପ୍ରହ୍ଲାଦଙ୍କର ବିରୋଚନ ହେଲେ ଯେତେବେଳେ ବଳି ମହାରାଜ ପ୍ରହ୍ଲାଦ ଯେତେବେଳେ ଚାହିଁଲେ ରିଟାର୍ଣ୍ଣ ନେବା ପାଇଁ, ମୁଁ ଆଉ ରାଜଶାସନ କରିବି ନା, ମୁଁ ହରିଙ୍କୁ ପ୍ରଭୁ ନୃସିଂହଦେବଙ୍କୁ ଭଜନ କରିବି, ସେତେବେଳେ ବିରୋଚନଙ୍କୁ ସିଂହାସନରେ ବସେ, ଏତେ ଖୁସି ହେଉଥିଲେ ବିରୋଚନ ଗୁଣରେ, କାରଣ ବିରୋଚନଙ୍କର ଆସୁରୀ ସ୍ୱଭାବ ଆଦୌ ନଥିଲା। ପ୍ରହ୍ଲାଦ ସବୁବେଳେ ପ୍ରବଚନ ଦେଇ ବିରୋଚନଙ୍କୁ ସୁପାତ୍ର କରିଦେଇଥିଲେ, ଆଉ ବିରୋଚନ ନିଜେ ଧର୍ମ ଶିକ୍ଷା ପାଇଁ ବ୍ରହ୍ମାଙ୍କ ପାଖକୁ ଯାଇଥିଲେ। ଏ ପୁରାଣରେ ଅଛି, ବ୍ରହ୍ମାଜୀ ଅକାହାତର ଚିତ୍ତରେ ବିରୋଚନଙ୍କୁ ଶିଖେଇ ଦେଲେ ଧର୍ମ। ଆପଣ ଚିନ୍ତା କରନ୍ତୁ, ବ୍ରହ୍ମାଜୀ ଦେବତାମାନଙ୍କୁ ସୁରକ୍ଷା ଦିଅନ୍ତି, କିନ୍ତୁ ବ୍ରହ୍ମାଜୀ ଚିନ୍ତା କଲେନି, ଇଏ ଅସୁର ଆଙ୍କର ତ ପରମ୍ପରାଗତ ଶତ୍ରୁତା ଅଛି, ଆକୁ ଧର୍ମ ଶିକ୍ଷା ମୁଁ କେମିତି ଦେବି। କିନ୍ତୁ ବିରୋଚନ ଯେତେବେଳେ ଫେରିଲେ ବ୍ରହ୍ମାଙ୍କ ନିକଟରୁ ଶିକ୍ଷା କରିକି, ସେ ଅସୁର ସମାଜରେ ଗୋଟିଏ କଥା ପ୍ରଚାର କଲେ। ଅସୁର ସମାଜରେ ଗୋଟିଏ କଥା ସବୁବେଳେ ଡିଫେଣ୍ଡ କରାଯାଉଥିଲା, ଦେବତାମାନେ ଆମର ଶତ୍ରୁ, ଯେକୌଣସି ସମୟରେ ସେମାନେ ଆମକୁ ଆକ୍ରମଣ କରିପାରନ୍ତି, କିନ୍ତୁ ବିରୋଚନ ଏଇଟା ଉଠେଇ ଦେଇଥିଲେ। ଏ ମନୋଭାବ ତୁମେ ଛାଡ଼, ତୁମେ ସମସ୍ତେ ଆରାମସେ ରୁହ ସୁତଳ ଲୋକରେ। ବିରୋଚନ ସୁତଳ ଲୋକରେ ପୁରା ସନ୍ତୁଷ୍ଟ ଥିଲେ। କିନ୍ତୁ ଆପଣ ଜାଣିଛନ୍ତି, ବିରୋଚନଙ୍କ ଭକ୍ତିରେ ବିରୋଚନଙ୍କର ଅତିଥି ସେବା, ବିରୋଚନଙ୍କର ଧର୍ମତା ଏଭଳି ଥିଲା, ଇନ୍ଦ୍ରଙ୍କର ହୀନତା ଭାବ। ଦେବରାଜ ଇନ୍ଦ୍ର ପଦବୀରେ ପ୍ରକୃତରେ ରହିକି ମଧ୍ୟ ତାଙ୍କର ଯେଉଁ ନ୍ୟୁନତା ପ୍ରକାଶ ପାଇଛି, ଅସୁର ସମାଜରେ ଜିନିଷ ନାହିଁ। ଇନ୍ଦ୍ର ବସିକି ଚିନ୍ତା କରୁଛନ୍ତି, ଆରେ ଅସୁରମାନେ କ'ଣ ଏତେ ଶାନ୍ତ ହେଇଗଲେ, ସିଏ ବୋଧେ ଗୁପ୍ତରେ କିଛି ମନ୍ତ୍ର ପୁଣି ତିଆରି କରୁଛନ୍ତି। ଦେଖୁଛନ୍ତି, ବିରୋଚନ ପ୍ରବଚନ ଦେଇକି ଅସୁରମାନଙ୍କୁ ଶାନ୍ତ କରିଦେଇଛନ୍ତି, କିନ୍ତୁ ଦେବରାଜ ଇନ୍ଦ୍ର ବିଚାର କରୁଛନ୍ତି, ବୋଧ ହୁଏ ଏଇ ଦେବତାମାନେ ଛୁପଛାପ ଛାପିକି ରହିଛନ୍ତି, ମାନେ ଏମାନେ ବିଷୟଟାକୁ ପୁଣି ପରେ ଉଦ୍ଗାର କରିବେ, କାରଣ ସେମାନେ କାହିଁକି ଆଟାକ୍ କରୁନାହାନ୍ତି ଆମକୁ, କାରଣ ଏଇଟା କି ଭଲ ଜିନିଷ, ସେ ତ ଆଟାକ୍ କରୁନା ଚୁପଚାପ ରହିଛନ୍ତି, ଭଲ ହେଇଛନ୍ତି। ଇନ୍ଦ୍ର ଚାହୁଁଛନ୍ତି ବାରବାର ଆମ ସାଙ୍ଗରେ ଝଗଡ଼ା କରନ୍ତୁ, ଝଗଡ଼ା କଲେ ଆମେ ଡେଭଲପମେଣ୍ଟ ସତର୍କ ହେଇକି ରହିବୁ। ଆମର ଭାରତର ପାକିସ୍ତାନର ଚୀନା ଚାଇନା ବର୍ଡର ଯେଉଁ ଅଛନ୍ତି ନା, ଗଭର୍ଣ୍ଣମେଣ୍ଟ ବେଳେ ବେଳେ ଓରିଡ଼ି ହେଇଯାଏ ଯେ କି ଲୋକ କାହିଁକି ବସୁନାହାନ୍ତି, କିଛି କିଛି ମଧ୍ୟରେ ସନ୍ତ୍ରାସବାଦୀ ଆମକୁ ସବୁ ଧରିବା ଦରକାର, ନ ଧରିଲେ ଆମର କ'ଣ ବର୍ଡର ସିକ୍ୟୁରିଟି ଫୋର୍ସ ନା, ଏମାନେ ଲେଜି ହେଇଯିବେ, ଏମାନେ ପୁଣି ସବୁ ମୋବାଇଲ ଫୋନରେ, ତାଙ୍କ ମୋବାଇଲ ଫୋନ ଦିଆଯାଉନି, କାଳେ ଖାଇପିଇକି ପୁଣି ସବୁ ଆସୁ କରିବେ, ପୁଣି ଜଗିବେନି, ପୁଣି ତା ଭିତରେ ପୁଣି କିଏ ଆଟାକ୍ କରିବ, ତେଣୁ ମଝିରେ ମଝିରେ ଟିକେ ଦଙ୍ଗା ହେବା ଦରକାର, ଇଏ ବି ଚାହୁଁଛନ୍ତି ସେୟା। ଆରେ ଅସୁରମାନେ କେତେ ସୁନ୍ଦର ସ୍ୱଭାବରେ ବିରୋଚନଙ୍କ ପ୍ରଭାବରେ ହେଇଗଲେଣି, ବିରୋଚନ ବିଲକୁଲ କାହାକୁ କିଛି କୁହନ୍ତିନି, ଅସ୍ତ୍ରଶସ୍ତ୍ର ପୁରା ପଡ଼ି ଯାଇଥିଲା ସୁତଳ ଲୋକରେ, ଆଉ ସମସ୍ତେ ଧର୍ମ ନୀତିରେ ଚଳୁଥିଲେ। କିନ୍ତୁ ଗୋଟିଏ ଜିନିଷ ଇନ୍ଦ୍ରଙ୍କର ମୁଣ୍ଡରେ ସବୁବେଳେ ଷ୍ଟ୍ରାଇକ୍ କଲା, ଏମାନେ ବଦମାସ କରୁନାହାନ୍ତି ମାନେ, ଏମାନେ ମଧ୍ୟ ଭିତରେ କିଛି ରହିକି ଏକ୍ସପ୍ଲୋଜନ ତିଆରି କରିବେ। ପୁଣି ଇନ୍ଦ୍ର କହିଲେ ଠିକ୍ ଅଛି, ଯଦି ସେମାନେ ଯୁଦ୍ଧ କରୁନାହାନ୍ତି ତାହେଲେ ମୁଁ ଯିବି। ବର୍ତ୍ତମାନ ଇନ୍ଦ୍ର ନିଜେ ଆସିଲେ, କେଉଁ ବେଶରେ ଆସିଲେ ନା, ବ୍ରାହ୍ମଣ ବେଶରେ ଆସିଲେ। ଦେବରାଜ ଇନ୍ଦ୍ର ଯଦିଓ ବିଭୂତି, କିନ୍ତୁ ଭଗବାନ ତାଙ୍କୁ ବହୁ ସମୟରେ ବଦନାମ କରିକି ଅସୁରମାନଙ୍କର କୀର୍ତ୍ତି କରିଛନ୍ତି, ବଦନାମ କରିଦେଇଛନ୍ତି ବହୁ ସାରା, ବହୁତ ହୀନ କର୍ମ କରିଛନ୍ତି। ଦିତିଙ୍କର ଅଦିତିଙ୍କର ନା, ଦିତିଙ୍କର ଦେବମାତା ଅଦିତି, ଅଦିତିଙ୍କ ଗର୍ଭରେ ପଶିକି ମାରିବା ପାଇଁ ମୋର ଚାହିଁଲେ, କେତେ ହୀନ କାମ କରିଛନ୍ତି ତାଙ୍କର ସେବା ଛୁଆ। ଆଜି ଆସୁଛନ୍ତି ବିରୋଚନ, ଏତେ ଭଦ୍ର, ଏତେ ବିନୟୀ, ଏତେ ସଦାଚାରୀ, ପ୍ରହ୍ଲାଦଙ୍କର ପତ୍ର ବିରୋଚନ ଦେଖିଦେଲେ ବ୍ରହ୍ମାଣ ଆସୁଛନ୍ତି, ସାଙ୍ଗେ ପାଦ ତଳେ ପଡ଼ିଲେ। ଇନ୍ଦ୍ରଜୀ ଛଣାର ବ୍ରାହ୍ମଣ ହେଇକି ଆସୁଛନ୍ତି, ବିରୋଚନ ଜାଣନ୍ତି ନା, ପାତଳେ ପଡ଼ିଗଲେ। ଭାଗବତ ଧର୍ମ କେତେ ବଡ଼ ସୂକ୍ଷ୍ମ ଧର୍ମ ଜାଣିଛନ୍ତି, କେତେ ସୂକ୍ଷ୍ମ ଧର୍ମ, କାରଣ ଦେଶକୁ ଦେଖି ସମ୍ମାନ, ଦେଶକୁ ଦେଖି ଏ ଭକ୍ତ ଯେମିତି ଦେଶକୁ ଦେଖି ଆମେ ଜାଣ ପ୍ରଭୁପରିତ ଭକ୍ତ ହେଇଛି। କିନ୍ତୁ ଆଜିକାଲି ତ ବିଷମ ସମସ୍ୟା ହେଇଯାଉଛି, ବିଷମ ସମସ୍ୟା ହେଇଯାଉଛି। ବ୍ରାହ୍ମଣଙ୍କୁ ପ୍ରଣାମ କଲା ପରେ ବିରୋଚନ କଲେ ପ୍ରଣାମ କରିଦେଲେ, କହିଲେ ବ୍ରାହ୍ମଣ ଦେବ ଆପଣ ସୁବଳ ଲୋକ ଆସୁଛନ୍ତି, କୁହନ୍ତୁ ଆପଣଙ୍କର ଅତିଥି, ସାଙ୍ଗେ ସାଙ୍ଗେ କହିଲେ, ଏଇ କଥାରେ ପଡ଼ିଛି ଅତିଥି ଧର୍ମ ସ୍ୱୟଂ। ଓ କେତେ ବଡ଼ ଭାଗ୍ୟ, ଆଜି ଅସୁର କୂଳରେ ବ୍ରାହ୍ମଣ ଆଜି ଏଠିକି ଆସିଲେ, ଆପଣ ସ୍ୱୟଂ ଧର୍ମ ଆସିଛନ୍ତି, ଆପଣଙ୍କର କ'ଣ ଆବଶ୍ୟକ କୁହନ୍ତୁ। ଇନ୍ଦ୍ର ଚୁପଚାପ ରହିଗଲେ। ଦେଖନ୍ତୁ, ଜଣଙ୍କର ନିଷ୍ଠାପରତା ଆଉ ଜଣଙ୍କର ନିଷ୍କିଞ୍ଚନତା ଅନ୍ୟର ଅନ୍ତରରେ ନିଶ୍ଚିତ ଧକ୍କା ଦେବ। ଆପଣ କେବେ ତାଙ୍କୁ ମୁହଁରେ ଆପଣ କିଛି କହିପାରନ୍ତି, କିନ୍ତୁ ପରମାତ୍ମା ଆପଣଙ୍କ ଅନ୍ତରରେ ଅଛନ୍ତି ନା, ବିରୋଚନଙ୍କର ନିଷ୍କାମତା ତାଙ୍କର ସାଧୁତାରେ ଇନ୍ଦ୍ରଦେବ ବ୍ରାହ୍ମଣ ବେଶ ଧରିଛନ୍ତି, କରିବେ କ'ଣ? କିଛି କହିପାରୁନାହାନ୍ତି, କହିଲେ କ'ଣ କହିବି, ଯଦି ଆଙ୍କୁ ମୁଣ୍ଡଟା ମାଗିବି, ଆଙ୍କର ଗୁରୁ ହେଉଛନ୍ତି କିଏ? ଶୁକ୍ରାଚାର୍ଯ୍ୟ, ତାଙ୍କ ନିକଟ ସଞ୍ଜୀବନୀ ମନ୍ତ୍ର ବି ଅଛି, ପୁଣି ବଞ୍ଚାଇ ଦେବେ। ତେଣୁ କ'ଣ ମାଗିଲେ ଇଏ ପ୍ରାଣଟା ଦେବେ ବିରୋଚନ? କ'ଣଟା ମାଗିବି ଯାହାଦ୍ୱାରା ଶୁକ୍ରାଚାର୍ଯ୍ୟଙ୍କର କବଳରୁ ଇଏ ରକ୍ଷା ପାଇପାରିବ? କହିଲେ, ହେ ବ୍ରାହ୍ମଣ ଭକ୍ତ ବିରୋଚନ, ମୋତେ ତୁମ ଆୟୁଷଟା ଦିଅ। ଦେଖନ୍ତୁ କେତେ ଟ୍ରିକ୍ରେ ମାଗିଲେ ଇନ୍ଦ୍ର, ଭଗବାନ ବିରୋଚନକୁ ବଡ଼ କଲେ, ଇନ୍ଦ୍ରଙ୍କୁ ବଡ଼ କଲେ ନା, ଇନ୍ଦ୍ର ସେଇ ବିଷୟ ଭୋଗ ରହିଲେ। ବିରୋଚନ କରିନାହାନ୍ତି, ମୁଁ ଆଜି ବ୍ରାହ୍ମଣ ପାଇଁ ସେୟା କରିବି, ପ୍ରହ୍ଲାଦ ଯାହା କରିନାହାନ୍ତି ମୁଁ ଆଜି ତାଇ କରିବି, ନା କ'ଣ କରିବି, ନା ସାଙ୍ଗେ ସାଙ୍ଗେ ଅସ୍ତ୍ରକୁ ଆଣିଲେ, ମିଶେଇ ନିଜ ଅସ୍ତ୍ରରେ ବିରୋଚନ ନିଜ ମସ୍ତକୁ କାଟିଲେ ଏବଂ ସାଙ୍ଗେ ସାଙ୍ଗେ ଦେଇଦେଲେ। ଏତିକି ଏଇ ସମୟ ଭିତରେ ଇନ୍ଦ୍ର ଖୁସିରେ ବିରୋଚନଙ୍କର ମସ୍ତକକୁ ନେଇକି ସ୍ୱର୍ଗ ଲୋକକୁ ଯାଉଛନ୍ତି, କିନ୍ତୁ ଭଗବାନ ବିରୋଚନଙ୍କୁ ପାର୍ଶ୍ୱଦ କରିଦେଲେ। ଭଗବାନ କହିଲେ, ତୁ ଅସୁର କୂଳ ରହିବେ ନା କି ଦେବ କୂଳ ରହିବେ ନା, ତୁମ ପାଖକୁ ଆ, ଭଗବାନ ତାଙ୍କୁ ପାର୍ଶ୍ୱଦ କରି ବିରୋଚନ ନେଇ ପଳେଇଲେ। ଏଇଠି କହିବାର ତାତ୍ପର୍ଯ୍ୟ ଥିଲା, ଯେଉଁ ବିଶ୍ୱରୂପ କହୁଛନ୍ତି ଦେବତାମାନଙ୍କୁ, ଦେବତାମାନେ ବିଶ୍ୱରୂପଙ୍କୁ କହୁଛନ୍ତି, ଆଚାର୍ଯ୍ୟ କିଏ କାହାର ମୂର୍ତ୍ତି? ଆଚାର୍ଯ୍ୟ ବେଦର ମୂର୍ତ୍ତି, ପିତା ବ୍ରହ୍ମାଙ୍କର ମୂର୍ତ୍ତି, ଭାଇ ହେଉଛନ୍ତି ଇନ୍ଦ୍ରଙ୍କର ମୂର୍ତ୍ତି, ଭଗ୍ନୀ ହେଉଛନ୍ତି ଦୟାଙ୍କର ମୂର୍ତ୍ତି, ଆଉ ଅତିଥି ହେଉଛନ୍ତି ସ୍ୱୟଂ ଧର୍ମଙ୍କର ମୂର୍ତ୍ତି। ଅତିଥିଙ୍କୁ ସ୍ୱୟଂ ଧର୍ମ ବୋଲି ଜ୍ଞାନ କରିବାକୁ ପଡ଼ିବ। ଅସୁର କୂଳରେ ଏ ଜିନିଷ ଥିଲା, ଅଗ୍ନେ ଅଭ୍ୟାଗତ ମୂର୍ତ୍ତି, ଅଭ୍ୟାଗତ ହେଉଛନ୍ତି ଅଗ୍ନିଙ୍କର ମୂର୍ତ୍ତି। ଅଭ୍ୟାଗତ କିଏ? ସମୀପା ପୂର୍ବ ସବୁ ଟୀକାମାନଙ୍କ ରଚନା କରିଛନ୍ତି, ଜ୍ଞାତ ପୂର୍ବା, ଯିଏ ପ୍ରତିଦିନ ଆସନ୍ତି ସେ ବି ଅଭ୍ୟାଗତ ହେବେ। ଯାଜ୍ଞବଳ୍କୀ ସଂହିତାରେ ବଂଶଧର ସ୍ୱାମୀ ତାଙ୍କ ଟୀକାରେ ଲେଖିଛନ୍ତି, ଅତିଥି ଦୈବାତା ଆଗତା, ଯିଏ କଶ୍ଚିତ୍, ଯିଏ ଦୈବାତା ଆସିଗଲେ ତାକୁ ଅତିଥି ବୋଲି ଜ୍ଞାନ କରିବେ। ଆଚ୍ଛା, ଅତିଥି କେବଳ ସାଧୁ ହେବେ ବା ଆଉ କିଏ ହେଇପାରିବେ କି ଅତିଥି? ଯଦି କେହି ପ୍ରଶ୍ନ କରନ୍ତି, ଚଣ୍ଡାଳ ଅତିଥି ହେଇପାରିବେ? ପୁରାଣାନ୍ତର ବଚନ ଆଣିକି ଦେଇଛନ୍ତି, ଶୂଦ୍ର ବା ଯଦି ଚଣ୍ଡାଳ, ସଶତ୍ରୁ ବା ବ୍ରହ୍ମଘାତକ। କେତେ ବଡ଼ କଥା, ଯେ ଶତ୍ରୁ ବି ଯଦି ହେଇଥିବ ସେ ଅତିଥି ବୋଲି ଜ୍ଞାନ କରିବ। ଆଚ୍ଛା, ଜଣେ ଯଦି ବ୍ରହ୍ମଘାତୀ ହେଇଛି, ହଁ ସେ ବି ଅତିଥି, ଗୃହସ୍ଥ ପାଇଁ ସେ ବି ଅତିଥି। ଶୁଦ୍ରବା ଯଦି ଚାଣ୍ଡାଳ, ସେ ଶୁଦ୍ର ହେଇପାରେ ଚଣ୍ଡାଳ ହେଇପାରେ, ସଶତ୍ରୁ ବା ବ୍ରହ୍ମଘାତକ, ସେ ଶତ୍ରୁ ହେଇପାରେ ବା ବ୍ରହ୍ମଘାତକ ହେଇପାରେ। ଆଗତ ବୈ ସ୍ୱଦେବାତମ ସ୍ୱଅତିଥି ସ୍ୱର୍ଗଦାୟକ, ସେ ଯଦି ଦୈବାତ ଆସିଗଲେ ତାଙ୍କର ସେବା କରିବ, ସେ ସ୍ୱର୍ଗ ତୁମକୁ ଦେବେ, ସ୍ୱର୍ଗ ଫଳ ଦେବେ। ଏଇ ପୁରାଣାନ୍ତର ବଚନକୁ ଆଣିକି କହିଲେ ଆମର ବଂଶୀଧର ସ୍ୱାମୀ ତାଙ୍କ ଟୀକାରେ, ଯେ ଅତିଥି ହେଉଛନ୍ତି ଇଏ ଧର୍ମଙ୍କର ମୂର୍ତ୍ତି, ଆଉ ଅଭ୍ୟାଗତ ଅଗ୍ନିଙ୍କର ମୂର୍ତ୍ତି। ଅଭ୍ୟାଗତ କିଏ? ଅଭ୍ୟାଗତ ଯାଜ୍ଞବଲ୍କିଶ ଉକ୍ତା ଷଡ଼ବି ଭିକ୍ଷୁକା ଗ୍ରାହ, ଛଅ ଜଣ ଭିକ୍ଷୁକ ଅଛନ୍ତି, ଏ ଛଅ ଜଣ ଭିକ୍ଷୁକଙ୍କୁ ଅଭ୍ୟାଗତ ବୋଲି ଜ୍ଞାନ କରିବେ। ତାଦେହରେ ଜଣଙ୍କର ଜଣଙ୍କୁ ଜାଣି ହେଉନି, ତ ସେ ସଂସ୍କୃତ ଶବ୍ଦରେ ରଚନା କରିଛନ୍ତି, ଡିକ୍ସନାରୀ ବି ଖେଳେଇଲେ ମିଳିଲାନି, ଯଦି ଆପଣମାନେ କିଏ ଜାଣିଥିବେ କହିଦେବେ। ଯତିଶ୍ଚ ବ୍ରହ୍ମଚାରୀ ଚ ସନ୍ନ୍ୟାସୀ, ଯଦି କିଏ ସନ୍ନ୍ୟାସୀ ପ୍ରତିଦିନ ଆସୁଛନ୍ତି ଆଉ ଭିକ୍ଷା ନେବା ପାଇଁ ଗୃହକୁ, ସେ ଅଭ୍ୟାଗତ। ଯେମିତି ବୃନ୍ଦାବନରେ ଆପଣ ଦେଖିଛନ୍ତି ସାଧୁମାନେ ଯାଆନ୍ତି ପ୍ରତିଦିନ ମାଧୁଗିରି କରିବା ପାଇଁ, ସେ ଅଭ୍ୟାଗତ, ଜାଣନ୍ତି ଏ ସମୟରେ ସେ ଆସିବେ, ତାଙ୍କ ପାଇଁ ରଖିଥାନ୍ତି। ଯତିଶ୍ଚ ବ୍ରହ୍ମଚାରୀ ଚ ବ୍ରହ୍ମଚାରୀ, ସମସ୍ତେ ଗୃହସ୍ଥ ଉପରେ ହିଁ ଚଳନ୍ତି, ଆଉ ବିଦ୍ୟାକ୍ଷେ ଗୁରୁକୁଶଳା, କେତେ ଜଣ ହେଲେ? ଯଦି ବ୍ରହ୍ମଚାରୀ ବିଦ୍ୟାର୍ଥୀ, ବିଦ୍ୟାର୍ଥୀ ଆଗରୁ ଯେଉଁ ଗୁରୁକୁଳର ବିଦ୍ୟାର୍ଥୀମାନେ ରହୁଥିଲେ ସେମାନେ ସବୁ ଭିକ୍ଷା କରିକି ବଣରୁ ଫଳମୂଳ ଆଣନ୍ତି, ନହେଲେ ଭିକ୍ଷା କରିକି ଚଳନ୍ତି, ମାନେ ଅଭ୍ୟାଗତ କାହାର ହୁଅନ୍ତି? ଗୁରୁ ପୋଷକ, ଯିଏ ଗୁରୁଙ୍କୁ ପୋଷୁଛନ୍ତି, ଗୁରୁଦେବଙ୍କ ପାଇଁ ସେବା କରୁଛନ୍ତି, ଏ ଚାରି ହେଲେ ନା। ଯଦି ବ୍ରହ୍ମଚାରୀ ବିଦ୍ୟାର୍ଥୀ ଗୁରୁ ପୋଷକ ଅଧ୍ୱଗ କ୍ଷୀଣ ବୃତ୍ତିଶ୍ଚ, ଏଇ ଅଧ୍ୱଗ ଶବ୍ଦର ଅର୍ଥଟା ଡିକ୍ସନାରୀରେ ମୁଁ ପାଇଲିନି, ଅଧ୍ୱଗ ତାର ଶବ୍ଦ ଲେଖା ହେଇଛି ଅଧ୍ୱର, ମିଳିଲାନି, ତାର ଅର୍ଥ ମୁଁ ବୁଝିପାରୁନି। ଆଉ କ୍ଷୀଣ ବୃତ୍ତିଶ୍ଚ, ଯାହାଙ୍କର ବୃତ୍ତି କ୍ଷୀଣ ହେଇଯାଇଛି, ଚଳିପାରୁନାହାନ୍ତି, ମାନେ କ'ଣ କୁହାଯିବ, ଭିକ୍ଷୁକ, କ୍ଷୀଣ ବୃତ୍ତି, ବୃତ୍ତି ଦ୍ୱାରା ସେ ଚଳିପାରୁନାହାନ୍ତି, ସେ ଯଦି ଆସୁ ଭିକ୍ଷା ମାଗିବା ପାଇଁ। ଷଡ଼ତେ ଭିକ୍ଷୁକା ସ୍ମୃତା, ଏଇ ଛଅଜଣ ହେଉଛନ୍ତି ଭିକ୍ଷୁକ, ଆଉ ଏଇ ଛଅଜଣ ଭିକ୍ଷୁକକୁ ଯାଜ୍ଞବଲ୍କି, ଯାଜ୍ଞବଲ୍କି ସଂହିତା ଅଛି, ମନୁସଂହିତା ଭଳି ଯାଜ୍ଞବଲ୍କି ସଂହିତା ଅଛି, ପରାଶର ସଂହିତା ଅଛି, ଏବେ ବି ସବୁ ଧର୍ମ କ'ଣ ଗ୍ରନ୍ଥ ଷ୍ଟୋର୍ ମାନଙ୍କରେ ସବୁ ମିଳୁଛି। ଯାଜ୍ଞବଲ୍କି ସଂହିତାରେ ଏଇ ଛଅ ଜଣଙ୍କୁ ଭିକ୍ଷୁକ ବୋଲି କୁହାଯାଇଛି। ଏମାନେ ଅଭ୍ୟାଗତ, ଅଭ୍ୟାଗତ ହେଉଛନ୍ତି ଅଗ୍ନିଙ୍କର ପ୍ରତି, ଆଉ ଶେଷରେ କହୁଛନ୍ତି ସର୍ବଭୂତାନି ଚ ଆତ୍ମା ଆତ୍ମନ ସ୍ଥାବର ଜଙ୍ଗମ ସମସ୍ତେ ଭଗବାନଙ୍କର ମୂର୍ତ୍ତି, ପ୍ରଭୁଙ୍କର ମୂର୍ତ୍ତି। ଇନ୍ଦ୍ର ବଡ଼ ସୁନ୍ଦର କଥା କହିଲେ, କିନ୍ତୁ ତାଙ୍କର ଉଦ୍ଦେଶ୍ୟ ଯେ ଇଏ ଆମକୁ ଆମର ସ୍ୱାର୍ଥଟାକୁ ପୂରଣ କର, ତେଣୁ ବିଶ୍ୱରୁ ଆମେ ତୁମର ଅତିଥି, ତେଣୁ ତୁମେ ଆମର କାମନାଟାକୁ ପୂର୍ଣ୍ଣ କର। ଏବଂ ବିଶେଷ ଭାବରେ ଅତିଥି ବୋଲି କହି ସମୁଦ୍ରଟାକୁ ବି ଦୃଢ଼ କରୁଛନ୍ତି, ତୁମେ ଆମର ପୁତ୍ର ଭଳିଆ ହବ, ଆମେ ତୁମର ପିତା, କାରଣ ତୁମର ବାପାଙ୍କର ଆମେ ଭାଇ। ତସ୍ମାତ୍ ପିତୃଣାମ ଆର୍ତ୍ତାଣାମ ଆର୍ତ୍ତି ପରପରାଭବମ ତପସାପନୟନ୍ତାତ ସନ୍ଦେଶ କର୍ତ୍ତୁମ ଅର୍ହସି। ତୁମେ ଗୋଟେ କାମ କର, ତସ୍ମାତ୍ ପୂର୍ବ ଶ୍ଳୋକର ଅନ୍ୱୟ ରହିବ, ସେହେତୁ ଯେହେତୁ ଏମାନେ ଏଙ୍କର ମୂର୍ତ୍ତି, ଆମେ ବି ଅତିଥି, ସ୍ୱୟଂ ଧର୍ମର ମୂର୍ତ୍ତି ଆମେ ଆସିଛୁ, ତସ୍ମାତ୍ ପିତୃଣାମ ଆର୍ତ୍ତି ନାମ, ଆମେ ତୁମର ପିତା, ଆମେ ଆର୍ତ୍ତି ଅବସ୍ଥାରେ ଅଛୁ, ଆମର ପରାଭବ ହେଇଛି ଶତ୍ରୁମାନଙ୍କ ଦ୍ୱାରା। ତପସା ଅପନୟନ ତାତ ହେ ତାତ ହେ ପୁତ୍ର, ତୁମର ତପ ବଳରେ ଆମର ଦୁଃଖକୁ ଦୂର କର। ବିଶ୍ୱରୂପ ଏତେ ସୁନ୍ଦର ତପସ୍ୟ ଥିଲେ, ବ୍ରହ୍ମାଜୀ ପୁରା କନ୍ଭିନ୍ସ ହେଇଥିଲେ ଏ ବିଶ୍ୱରୂପ ହିଁ ଦେବତାମାନଙ୍କୁ ସାହାଯ୍ୟ କରିପାରିବେ ତାଙ୍କ ତପ ବଳରେ, କାରଣ ସେ ନାରାୟଣ କବଚ ପ୍ରାପ୍ତ ହେଇଛନ୍ତି, ବାରମ୍ବାର ଅଭ୍ୟାସ କରିଛନ୍ତି ନାରାୟଣ କବଚ। ଇଏ ଚାହିଁଲେ ଦେବତାମାନଙ୍କୁ ସାହାଯ୍ୟ କରିପାରିବେ, ଅସୁରମାନଙ୍କର ପରାଭବ ହବ, ବିଜୟ ହବ, ଏଇ ଅସୁରମାନେ ପରାସ୍ତ ହେଇଯିବେ, ଦେବତାମାନେ ବିଜୟ ହେବେ। ସନ୍ଦେଶମ କର୍ତ୍ତୁମ ଅର୍ହସି, ତୁମେ ସନ୍ଦେଶ ଏ ଆମକୁ ଉପଦେଶ ଦିଅ, ଯାହାଦ୍ୱାରା ଆମେ ଦେବତାମାନ ଏ ଅସୁରମାନଙ୍କୁ ବିଜୟ କରିବୁ। ଦେଖନ୍ତୁ ବିଶ୍ୱରୁ କେମିତି ଦିନ ଲୋ, ଦେବତାମାନେ ଯେଉଁଠି ଆସିକି ପିତା ଭଳି ତାଙ୍କର, ସେ ଆସିକି ମାଗୁଛନ୍ତି ଆମକୁ ଉପଦେଶ ଦିଅ, ସେ ଆଗେ ସଙ୍କୋଚ କଲେ, ଆପଣ ବୟସରେ ବଡ଼, ଯୋଗ୍ୟତାରେ ବଡ଼, ମୁଁ କେମିତି ଆପଣମାନଙ୍କୁ ଉପଦେଶ ଦେବି, ଉପଦେଶ ସମସ୍ତଙ୍କୁ ଦିଆଯାଏ ନା, ଉପଦେଶ କାହା କାହାକୁ ଦେବନି ବି ତାର ମନୁସଂହିତାର ନିୟମ ଅଛି, ଉପଦେଶ ଦିଆଯିବନି, ଗୁରୁଙ୍କୁ ଉପଦେଶ ଦିଆଯିବନି। ହାତ ଯୋଡ଼ିବାଟା ଏ ଯେଉଁ ଅଞ୍ଜଳି, ପିତା ଗୁରୁ ବୟୋଜ୍ୟେଷ୍ଠ ଲୋକ ନିକଟରେ ରହିଯିବ, କାରଣ ଅଞ୍ଜଳିଟା ଯେଉଁ ହାତ ଯୋଡ଼ା ହେଇଥାଏ କେଉଁଥିପାଇଁ ନା, ଆଦେଶ ଆସିବ, ଆଦେଶ ଦିଆଯିବନି, ହାତ ଉପଦେଶ ଦେଲାବେଳେ ହାତ ଯୋଡ଼ିକି ଉପଦେଶ କେହି ଦେଇପାରିବେନି, ଅତି ବିନୟ ଲୋକ ହାତ ଯୋଡ଼ିକି ଉପଦେଶ ଦେବେ, ଖୋଲିକି ଉପଦେଶ ଦିଆଯାଏ, ଏଇଟା କର ବା ଏଇଟା ହବ, ଉପଦେଶ ନେବା ପାଇଁ ହାତ ଯୋଡ଼ାଯାଏ, କ'ଣ ଆଦେଶ ଆସିବ, ତେଣୁ ଗୁରୁଙ୍କୁ ଉପଦେଶ ଦିଆଯିବନି, ପିତାଙ୍କୁ ଉପଦେଶ ଦିଆଯିବନି, ଏ ତ ସ୍ୱଭାବର ଦୈନ୍ୟ ସ୍ୱଭାବଙ୍କର ଅଛି। ତପସ୍ୱୀ ଲୋକ ଇଏ କହିଲେ, ଆରେ ବଡ଼ ଅସୁବିଧା, ମୁଁ କେମିତି ଆଙ୍କୁ ଉପଦେଶ ଦେବି, କହିଲେ ଠିକ୍ ଅଛି, କ'ଣ ଆପଣ ଚାହୁଁଛନ୍ତି କୁହନ୍ତୁ, କାରଣ କ୍ଲିଅର କିଛି କହୁନାହାନ୍ତି, କ'ଣ ଆପଣ ଚାହୁଁଛନ୍ତି, ଆପଣଙ୍କର କ'ଣ ପରାଭବ ହେଇଛି, ସନ୍ଦେଶ ମାହୁ ସନ୍ଦେଶଟା ବର୍ତ୍ତମାନ କହୁଛନ୍ତି। ବୃଣିମୟେ ତ୍ୱାପାଧ୍ୟାୟମ୍ ବ୍ରହ୍ମିଷ୍ଟମ୍ ବ୍ରହ୍ମଣା ଗୁରୁ ଯଥା ଅଞ୍ଜସା ବିଜେଶ୍ୟାମ ସପତ୍ନାତ୍ତବ ତେଜସା। ତୁମର ତେଜଶକ୍ତି ଅଛି ନା, ଏଇ ଗୁରୁ ଯେଉଁ ଗୁରୁଗ୍ରହଣର ଏଇଟା ହେଉଛି ପ୍ରୋସିଜର, ଏଇଟା ଟିଚିଂସ, ଜଣେ ଗୁରୁଙ୍କୁ ଗ୍ରହଣ କରେ କାହିଁକି, ତାଙ୍କର ମାୟା ଶକ୍ତି ତାଙ୍କୁ ପରାଭବ କରୁନି, ତାଙ୍କ ଭିତରେ ଭଗବତ ତେଜଟା ଅଛି, ଆମେ ମାୟା ଦ୍ୱାରା ପରାଭବ ହେଇଛେ, ଗୁରୁଦେବ ତାଙ୍କର ଭଗବତ ତେଜ ଦ୍ୱାରା ଆମେ ତାଙ୍କର ସେବା କଲେ ସେ କରୁଣା କରି ଆମ ଭଗବତ ତେଜ ଦ୍ୱାରା ଆମର ଯେଉଁ ମାୟାର ପ୍ରଭାବ କମେଇବ। ତେଣୁ ଆମେ ଯେତେବେଳେ ଗୁରୁଙ୍କ ନିକଟରେ ଭଗବତ ତେଜଟା ଅଛି ବା ଭଗବତ ଶକ୍ତି ଅଛି ଅନୁଭବ କରିନେ, ଏଇଟା ଉପଲବ୍ଧି କରିପାରୁନେ, ଆମେ କେମିତି ଏଇଭଳି ଦେବତାମାନଙ୍କ ଭଳି ବ୍ୟାକୁଳ ଚିତ୍ତରେ ପ୍ରାର୍ଥନା କରିବା, ଆମେ ତ କରିପାରିବେ। ଏଇଠି ସେ କଥା କହୁଛନ୍ତି, ବୃଣିମୟେ ତ୍ୱମ ଉପାଧ୍ୟାୟ ବ୍ରହ୍ମିଷ୍ଟମ ବ୍ରାହ୍ମଣଙ୍କରୁ, ଆମେ ତୁମକୁ ଗୁରୁ ରୂପରେ ଗ୍ରହଣ କରିବା ପାଇଁ ଚାହୁଁଛୁ। ଦେବତାମାନେ ସମସ୍ତେ କହୁଛନ୍ତି, ବିଶ୍ୱରୂପ ବ୍ରହ୍ମଚାରୀ କମ୍ ବୟସର, କହିଲେ ମୋତେ କାହିଁ ଗୁରୁ ରୂପରେ ଆପଣ ଗ୍ରହଣ କରିବା ପାଇଁ ଯାଉଛନ୍ତି, ଆପଣ ଅଲଗା କାହା ନିକଟକୁ ଯାଆନ୍ତୁ ଗୁରୁ ରୂପରେ ଗ୍ରହଣ କରନ୍ତୁ, ନା 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 ତୁମେ ସାଧାରଣ ନୁହଁ, ତୁମେ ହେଉଛ ବ୍ରହ୍ମିଷ୍ଟ ବେଦ ବେଦାର୍ଥ ଜାଣିଛ, ଆଉ ବ୍ରାହ୍ମଣା ଗୁରୁ, ଆଉ ବ୍ରାହ୍ମଣ ତ ଜନ୍ମନା ବ୍ରାହ୍ମଣ ଗୁରୁ, ତୁମର ବ୍ରାହ୍ମଣ ସ୍ୱଭାବ ଅଛି, ତୁମେ ହେଉଛ ଗୁରୁ ହେଲା, ମୁଁ କ'ଣ କରିବି ଗୁରୁ ରୂପରେ ଗ୍ରହଣ କରିବି, ଗୁରୁର କାମ କ'ଣ ନା ଯଥା ଅଞ୍ଜସା ବିଜେଶ୍ୟାମ ସପତ୍ନା ତବ ତେଜସା, ତୁମର ତେଜ ତୁମକୁ ଗୁରୁ ରୂପରେ ଗ୍ରହଣ କରିବୁ, ତୁମ ତେଜରେ ଆମେ କାହାକୁ ବିଜୟ କରିବୁ, ସପତ୍ନୀମାନଙ୍କୁ, ଆମର ଯେଉଁ ସପତ୍ନା ଅଛନ୍ତି କ'ଣ ଅସୁରମାନଙ୍କୁ ଆମେ ଜୟ କରିବୁ, ଏଇଟା ଏଇଥିପାଇଁ ଆମେ ଗୁରୁ ଗ୍ରହଣ କରିବୁ। ଦେଖନ୍ତୁ ଗୁରୁ ଗ୍ରହଣ କରିବାର ଉଦ୍ଦେଶ୍ୟ କ'ଣ ରହିଲା, ଇଏ କାମଶାଳା ଗୁରୁ ଗ୍ରହଣ କରୁଛନ୍ତି ନା, ବୃହସ୍ପତିକୁ ସନ୍ତୁଷ୍ଟ କରିବା ପାଇଁ ଗୁରୁ ଗ୍ରହଣ କରୁନାହାନ୍ତି, ଇଏ ବର୍ତ୍ତମାନ ପ୍ରାଭବ ହେଇଛନ୍ତି ଏଥିପାଇଁ ଗୁରୁ ଗ୍ରହଣ କରୁଛନ୍ତି, ସ୍ୱାର୍ଥ ରହିଛି। ଏଠି ବହୁତ ସୁନ୍ଦର କଥା କହିଲେ ସେଥିରେ ବିଶ୍ୱର ହାତ ଯୋଡ଼ି କହୁଛନ୍ତି, ନନୁ ଉପାଧ୍ୟାୟତ୍ୱ କନିଷ୍ଠସ୍ୟ ମବ ଅଭିନନ୍ଦନ କରିଷ୍ୟତି ତତେ ଗହିତମ, ଆପଣ ହେଉଛନ୍ତି ବଡ଼ ଲୋକ, ବୟସରେ ବଡ଼, ମୁଁ ହେଉଛି ସାନ, ଗୁରୁ ତ ସବୁବେଳେ ବଡ଼ ହେବା ଦରକାର ନା, ଶିଷ୍ୟ ସବୁବେଳେ ସାନ ହେବା ଦରକାର, ଏଇଟା ତ ନିନ୍ଦିତ କର୍ମ, ମୁଁ ଛୋଟ ହେଇକି ଆପଣଙ୍କୁ କେମିତି ଉପଦେଶ ଦେବେ, ଆପଣ କେମିତି ଗୁରୁ ରୂପରେ ଗ୍ରହଣ କରିବେ, ଆଉ ବ୍ରହ୍ମାଦି ଦେବତାମାନେ ବି ଇନ୍ଦ୍ରାଦି ଦେବତାମାନେ ବି ସବୁ ଶାସ୍ତ୍ର ଜାଣନ୍ତି ନା। ଏଇଠି ବର୍ତ୍ତମାନ ନିୟମଟା କହିଲେ, ନ ଗର୍ହନ୍ତି ଅର୍ଥେଷୁ ଜବିଷ୍ଠ ଅଙ୍ଗ୍ରିୟ ବିବାଦନମ ସନ୍ଦେଭ୍ୟୋ ଅନ୍ୟତ୍ର ନ ବ୍ରହ୍ମନ୍ ବୟୋଜ୍ୟେଷ୍ଠସ୍ୟ କାରଣମ। ବୟସଟା କେତେବେଳେ ଧରାଯାଏ, ଏ ଯେଉଁ ଆମର ଅଛି ନା, ଇଏ ସିନିୟର ସିନିୟର ଡିଭୋଟିଜ୍ ଜୁନିୟର ଡିଭୋଟିଜ୍, ପ୍ରଭୁପାଦ ବହୁତ ସୁନ୍ଦର କଥା ଏଇ ଭାବାର୍ଥରେ ଲେଖିଛନ୍ତି, ସିନିୟର ବୟସ କାହାକୁ ଧରାଯାଏ କେତେବେଳେ, କିଏ କେଉଁଥିରେ ବୟସ୍କ, ବ୍ରାହ୍ମଣ ଜ୍ଞାନର ବୟସ୍କ, ସେଥିପାଇଁ ବୃଦ୍ଧ ଦୁଇ ପ୍ରକାର, ଜ୍ଞାନ ବୃଦ୍ଧ ବୟୋବୃଦ୍ଧ, ବ୍ରାହ୍ମଣ ଜ୍ଞାନରେ ବୟସ୍କ, ଯଦି ଛୋଟ ପିଲାଟା ସେ ବ୍ରାହ୍ମଣ ବ୍ରାହ୍ମଣ ଛୋଟ ବୟସ ହେଇଥିବ, ଛୋଟ ପିଲା ତାର କମ୍ ବୟସ, ସେ ଯଦି ଜ୍ଞାନ ବୃଦ୍ଧ ତାଙ୍କୁ କୁହାଯିବ, ବ୍ରାହ୍ମଣ କେବଳ ବହୁତ ଦିନ ବଞ୍ଚିଲେ ତାଙ୍କୁ ବୟସ୍କ ବୋଲି କୁହାଯିବ, ଜ୍ଞାନରେ କ୍ଷତ୍ରିୟ ବାହୁ ବଡ଼ ଶକ୍ତିକାର ଅଛି, ସେ କ୍ଷତ୍ରି ହେଉଛି ବଡ଼, ବୁଢ଼ା ବସିଥିବେ ସେ ଯୁଦ୍ଧ କରିପାରୁନ ତ ଛୋଟ ପିଲାଙ୍କୁ କହିବେ, ହେ ମୁଁ ସିନିୟର ଲୋକ, ତୁ କ'ଣ ମୁଁ ଆଗରେ ଯୁଦ୍ଧ କରୁଛୁ, ଏ କଥା କହିପାରିବନି, ଆରେ ସିଏ ଫାଇଟର ତାର ବଡ଼ ଅଛି, ବୈଶ୍ୟ ବୈଶ୍ୟରେ ସିନିୟରିଟି ଆପଣ ଦେଖିଛନ୍ତି କି, ଏବେ ବି ଏଇ ଯେଉଁ ଆମର କ'ଣ ଅଛନ୍ତି ମାର୍କେଟ ମାର୍କେଟ କମ୍ପ୍ଲେକ୍ସରେ ସବୁ କ'ଣ ଅଛି, ବଣିଜ ବଣିକ ସଂଘ, ପ୍ରାୟ ବଣିକ ସଂଘରେ ଦେଖିବେ କିଏ ପ୍ରେସିଡେଣ୍ଟ ଥିବେ, ଯିଏ ଯାହାର ବେଶୀ ଟଙ୍କା, ଯିଏ ବଡ଼ ହୋଲସେଲର ସିଏ ଥିବ ପ୍ରେସିଡେଣ୍ଟ, ସିଏ ଯାହା କହିବ ମାନେ ହେବ, କାରଣ ତାଙ୍କ ଟଙ୍କା ଅଛି, ତାର ହେଲା ସିନିୟରିଟି, ଆଉ ଶୂଦ୍ରର କେବଳ ବୟସ ଦେଖାଯିବ, କାରଣ ଇଏ କେତେ ଘୋଷା ମୋଜା କରି ସେବା କରିକି ଇଏ କେତେ ଦିନିଆର ଏକ୍ସପିରିଏନ୍ସ ଅଛି ବୟସ, ଶୂଦ୍ରର କେବଳ ବୟସ, ଇଏ କେତେ ଦିନ ବଞ୍ଚିଛି ତାର ସିନିୟରିଟି ଦେଖାଯିବ। ପ୍ରଭୁପାଦଜୀ ମହାରାଜ ବହୁତ ସୁନ୍ଦର ଭାବରେ ରଚନା କରିଛନ୍ତି, ଇନ୍ଦ୍ରଜୀ ସେଇ କଥା ହିଁ କହୁଛନ୍ତି, ଦେଖନ୍ତୁ ବୟସ୍କ ବେଦ ବିନା ଛନ୍ଦ ମନ୍ତ୍ର ଆଦି ତୁମେ ଆମକୁ ପ୍ରଦାନ କରିଦେଲା ପରେ ତୁମେ ବଡ଼ ହେଇଯିବ, ତୁମେ ବଡ଼ ହେଇଗଲା ଆମେ ସାନ ହେଇଗଲୁ, ସେଠି ବୟସ ଦେଖାଯିବନି ନା, କାହିଁକି ନା ତୁମେ ବ୍ରହ୍ମିଷ୍ଟ ବ୍ରହ୍ମଣା ଗୁରୁ। ପ୍ରଭୁପାଦ ଏଠି କହୁଛନ୍ତି ସୁନ୍ଦର କଥା, ପ୍ରଭୁପାଦ ଲେଖିଛନ୍ତି, ବୃଦ୍ଧତ୍ୱ ବୟସମ ବିନା, ବିନା ବୟସରେ ଜଣେ ବୁଢ଼ା ହେବ କେମିତି, ପ୍ରଭୁପାଦ ଏଠି କେଉଁ ଟାଣି ନୀତିରେ ରଚନା କରିଛନ୍ତି, ୱାନ୍ ମେ ବି ସିନିୟର ୱିଦାଉଟ୍ ବିଙ୍ଗ୍ ଆଡ଼ଭାନ୍ସ ଇନ୍ ଏଜ୍, ଇଭିନ୍ ଇଫ୍ ଇଭିନ୍ ୱାନ୍ ଇଜ୍ ନଟ୍ ଓଲ୍ଡ ୱାନ୍ ଗେନ୍ ସିନିୟରିଟି ଇଫ୍ ହି ସିନିୟର ଇନ୍ ନଲେଜ୍, ଯଦି ସେ ଜ୍ଞାନ ଲାଭ କରିଛି ଭଗବତ କୃପାଟା ଲାଭ କରିଛି, ସେ ବୟସ୍କ ନହେଲେ ବି ସେ ସିନିୟରିଟି ବୋଲି ତାକୁ ଧରାଯିବ, ବୟୋବୃଦ୍ଧ ସେଥିପାଇଁ କୁହାଯାଏ ବୟୋବୃଦ୍ଧ ଜ୍ଞାନବୃଦ୍ଧ, କହିଲେ ଦେଖ ଆମେ ସିନା ବୟସର ବୃଦ୍ଧ, ଇନ୍ଦ୍ର ଚାଲାଖରେ କୁ ସବୁ ନୀତି ଆଣିଛନ୍ତି ନା, ତୁମେ ଜ୍ଞାନବୃଦ୍ଧ ହେଇଯାଅ, ତୁମେ ଆମକୁ ମନ୍ତ୍ର ଦେଇଦେଲା ପରେ ତୁମେ ହେଇଯିବ ଆମର ଗୁରୁ, ଆଉ ତୁମେ ବ୍ରହ୍ମିଷ୍ଟ ବାସ୍ତବିକ ତୁମେ ତପସ୍ୱୀ ବ୍ରହ୍ମଚାରୀ, ତେଣୁ ତୁମେ ଆମକୁ ମନ୍ତ୍ର ଦିଅ। ଏଠି ସିଏ ସିଦ୍ଧସ୍ୱାମୀ ବହୁତ ସୁନ୍ଦର ଟୀକା ସବୁ ରଚନା କରିଛନ୍ତି, ଯିଏ ମନ୍ତ୍ର ଦେଲା ଯେମିତି ଆମେ ଦେଖିଛୁ ଆମର ରଙ୍ଗନାଥ ପ୍ରଭୁ ଥିଲେ, ରଙ୍ଗନାଥ ପ୍ରଭୁ ଗୁରୁଦେବଙ୍କଠୁ ବୟସରେ ସେ ବଡ଼ ହେବେ ନା, ଆଉ ସାଙ୍ଗେ ସାଙ୍ଗେ ବାବା ଗୁରୁଦେବ ବାହାରିଲା ମାନେ ପ୍ରଣାମ କରିବେ, ଗୁରୁଦେବଙ୍କୁ ସେ ତାଙ୍କର ଯେଉଁ ପାଦୁକାକୁ ଦେଇଦେବେ ପାଦରେ, ଆଉ ସେ ତାର ଭୁଲ କରିଥିଲେ। ଗୁରୁଦେବ ତାଙ୍କୁ କହୁଥିଲେ କିରେ ତୁ ବୁଢ଼ାଟା ହେଲୁଣୁ, ତୁ ଟୋକାଙ୍କ ସାଙ୍ଗରେ ମାତିକି କାମ କରୁଛୁ। ସେ କହୁଛି ଆଜ୍ଞା ମୁଁ କ'ଣ କରିବି, ମୁଁ ତ ଆଉ ତାଙ୍କରି ପାଖରେ ରହୁଛି ଆଉ। ଦେଖିଲେ ତୁ କ'ଣ ଏ କଥା କହୁଛୁ, ତାଙ୍କ ପାଖରୁ ତୁ ଗୁରୁଗୃହରେ ରହୁଛୁ ବୋଲି କହିପାରୁନୁ, ତୁ ବୁଢ଼ାଟା ହେଲୁଣୁ। ଗୁରୁଦେବ କହିଲେ ତୁ ବୁଢ଼ାଟା ହେଲୁଣୁ, ତୁ କ'ଣ ତାଙ୍କ ପାଖରେ ରହୁଛୁ ବୋଲି କହୁଛୁ, ତୁ କହିପାରୁନୁ ମୁଁ ଗୁରୁଗୃହରେ ରହୁଛି ବୋଲି। ସିଏ ଖାଲି ଥରୁଥାନ୍ତି ଏମିତି ଗୋଟେ ଆମତି ବୟସର ଅଧିକ ହେଲେ ଗୁରୁତ୍ୱର ଅଧିକ ଜ୍ଞାନ ବୃଦ୍ଧ, ତୁମେ ଜ୍ଞାନ ବୃଦ୍ଧ ହେଇଯାଅ। ବିଶ୍ୱରୁ ବହୁତ ସୁନ୍ଦର କଥା ଇନ୍ଦ୍ରଜୀ ବହୁତ ସୁନ୍ଦର ଶିକ୍ଷା ଦଉଛନ୍ତି, ଠିକ ଅଛି ତୁମେ ଜ୍ଞାନ ବୃଦ୍ଧ ହେଇଯାଅ। ବିଶ୍ୱରୁ ବହୁତ ଚିନ୍ତା କରି ଭଗବାନ କହିବେ, ଆଉ ବହୁତ ସିରିୟସ୍ କଥା ହିଁ କହିବେ ବର୍ତ୍ତମାନ। ଶ୍ରୀ ଋଷି ଉପାଜ, ଏଠି ବିଶ୍ୱରୁ ଉପାଜ କୁହାଗଲା ମାନେ ଋଷି ଉପାଜ କୁହାଗଲା, କାହିଁକି ଋଷି ଉପାଜ କୁହାଗଲା, ଋଷି ଯିଏ ଜ୍ଞାନ ଅଜ୍ଞାନ ଭେଦକୁ ଜାଣନ୍ତି, ଯିଏ ଆତ୍ମ ପରମାତ୍ମା ଭେଦକୁ ଜାଣନ୍ତି, ସେ ଜାଣନ୍ତି ବର୍ତ୍ତମାନ ତତ୍ତ୍ୱଟା କ'ଣ ଅଛି, ଗୁରୁ ଶିଷ୍ୟର ଭେଦକୁ ଜାଣନ୍ତି। ସାଙ୍ଗେ ସାଙ୍ଗେ ଋଷି ଉପାଜ ଅଭ୍ୟର୍ଥିତ ସୁରଗଣୀ ପୁରୋହିତେ ମହାପା ସବିଶ୍ୱରୂପ୍ତାନାର ପ୍ରସନ୍ନ ସ୍ଲକ୍ଷୟା ଗିରା। ପ୍ରସନ୍ନ ହେଇଗଲେ ବିଶ୍ୱରୁ, ଗୁରୁ ଯେ ଆମକୁ କେହି ଯଦି ଆମକୁ ଆସିକି ତୁମେ ଆମକୁ ଗୁରୁ ରୂପରେ ଗ୍ରହଣ କର, ଆମେ ଆଜ୍ଞା ଶିଷ୍ୟ ହବୁ, ମନ ତ ଖୁସି ହେଇଯିବ। ସେ ସେଇ ଦୃଷ୍ଟିରୁ ଏଠି କହୁନାହାନ୍ତି ଶ୍ଲକ୍ ପ୍ରସନ୍ନ, ନା ନା ପ୍ରସନ୍ନ ଏଇଥିପାଇଁ ହେଲେ ଯାହା ଦେବତାମାନଙ୍କର ଅଛି, ମୋତେ ଆଶୀର୍ବାଦ କଲେଣି, ତାଙ୍କ ବୋଲି କଲେଣି, ମୋ ନିକଟରୁ ମନ୍ତ୍ରଣ ହେବାକୁ ଚାହିଁ, ମୋତେ ଯୋଗ୍ୟ ବ୍ୟକ୍ତି ନୁହେଁ। ପ୍ରସନ୍ନ ଏଇଥିପାଇଁ ଦେବତାମାନେ ତାଙ୍କ ଉପରେ ଯେଉଁ ଖୁସି ଅଛନ୍ତି ସେଥିପାଇଁ ସେ ପ୍ରସନ୍ନ ହୁଅନ୍ତି, ମନ୍ତ୍ର ତା ପାଇଁ ସେ ବିଲକୁଲ ରାଜି ହେବେନି। ସ୍ଲକ୍ଷା ଗିରା ଅତି ମଧୁର ବଚନରେ କହୁଛନ୍ତି, ସେ କିଏ ନା ମହାତପା, ମହାନ ତପସ୍ୱୀ, ତପ ବଳରେ ଉଜ୍ଜିତ ତାଙ୍କର ଅବସ୍ଥା ଥିଲା। ସୁରଗଣମାନଙ୍କୁ କହୁଛନ୍ତି ବର୍ତ୍ତମାନ ବିଶ୍ୱରୂପ କହିବେ, ଆଉ ବହୁତ ସିରିୟସ୍ କଥା ହିଁ କହିବେ, କହି ଦେଖନ୍ତୁ ମୁଁ ନିଷ୍କିଞ୍ଚନରେ ଜୀବନଯାପନ କରିବା ପାଇଁ ଚାହୁଁଛି, ମୁଁ ପୁରୋହିତ କାମ କରିବା ପାଇଁ ଚାହୁଁନି, ଗୁରୁଗିରି କରିବା ପାଇଁ ଚାହୁଁନି। ଏଠି କହିବେ ଶ୍ରୀ ବିଶ୍ୱରୂପ ଉପାଚ, ପୂର୍ବରୁ ରହିଲା ଶ୍ରୀ ଋଷି ଉପାଚ, ଓ ଭୁଲ ମୁଁ କହିଦେଲି, କୃଷ୍ଣ ଋଷି ଉପାଚ ଶୁକଦେବ ଗୋସ୍ୱାମୀଙ୍କ ପାଇଁ ଲାଗିଛି। ଋଷି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏଇ ଜ୍ଞାନ ଜ୍ଞାନ ଭେଦ ଦେଖିକି ଋଷି ଉପାଚ ସୁଖଦେବ ଗୋସ୍ୱାମୀ ଉପାଚ ଅଛନ୍ତି ନା, ସୁଖଦେବ ଗୋସ୍ୱାମୀ ଉପାଚ ଶ୍ରୀ ବିଶ୍ୱରୂପ ଉପାଚ ବିଗର୍ହିତା ଧର୍ମ ଶିଲେଇ ବ୍ରହ୍ମବଚ ଉପବ୍ୟୟମ୍ କଥମ୍ ନୁ ମଦ୍ବିଧୋ ନାଥା ଲୋକେଶ ଅଭିଯାଚିତମ୍ ପ୍ରତ୍ୟାଖ୍ୟାସ୍ୟତି ତତ୍ ଶିଷ୍ୟ ସୈବ ସ୍ୱାର୍ଥ ଉଚ୍ୟତେ। ଏଇଠି ଟୋଟାଲ ବୈଷ୍ଣବ ଫିଲୋସଫିର ଗୁରୁ ଗ୍ରହଣ କରିବାର ଭାବଟାକୁ ରଖିଦେଲେ, ବହୁତ ବଡ଼ ଶିକ୍ଷା। ଆପଣ ଟିକା ଗୁଡ଼ିକୁ ପଢ଼ିବେ ଏତେ ସୁନ୍ଦର ଭାବରେ ରେଖାଯାଇଛନ୍ତି, ଯେଉଁମାନେ ଗୁରୁ ଗ୍ରହଣ କରିବା ପାଇଁ ଶିଷ୍ୟ ଗ୍ରହଣ କରିବା ପାଇଁ ଚାହୁଁଛନ୍ ସେମାନେ ଏ ଶ୍ଳୋକଟିକୁ ବହୁତ ସୁନ୍ଦର ଭାବରେ ପଢ଼ିବା ଦରକାର। ବିଶ୍ୱରୂପର ବିଶ୍ୱରୂପଙ୍କର କ୍ୱାଲିଫିକେସନ ଏଭଳି ଦେବତାମାନେ ପ୍ରଶଂସା କରୁଛନ୍ତି, ମହାତପା। ସେ ସିଧା କହିଲେ ବିଗର ହିତମ, ଏଇଟା ନିନ୍ଦିତ କର୍ମ ଗୁରୁ ଗ୍ରହଣ କରିବା, ଏଇ ଯେଉଁ ପୁରୋହିତ କର୍ମ କରିବା, ଏଇ ପୁରୋହିତ ଗୁରୁ ଉପାଧ୍ୟାୟ ଆଚାର୍ଯ୍ୟ ଏଠି କେତେ ଶବ୍ଦ ସବୁ ଆଣିକି ରଚନା କରିଛନ୍ତି ବଂଶୀ ଦର୍ଶନ ଟିକାରୁ, ଏ ଭାଗବତରେ କେଉଁଠି କେଉଁଠି ସେ ଶବ୍ଦ ଗୁଡ଼ିକ ଅଛି, ଏ ସବୁ କାମରେ ବ୍ରହ୍ମବଚ ଉପବ୍ୟୟମ, ତେଜ ଯେଉଁ ଅଛି ତେଜ ଶକ୍ତି ଯେଉଁ ଅଛି ଏଇଟା ନଷ୍ଟ ହବ। ପ୍ରଭୁପାଦ ତାଙ୍କ ବାର୍ତ୍ତାରେ ଲେଖିଛନ୍ତି ଦି ରେଜଲ୍ଟ ଅଫ୍ ଦି ପାୟସ୍ ଆକ୍ଟ ପ୍ରିଭିୟସ୍ଲି ପରଫର୍ମ ବାଇ ଦି ପ୍ରାଇସ୍ ପ୍ରିଷ୍ଟ ଅର୍ ସ୍ପିରିଚୁଆଲ ମାଷ୍ଟର ଆର୍ ଡିମିନିସ୍ଡ। ସେ ପୁରୋହିତ ହେଇପାରେ, ଏ ବ୍ରାହ୍ମଣ ହେଇପାରେ, କିମ୍ବା ଗୁରୁ ହେଇପାରନ୍ତି, ପୂର୍ବରୁ ସେ ଯେଉଁ ସଞ୍ଚିତ ତାଙ୍କର ତପବଳ ଅଛି ଶିଷ୍ୟ ଗ୍ରହଣ କଲେ ମାନେ ଏଇଟା ନଷ୍ଟ ହବ, କାହିଁକି ଶିଷ୍ୟମାନେ ବହୁତ ନିଷ୍କିଞ୍ଚନ ଭକ୍ତ ହୁଅନ୍ତି। ଆପଣମାନେ ତ କହିଲେ ବହୁତ ବଡ଼ ହେଇଯିବ, ମୁଁ ସଂକ୍ଷେପରେ ମହାପ୍ରଭୁଙ୍କ କଥା କହୁଛି, କାରଣ ଗୌଡ଼ ବୈଷ୍ଣବର ସିଦ୍ଧାନ୍ତ ମହାପ୍ରଭୁ ଶିକ୍ଷା ରହିଲା। ଗୁରୁ ଗ୍ରହଣ କେମିତି କରାଯାଏ ନା, ଆଦେଶରେ କରାଯିବ, ଭଗବତ ଆଦେଶ ମାନେ ଗୁରୁ ଆଦେଶ, ମନକୁ ମନ କଲେ ବିପଦରେ ପଡ଼ିବ। ସାରଙ୍ଗ ଠାକୁର ବଡ଼ ନିଷ୍କିଞ୍ଚନ ଭକ୍ତ, ଆଜି ମାମାଗାଛି ଗଲେ ଆପଣ ଦେଖିବେ ମାମାଗାଛିରେ ସେ ବୃକ୍ଷ ବି ସାକ୍ଷୀ ଅଛନ୍ତି, ରାଧା ଗୋପୀନାଥଙ୍କର ସେବା କରନ୍ତି, ବୁଢ଼ା ହେଇଗଲେ ବୃଦ୍ଧ ହେଇଗଲେ କିନ୍ତୁ ଶିଷ୍ୟ ଗ୍ରହଣ କରୁନାହାନ୍ତି। ଶିଷ୍ୟ ଗ୍ରହଣ କିନ୍ତୁ ଭଜନର ବାଧା, ଶିଷ୍ୟର ସେବା କରିବାକୁ ପଡ଼େ। ଆପଣ ଭାବୁଛନ୍ତି କି ଶିଷ୍ୟ ଗ୍ରହଣ ଗୋଟେ ଛୋଟ କାମ ବୋଲି, ବହୁତ ବଡ଼ କାମ। ଯେଉଁମାନେ ଶିଷ୍ୟର ସେବା କରୁନାହାନ୍ତି ସେ ଶିଷ୍ୟମାନେ ଗୁରୁଙ୍କ ପାଇଁ କାଳ ହେବେ, ଈଶ୍ୱର ସେବା କ'ଣ? ଆପଣ ଦେଖୁଛନ୍ତି ନା, ଗୋଟେ ଛୋଟ କଥା, ମୋର କହିବା ଶୈଳୀ ଟିକେ ଭିନ୍ନ ହେଇପାରେ। ସ୍ତ୍ରୀ ତାର ଗୋତ୍ର ଅଲଗା କି ନାହିଁ, ବିବାହ ପୁରୁଷ ଝିଅର ଗୋତ୍ର ଅଲଗା ଥିଲା କି ନାହିଁ, କିନ୍ତୁ ସେ ଆମ ଗୋତ୍ରକୁ ଯେତେବେଳେ ଆସୁଛି, ଜଣେ ବିବାହ ହେଇଗଲା ପରେ ସେ କେଉଁ ଗୋତ୍ର ରହୁଛି, ତାର ପିତାର ଗୋତ୍ର ଛାଡ଼ିଦେଉଛି ନା, ସେ ଏ ଗୋତ୍ରରେ ପଶିଲା ନା। କିନ୍ତୁ ସେ ସମାନ ଗୋତ୍ରୀ ହେଲା ପରେ ଦେଖନ୍ତୁ, ତାର ଯେଉଁ ମନର ଭାବନା, ଯେଉଁ ସଂସ୍କାର ଅଛି, ସେ ସ୍ୱାମୀ ନିକଟରେ ଗୋଟିଏ କଥାକୁ କହି 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 ତାର ଭାବନାକୁ ପରିବର୍ତ୍ତନ କରିଦେଉଛି। ଇଏ ପୁଅଟି ଯେଉଁ ସ୍ୱଭାବରେ ଜନ୍ମ ହୋଇଥିଲା, ଝିଅ ଗୋଟେ ଅଲଗା ସ୍ୱଭାବରେ ଜନ୍ମ ହୋଇଥିଲା, ୟାର ହେରିଡ଼ିଟି ଅଲଗା, ତାର ହେରିଡ଼ିଟି, ତାର ସ୍ୱଭାବଟା, ପୁତ୍ର ସ୍ୱଭାବଟାକୁ ସ୍ତ୍ରୀ ପରିବର୍ତ୍ତନ କରିଦେଉଛି ତାର ସେବା ଧର୍ମ ବଳରେ। ସେବା କରୁଛି, ଖାଇବାକୁ ଦେଉଛି, ସବୁବେଳେ ତାକୁ କହୁଛି ଇଏ ଏମିତି କରୁଛି, ସେ ସେମିତି କରୁଛି, ଘରଟା ଭଲ ନୁହେଁ, ଏମିତି ତୋ ବାପା ଭଲ ନୁହେଁ, ତୋ ମା ଭଲ ନୁହେଁ, ଏଟା ଭଲ ନୁହେଁ, ସେଟା ଭଲ ନୁହେଁ, ସେବା କରିବା ଛଡ଼ା ଏମିତି କଥା କହିଦେଉ, ତାର ସ୍ୱଭାବଟାକୁ ପରିବର୍ତ୍ତନ କରିଦେଉଛି। ମୋର ଏଇଠି ଏଇ ପଏଣ୍ଟଟା କହିବାର ତାତ୍ପର୍ଯ୍ୟ, ସେ ଗୋଟିଏ କଥାକୁ ବାରମ୍ବାର 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 କହି 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 ତା ଭିତରେ ଗୋଟେ ପ୍ରଲୟ ସୃଷ୍ଟି କରିଦେଉଛି, ତାର ଭାବନାଟାକୁ ପରିବର୍ତ୍ତନ କରିଦେଉଛି। ସେଭଳି ଏଇଟା ଯେମିତି ଗୋଟେ ଡ୍ୟୁଟି ରହୁଛି, ସ୍ତ୍ରୀ ମାନେ ସତ ଉଦ୍ଦେଶ୍ୟ କରୁନାହାନ୍ତି, ଅସତ ଉଦ୍ଦେଶ୍ୟରେ ଆଜିକାଲି କରୁଛନ୍ତି, କିନ୍ତୁ ସତୀ ସ୍ତ୍ରୀମାନେ ଏଭଳି ସେବା କରିକି ସତ ଉଦ୍ଦେଶ୍ୟରେ ସ୍ୱାମୀଙ୍କୁ ବି ପରିବର୍ତ୍ତନ କରୁଥିଲେ। ଆମେ ଦେଖିଛେ କେତେ ପ୍ରମାଣ ଅଛି, ବେଶ୍ୟାମାନେ ତାଙ୍କର ସ୍ୱାମୀଙ୍କର ଜୀବନ କିଭଳି, ଏ ସତୀ ନାରୀମାନେ ବେଶ୍ୟାଶକ୍ତ ତାଙ୍କର ସ୍ୱାମୀଙ୍କୁ କିଭଳି ପରିବର୍ତ୍ତନ କରିଛନ୍ତି। ତେଣୁ ଗୁରୁଦେବ ଶିଷ୍ୟ ଗୋଟେ ଅସତୀ ନାରୀ ଭଳି, ଯିଏ ମାୟାକୁ ଭୋଗ କରିଛି, ବହୁ ଜନ୍ମ ବିଷୟକୁ ଭୋଗ କରି ଆସିଛି, ଗୋଟେ ଅସତୀ ନାରୀ ଭଳି, ତାର ମନ ସେ କ'ଣ ବିଷୟରେ ସନ୍ତୁଷ୍ଟ ହେଉଛି। ଆମେ ଆମର ଧର୍ମଟା ଗୋଟେ ଅସତୀ ନାରୀ ଭଳି, ଆମେ ପୁରୁଷ ଶରୀରରେ ଥିଲେ ବି ଆମେ ଅସତୀ ନାରୀ ନା, କେମିତି ନା, ମନଟା ବା ଅସତୀ ନାରୀ, ସେ ସବୁବେଳେ ଅସତୀ ଅସତ ଧନ୍ଦାରେ ମାତିଛି, ଧନ ବିଷ କେଉଁ ବିଷୟରେ ସନ୍ତୁଷ୍ଟ ନା। ତେଣୁ ତାର ଏଇ ମନର ପ୍ରଭାବ, ଶିଷ୍ୟର ମନର ପ୍ରଭାବକୁ ସଦ୍ଧର୍ମ ଦ୍ୱାରା ଗୁରୁ ତାକୁ ସତୀ କରିବେ, ଅସତୀ ମନକୁ ସତୀ କରିବେ, କେମିତି ନା, କେବଳ ସଦ୍ଧର୍ମକୁ, ଭାଗବତ ଧର୍ମକୁ, କଥା କୀର୍ତ୍ତନକୁ ବାରମ୍ବାର ବାରମ୍ବାର ତାଙ୍କୁ ଲଗେଇକି ରଖିବେ, ତେଣୁ ସେବାର ବି ନିଯୁକ୍ତ କରିବେ, ତାହେଲେ ସେ ତାର ସଦ୍ଧର୍ମଟା ଆସିବ। ଛୋଟ କାମ ନାହିଁ, ବହୁତ ବଡ଼ କାମ ଗୁରୁଗିରି କରି ଆସିବା, ସାରାଙ୍କ ମୋର ବୋଲି ନାହିଁ, ମୁଁ ଗୁରୁ ମୋର ଏଇ ରାଧାନାଥ ଗୋପୀନାଥଙ୍କୁ ସେବା କରୁଛି, ମୋର ପ୍ରଭୁଙ୍କର ସେବା କରୁଛି, ମୋର କିଏ ଶିଷ୍ୟର ସେବା, ଭଗବାନ ସେବା ଛାଡ଼ି ମୁଁ ଶିଷ୍ୟ ସେବା କରିବି ନା, କ'ଣ ମୁଁ ଏ କାମ କରିବିନି। ଚୈତନ୍ୟ ମହାପୁରୁ ସ୍ୱୟଂ ଆଦେଶ ଦେଉଛନ୍ତି, ହେଲେ ସାରଙ୍ଗ ତୁମେ ଯେତେବେଳେ ଚାଲିଯିବ ଏଇ ରାଧା ଗୋପୀନାଥର ସେବାଟା କି ହବେ, ତୁମକୁ ଶିଷ୍ୟ ଗ୍ରହଣ କରିତେ ହବେ। ମହାପୁରୁ ଆମେ କାହାକେ ଶିଷ୍ୟ ଗ୍ରହଣ କରୁ, ଆମର ଦୃଷ୍ଟିରେ ଶିଷ୍ୟ କିଏ, ମୋ ଦୃଷ୍ଟିରେ ଶିଷ୍ୟ କିଏ, ମୁଁ ତ ସମସ୍ତଙ୍କୁ ଗୁରୁ ଦୃଷ୍ଟିରେ ଦେଖୁଛି, ଶିଷ୍ୟ ମୁଁ କାହାକୁ ଲଘୁ ଦୃଷ୍ଟିରୁ ଦେଖିଲେ, ତା ଦୋଷ ଦେଖିଲେ ତାକୁ ମୁଁ ଗୁରୁ ବୋଲି ଗ୍ରହଣ କରିବି, ଏ ଶିଷ୍ୟ ବୋଲି ଗ୍ରହଣ କରିବି, ମୁଁ ତ ସମସ୍ତଙ୍କୁ ଗୁରୁ ଦୃଷ୍ଟିରେ ଦେଖୁଛି। ମହାପ୍ରଭୁ ସ୍ୱପ୍ନରେ କହୁଛନ୍ତି, ଦେଖ କାଲି ସକାଳୁ ତୁମେ ଯାହାକୁ ପାଇବ ତାଙ୍କୁ ତୁମେ ଦୀକ୍ଷା ଦେବ, ସେ ତୁମର ଶିଷ୍ୟ ହେଲେ କ'ଣ ବୁଝିପାରୁଛନ୍ତି କି, ତାମାନେ ମହାପ୍ରଭୁ ଗୁରୁ ପଠାଉଛନ୍ତି, ଗୁରୁଙ୍କ ପାଇଁ ସେ ଗୁରୁ ଯେମିତି ଆସିଲେ, ଶିଷ୍ୟ ଯିଏ ଶିଷ୍ୟ ସେ ସଦ୍ଗୁରୁ ହେବେ ନା, ସେ ଭଜନରେ ବାଧା ସୃଷ୍ଟି କରିବେନି। ତୁମେ ଯଦି ତୁମ ଗୁରୁଙ୍କ ଆଦେଶରେ ଗୁରୁଗିରି କରୁଥିବ, ତାହେଲେ ତୁମ ପାଖକୁ ଯେଉଁମାନେ ଆସିବେ ସେମାନେ ତୁମର ଗୁରୁ ତୁଲି ହେବେ, କାରଣ ସେମାନେ ଭଗବତ ପ୍ରେରିତ ହେଇକି ଆସିଛନ୍ତି। ଯେମିତି ଆମର ଗୁରୁଦେବ ବ୍ୟାସ ପୂଜାରେ କୁହନ୍ତି, ପ୍ରଭୁପାଦ ତୁମକୁ ପଠେଇଛନ୍ତି, ପ୍ରଭୁପାଦ ଆଦେଶ ଦେଇଥିଲେ ସେ କାମଟା କରିବା ପାଇଁ, ଏଇଟାକୁ ଏମ୍ପାୱାର୍ଡ ପ୍ରୋସେସ୍ କୁହାଯାଏ। ପ୍ରଭୁପାଦ ଡାଇରେକ୍ଟ ଏଠି ବୋନାଫାଇଡ୍ସ, ଆପଣ ବିଶ୍ୱାସ କରିବେନି, ମୁଁ ତ ଏମିତି ବେଳେବେଳେ କଥା କହିଦିଏ, ମୁଁ କହିଲା ବେଳେ ଜାଣିନି, କହିଦିଏ ହିଁ କହିଦିଏ, ତାପରେ ବିଚାର କରେ, ଆରେ ଯଦି କିଏ ମୋତେ ପ୍ରଶ୍ନ ପଚାରନ୍ତି, ଏତେ ବଡ଼ ସଂସ୍ଥା, ମୋତେ ବଡ଼ ଅଡ଼ୁଆରେ ପଡ଼ିଯିବି। ବୋନାଫାଇଡ୍ ଶବ୍ଦଟାକୁ ମୁଁ କହିଥିଲି, ଆମର ଯେଉଁ ସେମିନାର ହେଉଥିଲା, ବୋନାଫାଇଡ୍ ମାନେ କ'ଣ, ସମ୍ପ୍ରଦାୟରେ ଆସିଗଲେ ଯେ ସେ ବୋନାଫାଇଡ୍ ହେଇଗଲା ନାହିଁ, ପ୍ରପାଦ ଟର୍ମ ଲେଖିନାହାନ୍ତି, ଆପଣ ପଢ଼ିବେ, ଏଇଟା ଆସିବେ, ସେ କଥା ଡିସ୍କସନ୍ ପ୍ରପାଦ ଲେଖିଛନ୍ତି, ବହୁତ ବଡ଼ ବିଶ୍ୱାସ ଆସିଲା, ଯାହା ପ୍ରପାଦ ରକ୍ଷା କରିଦେଲେ, ସତକଥା ଇଏ ଗୁରୁ ଗ୍ରହଣ କରିବେ। ତେଣୁ ସାରଙ୍ଗ ଠାକୁର ଉଠିଲେ ସକାଳୁ ଗଙ୍ଗାକୁ ସ୍ନାନ କରିବାକୁ ଯାଇଛନ୍ତି, ଗଙ୍ଗାରେ ସ୍ନାନ କରିକି ଉଠୁଛନ୍ତି, ପାଦରେ ଆସିକି ଗୋଟେ ଶବ ଲାଗି ପାଦରେ, ସେ ମହାପ୍ରଭୁ କହିଛନ୍ତି ନା, ସକାଳୁ ଯାହାକୁ ଉଠିବ, ଯାହାକୁ ଦେଖିବ ତାକୁ ତୁମେ ଶିଷ୍ୟ ବୋଲି ଗ୍ରହଣ କରିବ। ସକାଳୁ ସ୍ନାନ କରିକି ଯେତେବେଳେ ଗଙ୍ଗାର ପାହାଚରେ ଉଠୁଛନ୍ତି, ପାଦରେ ଲାଗିଲା ବାଳକ, ଆରେ ତୁମେ କିଏ, ପାଦରକୁ ସରେଇ ଦେଉଛନ୍ତି, ଆରେ ତୁମେ କିଏ, ତୁମେ କିଏ, ଗୋଟେ ମୃତ୍ୟୁ ସେ ଶିଶୁଟା ନା, ସେ କଥା କହିବ, ଶକ୍ତିର ସଞ୍ଚାର ହେଇଗଲା, ନା ମା ଆମି ଆପଣ ମୃତ୍ୟୁ, ତୁମର ନାମଟା କି, ନା ଆମର ନାମ ମୁରା। ଭିକାରୀ ଚୈତନ୍ୟ ମହାପ୍ରଭୁ କଥା ମନେ ପଡ଼ିଗଲା। ଓ ମହାପ୍ରଭୁ ତ କହିଥିଲେ ସକାଳୁ ଯାହା ଖାଇବ ତାଙ୍କୁ ଶିଷ୍ୟ କରିବ। ଇଏ ସର୍ପା ଆଘାତରେ ଇଏ ବ୍ରାହ୍ମଣ କୁମାର ମରିଯାଇଛନ୍ତି, ତା ମା ତାଙ୍କୁ ବାପା ତାଙ୍କୁ ଗଙ୍ଗାରେ ପକେଇ ଦେଇଛନ୍ତି। ଆଣିଲେ ମନ୍ତ୍ର ଦେଲେ ସେ ଗୁରୁ ନା ତାଙ୍କ ଭଜନ କିଛି ବାଧା ସୃଷ୍ଟି କଲେ ନା। ଶିଷ୍ୟ ଗ୍ରହଣ କରିବା, ଏ ପୁରୋହିତ କର୍ମ କରିବା, ଇଏ ହଉଛି ପୁରର ହିତ କରିବେ ନା, ସମସ୍ତେ ହିତ କରନ୍ତି, ଯଜମାନ ପୁରୋହିତ ଗୁରୁ ଗୁରୁ ଗୋଟେ ଜୀବର ହିତ କରିବେ। ଏ ବିଗରହିତମ ବିଗରହିତମ ଧର୍ମଶୀଲ ବ୍ରହ୍ମବାଚ ଉପବ୍ୟୟମ ବ୍ରହ୍ମବାଚ ଶକ୍ତି ନଷ୍ଟ ହୋଇଯିବ। ଏଇ କଥା ଜଣେ ଭକ୍ତ ମୁଁ ସେ କଥା କହିଲି, କହିଲେ ଗୁରୁ ହେଲେ ବଢ଼ିଆ ମନ, ସେ ବୟସ୍କ ଭକ୍ତ ସେ ଆମ ପାଖରେ ରୁହନ୍ତି, କହିଲେ ଗୁରୁ ହେଲେ ବହୁତ ବଢ଼ିଆ, କ'ଣ ଖାନା ପିନା ସେବା କରିବେ। କହିଲେ ମୁଁ ବା ଦେଖିକି ଆଇଲି ବୃନ୍ଦାବନରେ ପୁଅ ବି ଏମିତି ସେବା କରିବେ ନା କ'ଣ ନା, ଜଣେ ଗୁରୁଦେବ ତାଙ୍କର ଏ ପିଲା ଶୁଣେ ଯାଅ ଯାଅ ଶୁଣେ ଆଉ ଅସୁସ୍ଥ ଅଛନ୍ତି, ଶିଷ୍ୟ ତାଙ୍କର ମଳଦ୍ୱାରରୁ କୀଟଗୁଡ଼ିକ କାଢ଼ୁଛନ୍ତି, ପୁଅ ଏମିତି କରିବେ କି। ମୁଁ କହିଲି ପ୍ରଭୁ ଗୁରୁ ଗ୍ରହଣ କରିବାକୁ ହେଲେ ଆପଣଙ୍କର ଶକ୍ତି ନଷ୍ଟ ହେବ, ଆପଣ ଜାଣିଛନ୍ତି ଯାହା ଭଜନ ଅଛି ଭଜନ ହେଇପାରିବନି, ଭଜନ ହେଇପାରିବନି ତୁମର, ତୁମେ ଶକ୍ତିଶାଳୀ ନୁହଁ। ଶିଷ୍ୟ ଗୋଟେ ବଢ଼ିଆ କଥା କହିଲେ, କହିଲେ ଶିଷ୍ୟ ନବ କ'ଣ, ମୋର ତ କିଛି ଥିଲେ ସିଏ ନବ, ମୋର ତ କିଛି ନାହିଁ ଆମକୁ ତାକୁ ଦେବି କ'ଣ। ଆରେ ମୋର ତ ଭଜନ ବଳ ଥିଲେ ସିଏ ନବ, ତାର ତା ଧନରେ ମୋର ଚଳିବ, ତିନିଟା କୋଟି ହେଲେ ଗଲା, ଆଉ ମୋର ତ କିଛି ନାହିଁ ସେ ନବ କ'ଣ, ମୋର ଭଜନ ଥିଲେ ତ ସେ ନବ, ମୋର ତ ହଉନି ଆଉ ତାକୁ କ'ଣ ଦେବି। ସତ କଥା, ଏଇ ନିଆରେ ଯଦି ଶିଷ୍ୟ ଗ୍ରହଣ କରିବେ କିଛି କ୍ଷତି ନାହିଁ, ଜୀବନଟା ଆରାମସେ ଚାଲିବ, ପିଲା ଛୁଆ ତ ପଚାରିଲେନି, ତ୍ୟାଗୀ ହେଇଛି ଲୋକ ତ ଗୁରୁ ବୋଲି ମାନୁଛନ୍ତି, ଠିକ ଅଛି 10-50 କରି ପକେଇବା, ଟଙ୍କା ପଇସା ହେଇଯିବ, ଜୀବନଟା ଚାଲିବ। ଇଏ ନାହିଁ, ଏ ନିଆରେ ଗୁରୁ ଗ୍ରହଣ ହବନି। ଏଠି କହୁଛନ୍ତି ବିଗରହିତମ ଧର୍ମଶୀଲେ ବ୍ରହ୍ମବଚ ଉପବ୍ୟୟ, ଏ ପୌରୋହିତ କର୍ମ ଏଥିରେ ବ୍ରହ୍ମବଚ ଶକ୍ତି ନଷ୍ଟ ହବ। ରୂପାଦ ଏଠି କହିଲେ ନା, ଦି ରେଜଲ୍ଟ ଅଫ୍ ଦି ପାସ୍ ପ୍ରିଭିୟସ୍ ପରଫର୍ମ ବାଇ ଦି ପ୍ରେଷ୍ଟ ଅର୍ ପ୍ରିଷ୍ଟ ଅର୍ ସ୍ପିରିଚୁଆଲ ମାଷ୍ଟର ଆର୍ ଡିମିନ୍ସ, ଚାଲିବ ନଷ୍ଟ ହେଇଯିବ। ସେଥିପାଇଁ ଗୁରୁଗିରି ଗୁରୁଗିରି କରିବା ପୂର୍ବରୁ ଏମ୍ପାୱାର୍ଡ ପ୍ରୋସେସ୍ ଆମେ ଯେଉଁ ବାରମ୍ବାର ଆଲୋଚନା କରୁଛେ ଏଇଟା ରହିବା ଦରକାର। ପ୍ରଭୁପାଦଜୀ ଏ ବୋଧେ ଏହା ପରବର୍ତ୍ତୀ ଶ୍ଲୋକରେ ଆସିବ, ଲେଖିକି ଆଣିଛି ପ୍ରଭୁପାଦ ଏଇଟା ଡାଇରେକ୍ଟ କହିଛନ୍ତି ବୋନାଫାଇଡ୍ ଶବ୍ଦରେ, ବେଳେବେଳେ ପଛରେ ଲେଖିକି ଆଣୁଛି ଜାଗା ହେଉନି, ରହିଯାଉଛନ୍ତି ରହିଯାଉଛନ୍ତି। ପ୍ରଭୁପାଦ ଏଠି ଆପଣମାନେ ଉପଦେଶ ଅମୃତ ଖୋଲିବେ 5 ଶ୍ଲୋକ ଦେଖିବେ, ପ୍ରଭୁପାଦ କହିଛନ୍ତି ଶିଷ୍ୟ ଯେଉଁ ଗୁରୁଙ୍କୁ ଗ୍ରହଣ କରିବେ ସେ ଗୁରୁଙ୍କର ସ୍ଥିତିଟା କ'ଣ ରହିବା ଦରକାର, ଆଉ ଗୁରୁ କେଉଁ ସ୍ଥିତିରେ ଶିଷ୍ୟ ଗ୍ରହଣ କରିବେ, ଉତ୍ତମ ଅଧିକାରୀ ମଧ୍ୟମ ଅଧିକାରୀ କନିଷ୍ଠ ଅଧିକାରୀ କଥା କହିଛନ୍ତି। ପ୍ରଭୁପାଦ ସେ ଡାଇରେକ୍ଟ ସ୍ପଷ୍ଟ ଲେଖିଛନ୍ତି, ୱାନ୍ ଶୁଡ୍ ନଟ୍ ବିକେମ୍ ଏ ସ୍ପିରିଚୁଆଲ ମାଷ୍ଟର ଅନ୍ଲେସ୍ ୱାନ୍ ହାଜ୍ ଆଟେଣ୍ଡ ଦି ପ୍ଲାଟଫର୍ମ ଅଫ୍ ଉତ୍ତମ ଅଧିକାରୀ, ଡାଇରେକ୍ଟ ଦେଇଛନ୍ତି। ଆମେ ତାହେଲେ ଗୁରୁଦେବଙ୍କ କ୍ୟାସେଟ୍ ଶୁଣିବା, ଗୁରୁଦେବ କହୁଛନ୍ତି ନାଇଁ ଶିଷ୍ୟମାନେ ସେ ଗୁରୁଙ୍କର ଗୋଷ୍ଠୀ ବର୍ଦ୍ଧନ କରିବ, ଏ କଣ୍ଟ୍ରାଡିକ୍ଟ ହେଇଗଲା କି ନାହିଁ। ଗୁରୁଙ୍କର ଗୋଷ୍ଠୀ ବର୍ଦ୍ଧନ ମାନେ କ'ଣ ନା, ତୁମେ ଯୋଗ୍ୟ ହେଇକି ଗୁରୁଙ୍କର ଗୋଷ୍ଠୀ ବର୍ଦ୍ଧନ କର। ଆଚ୍ଛା ଜଣେ ଜଣେ ଦେଖିବ ଯେ ଗୁରୁଙ୍କର ସେବାଟା ଚାଲିପାରୁନି, ଅତି ଅସୁବିଧା ହେଲା, ମୁଁ ଯୋଗ୍ୟ ନୁହେଁ, ସେ ପରିସ୍ଥିତିରେ କ'ଣ କରାଯିବ। ଶାସ୍ତ୍ର ସବୁ ଉପଦେଶ ଅଛି, ଯଦି ଜଣେ ଯୋଗ୍ୟ ନୁହେଁ ଗୁରୁଙ୍କର ସେବା ବନ୍ଦ ହେଇଯିବ, ଗୁରୁଙ୍କର ବିଘ୍ନ ସେବା ବନ୍ଦ ହେଇଯିବ। ଆଶ୍ରମ ସେଠି ନିଜେ ଯୋଗ୍ୟ ନୁହେଁ କିନ୍ତୁ ଗୋଟିଏ ରିକ୍ସ ପୋଜିସନ୍କୁ ନେବ, ଆଉ ଗୁରୁଙ୍କୁ ପ୍ରାର୍ଥନା କରିବ, ପୂର୍ଣ୍ଣ ଗୁରୁଙ୍କ ଉପରେ ଆଶ୍ରିତ ହୋଇ ଶିଷ୍ୟ ଧନ ସବୁ ଗୁରୁଙ୍କ ଉପରେ ରଖିଦେବ। ଏଠି ପ୍ରମାଣ କିଛି ଅଛି ନା, ଗୁଡ଼ି ବୈଷ୍ଣବର ପ୍ରମାଣ ଅଛି, ପ୍ରମାଣ କିଏ ଧ୍ୟାନଚାନ୍ଦ ଏହି ଶ୍ରୀକ୍ଷେତ୍ର ତାର ପ୍ରମାଣ, ଆମର ଗମ୍ଭୀରା ମଠ ଗୋପାଳ ଗୁରୁ ଅତି ପ୍ରଭାବଶାଳୀ ବୈଷ୍ଣବ ମହାପ୍ରଭୁ ତାଙ୍କ ଗୁରୁ ବୋଲି ଡାକୁଥିଲେ, ତାଙ୍କ ନାଁ ଥିଲା ଗୋପାଳ। ମହାପ୍ରଭୁ କହିଲେ ତୁ ହେଲେ ଆଜିଠୁ ମୋର ଗୁରୁ ହେଲୁରି ଗୋପାଳ, କାରଣ ମହାପ୍ରଭୁ ସବୁବେଳେ କୃଷ୍ଣ ନାମ କରନ୍ତି। ମହାପ୍ରଭୁ ଯେତେବେଳେ ଲଘୁଶଙ୍କା କରିବା ପାଇଁ ଯିବି ସେ ବି ଜୀବକୁ ଧରିକି ଯାଆନ୍ତି, କହିଲେ ମହାପ୍ରଭୁ ଆପଣ ବା ଆଚାର୍ଯ୍ୟ, ଆପଣ ଯଦି ଏ କାମଟା କରିବେ, ଆପଣ ତ ସବୁବେଳେ ନାମ କରୁଛନ୍ତି, ଆପଣ ତ ସ୍ୱୟଂ କୃଷ୍ଣ, ଆପଣଙ୍କର କିଛି କ୍ଷତି ହେବନି, ତାହେଲେ ଜୀବ ବି ଆପଣଙ୍କ ଆଚରଣ ଦେଖିବେ, ତେଣୁ ଲଘୁଶଙ୍କା କଲାବେଳେ ସେ ବି ଜୀବକୁ ସବୁ ବନ୍ଦ କରିବେ, ନାମ କରିବେନି, ଯଦି ଲଘୁଶଙ୍କା କଲାବେଳେ କିଏ ମରିଗଲା ତ କୃଷ୍ଣ ପାଇପାରିବେନି, ଆପଣ କି କି ଶିକ୍ଷା ଦେଉଛନ୍ତି। ମହାପ୍ରଭୁ କହିଲେ ଗୋପାଳ ତୁମେ ଆଜ ଥେକେ ଆମର ଗୁରୁ ହେଲ, ତୁମର ନାମ ହେଲା ଗୋପାଳ ଗୁରୁ, ତୁମେ ମୋର ତୁମେ ଗୋପାଳ ଗୁରୁ, ଅତି ପ୍ରଭାବଶାଳୀ ବୈଷ୍ଣବ। ତାଙ୍କର ମହାମନ୍ତ୍ର ବ୍ୟାଖ୍ୟାଟା ଆପଣ ଶୁଣିବେ ନା, ହରେକୃଷ୍ଣ ମହାମନ୍ତ୍ର ବ୍ୟାଖ୍ୟା ଗୋପାଳ ଗୁରୁ, ଧ୍ୟାନଚାନ୍ଦ ତାଙ୍କର ଶିଷ୍ୟ ରଚନା କରିଛନ୍ତି, ଗୋପାଳଙ୍କୁ କରି ବହୁତ ଅଛନ୍ତି ଲେଖା, ଗୋପାଳଙ୍କୁ ଅପ୍ରକଟ ହେଇଗଲେ ତାଙ୍କୁ ନିଆ ହେଇଗଲା ପୁରୀ, ପୁରୀରେ ତାଙ୍କର ସଂସ୍କାର କ୍ରିୟା କରା ହେଇଗଲା। ଧ୍ୟାନଚାନ୍ଦ ଦେଖିଲେ ମଠରେ ପ୍ରଚୁର ସମ୍ପତ୍ତି, ପ୍ରଚୁର ଭୋଗ, କରାଯିବ କ'ଣ, ସେବା କାର୍ଯ୍ୟ କେମିତି ଚାଲିବ, ଗୋପୀନାଥଙ୍କର, ରାଧାକାନ୍ତଙ୍କର, ମହାପ୍ରଭୁଙ୍କର ସେବିତ ବିଗ୍ରହ ରାଧାକାନ୍ତ, ମହାପ୍ରଭୁ ଗମ୍ଭୀରାର ଭିତର ଦେଇ ଆସିକି ସେବା କରନ୍ତି, ସେବା ବନ୍ଦ ହେଇଯିବ କି, ଆଉ ଚଳେଇବି କେମିତି, ମୁଁ ତ ପ୍ରଭାବଶାଳୀ ନୁହେଁ, ଏଣେ ପ୍ରଚୁର ଧନ ଐଶ୍ୱର୍ଯ୍ୟ ଅଛି, ଅତି ବିକଳ ହେଇଯାଉଛନ୍ତି ଛୋଟ ପିଲା ଧ୍ୟାନଚାନ୍ଦ, ଏଣେ ସବୁ ଆକ୍ରମଣ କଲେ ସମସ୍ତ ଧନ ସମ୍ପତ୍ତି, ଏଣେ ମଠକୁ ସମ୍ଭାଳିବା ବଡ଼ କଷ୍ଟ ହେଇଗଲା, ସେବା କେମିତି କରାଯିବ, ସବୁବେଳେ ଭୋଗ ହୋଇ କାନ୍ଦୁଛନ୍ତି ଗୁରୁଙ୍କ ପାଖରେ। ଯଦି ଗୁରୁ ଶିଷ୍ୟ ଏମ୍ପାୱାର୍ଡ ନୁହେଁ କିନ୍ତୁ ଗୁରୁଗିରି କରୁଛି, ସିଏ ସବୁବେଳେ ଆକଳ ଚିତ୍ତରେ ଗୁରୁଙ୍କୁ ପ୍ରାର୍ଥନା କରିବ, ପୁରା କମ୍ପ୍ଲିଟ୍ ସରେଣ୍ଡର ହବ, ଗୁରୁ ତାକୁ ସାହାଯ୍ୟ କରିବ, ଆଉ ସବୁବେଳେ କାନ୍ଦୁଛନ୍ତି। କିଛି ଯାତ୍ରୀମାନେ ଯାଇଛନ୍ତି ବୃନ୍ଦାବନ, ସିଏ ବୁଲୁ ବୁଲୁ ବଂଶୀବଟ ପାଖରେ ଦେଖିଲେ କାହାକୁ ନା, ଗୋପାଳ ଗୁରୁ ଗୋଟେ ବୃକ୍ଷ ମୂଳରେ ବସିକି ଭଜନ କରୁଛନ୍ତି। ଆଜି ବି ଗୋପାଳ ଗୁରୁଙ୍କର ଆଶ୍ରମ ସେ ବୃକ୍ଷ ବି ଅଛି, ସେ ବସିକି ଭଜନ କରୁଛନ୍ତି। ସିଏ ଆସିକି କହିଲେ ଧ୍ୟାନଚାନ୍ଦକୁ, କହିଲେ ତୁ ଏତେ କାନ୍ଦିକି ବିକଳ ହେଉଛୁ, ତୋ ଧନ ସମ୍ପତ୍ତି ସବୁ ନେଇଗଲେଣି, ଠାକୁର ସେବା ଚାଲୁନି, ତୁ ମଠରେ ଖାଲି ନାଁକୁ ଗୁରୁ ହେଇକି ବସୁଛୁ, ତୋ ଗୁରୁ ପାଖରେ ଅଛନ୍ତି, ମୋ ଗୁରୁଙ୍କ ସଂସ୍କାର ସଂସ୍କାର କ୍ରିୟା ସରିଛି, ସମସ୍ତେ ପରିବାସୀମାନେ ଜାଣିଛି ତୁମେ କହୁଛ ଗୁରୁ ସେଠି ଅଛନ୍ତି ନା, ତୁମେ ଚାଲ। ଧ୍ୟାନଚାନ୍ଦ ଗଲେ, ଗୁରୁଙ୍କ ଶକ୍ତିଟା କେମିତି ଦେଖନ୍ତୁ। ଧ୍ୟାନଚାନ୍ଦ ଯେତେବେଳେ ଗଲେ ଯାଇକି ଦେଖିଲେ ବଂଶୀବଟ ପାଖରେ ବୃକ୍ଷ ମୂଳରେ ବସିଛି, ଭୋଗ ବିକଳ ପାତଳ ପଡ଼ିଗଲେ, କହିଲେ ଗୁରୁଦେବ ଆପଣ ମୋତେ ଏମିତି ନିରାଶରେ ଛାଡ଼ି ଦେଇ ପଳେଇ ଆସୁଛନ୍ତି, ଆପଣଙ୍କର ମୋର କ'ଣ, ମୁଁ କାହିଁ ଗୁରୁଗିରି କରିବି, ଏଇ ତ ବିଗ୍ରହ ସେବା ଏମିତି ବନ୍ଦ ହେଇଗଲେ, ରାଧାକାନ୍ତଙ୍କର ସେବା ବନ୍ଦ, ମଠ ମଧ୍ୟ ସବୁ ଧନ ସମ୍ପତ୍ତି ନେଇଗଲେଣି, ଉତ୍ପାତ କରୁଛନ୍ତି ଲୋକମାନେ, ମୁଁ କ'ଣ କରିବି କୁଆଡ଼େ, ଆପଣ ଚାଲ। ନା ନା, ମୁଁ ନିଜ ଜାଗାକୁ ମୁଁ ଆସିଛି, ମୋ ବୃନ୍ଦାବନ ମୋର ନିଜର ସ୍ଥାନ, ମୁଁ ଏଠି ଛାଡ଼ିକି ଯିବି, ମୁଁ ଏଠି ଭଜନ କରିବି। କହିଲେ ଗୁରୁଦେବ ତାହେଲେ ମଠ ମନ୍ଦିର ଆପଣଙ୍କର କ'ଣ ଆବଶ୍ୟକ ଥିଲା, ଯଦି ଆପଣଙ୍କର ଭଜନ କରିବାର ଥିଲା, ଆପଣ ବୌଦ୍ଧ ଯିବୁ ଏଗ୍ରିମେଣ୍ଟ କରିଛନ୍ତି ନା, ମୁଁ ବି ପଳେଇ ଆସିବି, ମୁଁ ଆପଣଙ୍କ ପାଖରେ ଭଜନ କରିବି। ସେ ଲିମ୍ବ ଗଛକୁ ତୁମେ କାଟିବ, ତା ଦେହରେ ସେ ଦାରୁରେ ମୋର ମୂର୍ତ୍ତିଟାକୁ ତିଆରି କରିବ, ପ୍ରାଣ ପ୍ରତିଷ୍ଠା କରିବ, ଯେତେବେଳେ ମୁଁ ସେ ମୂର୍ତ୍ତିରେ ରହିବି, ଆଉ ସେଇଟାକୁ ମନ୍ଦିର ଭିତରେ ରଖିବ, କିଛି ଗଣ୍ଡଗୋଳ ହେବ, ସବୁ ଠିକ୍ ଚାଲିବ। ଧ୍ୟାନଚାନ୍ଦ ସେୟା କଲେ। ଆଜି ବି ସେ ବିଗ୍ରହ ଅଛନ୍ତି ଆପଣ ଭିତରେ, ପୂଜାରୀ କେବଳ କେଉଁ ସମୟରେ ଅର୍ଚ୍ଚନ ସମୟ ନା, ଏମିତି କ'ଣ କାଢ଼ନ୍ତି, ଅଛନ୍ତି ଭିତରେ, ପୂଜାରୀଙ୍କୁ କହିଲେ ବି ସେ ଦେଖେଇଦେବେ ମନ୍ଦିର, ଫୁଣି ଧ୍ୟାନଚାନ୍ଦ ଫୁଣି ମନ୍ଦିରକୁ ଫୁଣି ଠିକ୍ ଭାବରେ ସଜାଇ ଦେଲେ। ଗୁରୁ ଶକ୍ତିଟା ପାଇଲେ, ଏକ ଉତ୍ତମ ଅଧିକାରୀଙ୍କୁ ଗୁରୁ ରୂପରେ, ଉତ୍ତମ ଅଧିକାରୀ ଜଣେ ଗୁରୁ ହେବା ଦରକାର। ପ୍ରଭୁ ସବୁ କହିଛନ୍ତି, ୱାନ୍ ଶୁଡ୍ ନଟ୍ ବିକମ୍ ଏ ସ୍ପିରିଚୁଆଲ ମାଷ୍ଟର, ୱାନ୍ ଶୁଡ୍ ନଟ୍ ବିକମ୍ ଏ ସ୍ପିରିଚୁଆଲ ମାଷ୍ଟର ଅନ୍ଲେସ୍ ୱାନ୍ ଆଟେଣ୍ଡ ଦି ପ୍ଲାଟଫର୍ମ ଉତ୍ତମ ଅଧିକାରୀ, ଏ ନ୍ୟୁ ଫାଇଟ୍ ବୈଷ୍ଣବ ଅର୍ ଏ ବୈଷ୍ଣବ ସିଚୁଏଟେଡ୍ ଇନ୍ ଦି ଇଣ୍ଟରମିଡିଏଟ୍ ପ୍ଲାଟଫର୍ମ କ୍ୟାନ୍ ଅଲ୍ସୋ ଆସେପ୍ଟ ଡିସାଇଡ୍। ପ୍ରଭୁ କହିଛନ୍ତି, ଜଣେ ନୂଆ ଭକ୍ତ ବା ଜଣେ ମଧ୍ୟମ ଅଧିକାରୀ ଭକ୍ତ ସେ ଶିଷ୍ୟ ଗ୍ରହଣ କରିପାରିବ, ଇଟ୍ ଶୁଡ୍ ବି ଅଣ୍ଡରଷ୍ଟାଣ୍ଡ ଦ୍ୟାଟ୍ ଦେ କ୍ୟାନ୍ ନଟ୍ ବି ରହିଗଲା disciple, but such disciple must be on the same platform. ଶିଷ୍ୟ ଗୁରୁ ହେଉଛି କନିଷ୍ଠ ଅଧିକାରୀ, ମଧ୍ୟମ ଅଧିକାରୀ, ଶିଷ୍ୟ ଉତ୍ତମ ଅଧିକାରୀ ହେଇପାରିବେ, ଏଠି କହୁଛନ୍ତି। ଇଟ୍ ଶୁଡ୍ ବି ଅଣ୍ଡରଷ୍ଟାଣ୍ଡ ଦ୍ୟାଟ୍ ଦେ କ୍ୟାନ୍ ନଟ୍ ଆଡ଼ଭାନ୍ସ ଭେରି ୱେଲ୍ ଟୁଆର୍ଡ ଦି ଅଲ୍ଟିମେଟ୍ ଗୋଲ୍ ଅଫ୍ ଅଣ୍ଡରଷ୍ଟାଣ୍ଡ ଅଲ୍ଟିମେଟ୍ ଗୋଲ୍ ଅଫ୍ ଦି ଲାଇଫ୍ ଅଣ୍ଡର ହିଜ୍ ଇନ୍ସଫିସିଏଣ୍ଟ ଗାଇଡ଼ାନ୍ସ। କନିଷ୍ଠ ଅଧିକାରୀ ମଧ୍ୟମ ଅଧିକାରୀ ସ୍ତରରେ ଅଛନ୍ତି, ଶିଶୁ ଗାଇଡ଼ାନ୍ସ କରିବା ବଡ଼ କଠୋର ହେଇଯିବ, ଗୁରୁ ଶକ୍ତିଟା ଗାଇଡ଼ାନ୍ସ କରେ। ଆପଣ ମୁଁ ଆପଣଙ୍କୁ ଭଲ ଭାବରେ ଖୋଲି କହୁଛି, ଆପଣ ମୋତେ କେହି ଖରାପ ଭାବିବେନି, ଭୁଲ ବୁଝିବେ, ଉପଲବ୍ଧି କରିକି ମୁଁ କହୁଛି ଏଇ ଜିନିଷ, ଗୋଟେ ଗାଇଡ଼ାନ୍ସ ଦରକାର। ସେ ଗାଇଡ଼ାନ୍ସଟା ଇଣ୍ଟେଲିଜେନ୍ସରୁ ଆସିବନି, ଶାସ୍ତ୍ରରୁ ଆସିବନି, ଗୋଟେ ପଦ୍ଧତି ସ୍ପେସିଫିକ, ଗୁରୁ ପିଲାମାନେ କ'ଣ ଦୁଇଟା ଦାୟିତ୍ୱ ତାର ନେବାକୁ ପଡ଼ିବ, ଶରୀରଟା ଅଛି ନା ନାହିଁ, ଶରୀର ତ ନେଇକି ତ କି ଧନ ରୋଜଗାର କରିବାକୁ ପଡ଼ିବ, ସଂସାରରେ ବଞ୍ଚିବାକୁ ପଡ଼ିବ ନାହିଁ, ତାର ଦାୟିତ୍ୱ ବି ଗୁରୁ ନେବାକୁ ପଡ଼ିବ, ସେ କେମିତି ରହିବ କ'ଣ କରିବ ଯାହାଦ୍ୱାରା ସେ ଭୋଜନ କରିପାରିବ, ୟାର ପ୍ରତି ତୀକ୍ଷ୍ଣ ନଜର ଗୁରୁଙ୍କର ରହିବ। ଗୁରୁ ତମ ଏମିତି ଉଗ୍ର କାମ କରିବା ପାଇଁ ଚାନ୍ସ ଦେବେନି, ମାନେ ସେ ଭୋଜନ ବାଧା ସୃଷ୍ଟି କରିବ, ପୁଣି ତାର ପ୍ରତିକ୍ରିୟାଟା ଆସିକି ଗୁରୁଙ୍କୁ ନେବାକୁ ପଡ଼ିବ। ଯେମିତି କି ଦିନ ପରେ ଆମର ଗୋପାଳ ପ୍ରଭୁଙ୍କର ମାତାଜୀଙ୍କର ଅପ୍ରକଟ ଦିନ ଥିଲା, ପ୍ରଭୁ କହିଥିଲେ ମୁଁ ଯାଇଥିଲି ତାଙ୍କ ଘର, ଗୁରୁଦେବ ତାଙ୍କୁ ଗୋଟେ ଭଲ କଥା କହିଥିଲେ, ଘରଟା ଦେଖିଲେ ମୁଁ ପ୍ରଭୁ ଆପଣଙ୍କ ଘର ତ ମୁଁ 20 ବର୍ଷ ତଳେ ଆସିଥିଲି, ଏ ଘରଟା ଏମିତି ଏତେ କ'ଣ ଭିତରେ, କହିଲେ ବାପା ଯେତେବେଳେ ସବୁ ପୁରା ଫାଙ୍କା ଥିଲା, ବର୍ତ୍ତମାନ ସବୁ ଘରଦ୍ୱାର ହେଇଗଲେଣି, ଜାଗା ମୋତେ ଗଭର୍ଣ୍ଣମେଣ୍ଟ କ୍ୱାର୍ଟର ମିଳିଥିଲା, ମୁଁ କିଣିଥିଲି, ଚନ୍ଦ୍ରଶେଖରପୁର ନା କେଉଁଠି, ମୁଁ ସେଠି ପଳେଇବି, ସବୁ ବାଗା ବାଗି କଲି, ମୁଁ କହିଲି ଗୁରୁଦେବ ମୁଁ ସେଠି ପଳେଇବି, ଗୁରୁଦେବ କହିଲେ ନା ତୁମେ ସେଠି ଯାଇପାରିବ, ତୁମେ ସେଠିକି ପଳେଇବା ଦ୍ୱାରା ତୁମେ ସେଠି ସଙ୍ଗ ପାଇପାରିବନି, ସେବା ଗୁରୁଙ୍କର ସେବା କରିପାରିବ, ତୁମେ ସେଠି ଯାଇପାରିବ, ତୁମେ ଭଲ କରିବ, ସେ ଘର ତୁମେ ସେଠି ଭଡ଼ା ଲଗା, ସେଠି ଯାଇପାରିବ, ତୁମେ ମଟର ସେବା କରିବ, ସେ କ'ଣ କେଉଁ କେମିତି ଚଳିବ କ'ଣ କରିବ, ମେଟେରିଆଲ ଦାୟିତ୍ୱଟା ବି ନେବାକୁ ପଡ଼ିବ ନା, କାରଣ ସିଏ ଯଦି ଭଜନରେ ସିଏ ଠିକ୍ ସେ ଭଜନ କରିପାରିଲା, ଆମ ଭଜନ ଅନର୍ଥ ସୃଷ୍ଟି କରିବ, ତାର ପରମାର୍ଥ କଲ୍ୟାଣ କିଛି ହେଇପାରିଲା। ବହୁତ ଭକ୍ତ ଆମେ ଦେଖୁଛୁ ଏମିତି ହେଇଛନ୍ତି, ଉତ୍ତର ବାଲେଶ୍ୱର ଯାଇ ଗୋଟେ ଭକ୍ତ ମିଲିଟାରୀ ଚାକିରି କରିଥିଲା, ସେ ଯେତେବେଳେ ଏସବୁ ଶୁଣିଲା, ପ୍ରତ୍ୟକ୍ଷ ତତ୍ତ୍ୱବୋଧ ପାଉନାହାନ୍ତି ଭକ୍ତମାନେ, ତାଙ୍କୁ ସବୁ ଏ ସବୁ ମାୟା ଆଗେ ଶିଖେଇବେ, ସବୁ ମାୟା, ଆରେ ହେଲା ଭାଇ ସେ ମାୟାକୁ ଛାଡ଼ିଦେବେ କୃଷ୍ଣଙ୍କୁ ତୁମେ ଧରିପାରିବେ କି, ସେ ତ ଡାଇରେକ୍ଟ ଗୁରୁଙ୍କର ସଙ୍ଗ କରିବ, ସଙ୍ଗ ପାଉନାହାନ୍ତି, ଆଉ ତୁମେ ଯେଉଁ ଗାଇଡେନ୍ସ କରୁଛ, ତୁମର କି ଗୋଟେ ପରିଚାଳ ପଟେନ୍ସିଆଲ ଅଛି କି, ତୁମେ ତାକୁ ଗାଇଡ଼ କରିପାରିବେ, ସ୍ତ୍ରୀ ଅଛି, ପୁତ୍ର ଅଛି, କନ୍ୟା ଅଛି, ତାଙ୍କୁ ଚଳେଇବ କେମିତି, କିଛି ଦିନ ଛାଡ଼ି ଦେଇ ପଳେଇ ଆସିଲେ, ପଳେଇ ଆସିଲା ପରେ ବିଚାର ଘରେ ଚଳେଇବା ପୁରା ଅସମ୍ଭବ ହେଇଗଲା, ପୁଣି ବିଜନେସ୍ ଆଣ, ଆରେ ଯିଏ ମିଲିଟାର ରାତିରେ ସେ ବିଜନେସ୍ କ'ଣ କରିବ, ଷ୍ଟ୍ରେଟ୍ ଫରୱାର୍ଡ଼ ଲୋକ, ସବୁ ମାରିପିଟି ଖାଇଦେଲେ ସେ ବିଜନେସ୍ ବି ଡାଉନ, ଚଳିବା ଅସମ୍ଭବ ହେଇଯାଉଛି, କାରଣ ସେ ଡାଇରେକ୍ଟ କିଛି ବୁଝିପାରୁନାହାନ୍ତି ନା, କଣ୍ଟାକ୍ଟ ନାହିଁ ନା, ଗାଇଡ଼ାନ୍ସ ନାହିଁ ନା, ସେ ଭଜନ କ'ଣ କରିବେ, ବର୍ତ୍ତମାନ ତାଙ୍କର ଯେଉଁ ଭଜନ କରିବାର ସ୍ପୃହା ନାହିଁ କି, ସେ ଏତେ ବଡ଼ ତ୍ୟାଗଟା କରିଥିଲେ, ସର୍ଭିସଟା ଛାଡ଼ି ଦେଇଥିଲେ, ଭଜନ କରିବାଟା ହେଇପାରୁନି କି, ଲାଇଫହୁଡ଼ ତାଙ୍କର ଯେଉଁ ବଞ୍ଚିବାର କ'ଣ କୁହନ୍ତି, ଜୀବିକା ନିର୍ବାହ କରିବା ପାଇଁ କଠିନ ହେଇଯାଉଛି, କାରଣ ଜଣେ ମୁକ୍ତାତ୍ମା ଭଗବାନଙ୍କ ଦ୍ୱାରା ଗାଇଡ଼ ହେଉଛନ୍ତି ନା, ତାଙ୍କର ଶକ୍ତିରେ ଅଛି ତ, ତେଣୁ ସିଏ ଜୀବର କଲ୍ୟାଣ ପାଇଁ ଯେଉଁ ଜିନିଷ ଗୁଡ଼ା କହିବେ, ସେଥିରେ ନିଶ୍ଚିତ ତାର ସେ କଲ୍ୟାଣ ହେବ, ଅକଲ୍ୟାଣ କିଛି ହେବନି, ସେ ଗାଇଡ଼ କରିବେ, ତାର ମେଟେରିଆଲ ଲାଇଫ୍ କି ଆଉ ସ୍ପିରିଚୁଆଲ ଲାଇଫ୍ କି, ତାହେଲେ ସେ ଆଡ଼ଭାନ୍ସ କରିପାରିବେ, ସେ ଉତ୍ତମ ଅଧିକାରୀ, କାରଣ ସେ ସମାଜ ବରିଷ୍ଠ ଅଧିକାରୀ ମଧ୍ୟମ ଅଧିକାରୀ ଗୁରୁ ହେଲେ, ତାଙ୍କର ତ ବ୍ରହ୍ମ ବୈଚକ୍ଷ ଆମେ ଯାହା ଇଏ କହିଲେ, ଆଉ ସିଏ ଗାଇଡ଼ କରିପାରିବେନି, କାରଣ ସେ କେମିତି ଗାଇଡ଼ କରିବେ, କୃପାଶକ୍ତି ତାଙ୍କ ନିକଟକୁ ଆସିଲେ ନା, ସେ ତ ନିଜେ ନିଜେ ଗାଇଡ଼ାନ୍ସ ହେଇପାରିବେନି, ଆଉ ସେ କୃପାଶକ୍ତିର ଗାଇଡ଼ାନ୍ସ କରେ, ଏ କୃପାଶକ୍ତିର ପ୍ରଭାବଟା ଶିଷ୍ୟମାନଙ୍କ ଉପରେ ପଡ଼ିବ, ସେ ପୁରା ରହିବେ, ଆମେ ଦେଖିବୁ ସେ ଜିନିଷଟା ଆମେ ଉପଲବ୍ଧି କରୁଛୁ, ଆଉ ସେ ଶକ୍ତିଟା ସୁରକ୍ଷା ଦେବ ଗୋଟେ ଶିଷ୍ୟକୁ ପୁରା, ଆପଣଙ୍କ ଅନ୍ତରେ କାଳେ ତ୍ୟାଗ ଧର୍ମଟା ଆସିବ, ତ୍ୟାଗ ଧର୍ମ ଆସିବ, ସେ ଶକ୍ତିର ପ୍ରଭାବ, ସେଥିପାଇଁ ପ୍ରଭାବ କହୁଛନ୍ତି, ଦେୟାରଫୋର୍ ଏ ଡିସାଇପଲ୍ ଶୁଡ୍ ବି କେୟାରଫୁଲ୍ ଟୁ ଆସେପ୍ଟ ଆନ୍ ଉତ୍ତମ ଅଧିକାରୀ ଆଜ୍ ଏ ସ୍ପିରିଚୁଆଲ୍ ମାଷ୍ଟର୍, ପ୍ରଭୁ ସବୁ ପ୍ରାର୍ଥନା କରିବା ଦରକାର, କାରଣ ଏଇଟା ସ୍ପିରିଚୁଆଲ୍ ଇଣ୍ଟରେଷ୍ଟେଡ୍, ଆମର ଗୋଟେ ଜୀବନର କ'ଣ କୁହାଯାଉଛି, ମେଟେରିଆଲ ଲାଇଫ୍ ଆଉ ସ୍ପିରିଚୁଆଲ ଲାଇଫ୍ ଦୁଇଟା ଲାଇଫ୍କୁ ପ୍ରୋଟେକ୍ସନ୍ ଦେବାକୁ ପଡ଼ିବ, ଫ୍ୟାମିଲିରେ ଡିଷ୍ଟର୍ବାନ୍ସ ହେଇଯିବ, ତାଙ୍କୁ ନେଇ କେମିତି ଚଳିବାକୁ ପଡ଼ିବ, ସମସ୍ତଙ୍କୁ ନେଇ କେମିତି ଚଳିବାକୁ ପଡ଼ିବ, ମେଟେରିଆଲ ଲାଇଫ୍ ହେଉ ରହିବ, ସ୍ପିରିଚୁଆଲ ଲାଇଫ୍ ନେଇ କେମିତି ଚଳିବା, ବିଶ୍ୱରୂପଙ୍କର ସିଧା ଏ କଥା କହିଦେଲେ, ଗୋଟେ ଉତ୍ତମ ଅଧିକାରୀ ଭାବରେ ସେ ସାଙ୍ଗେ 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 କହିଦେଲେ, ନା ନାଇଁ ମୁଁ ଏଇଟା କରିବି ନା, ଏଇଟା ବ୍ରହ୍ମବ୍ୟାଚ କ୍ଷୟ ହେଇଯିବ, ଯଦି ପ୍ରଶ୍ନ କରାଯାଏ ଲକ୍ଷଣ ଅଛନ୍ତି, ଆମେ କେମିତି ଜାଣିବୁ କାହାକୁ ଉତ୍ତମ କିଏ ଉତ୍ତମ ଅଧିକାରୀ ବା କେମିତି ଆମେ ତାଙ୍କୁ ଚିହ୍ନିବୁ, ତାଙ୍କୁ ଜାଣିବୁ, ବେଷ୍ଟ ପ୍ରୋସେସ୍ ଗୁରୁଦେବ ଏଇଟା ଦେଇଛନ୍ତି, ଯଦି ଆମେ ଆମର ଡିଜାୟର ଅଛି, ପିଓର ଡିଜାୟର ଅଛି ଆମେ ଭଗବାନଙ୍କ ନିକଟରେ ସ୍ମରଣାଙ୍ଗତ ହେବା ପାଇଁ, ଆମେ ନିତ୍ୟାନନ୍ଦ ପ୍ରଭୁଙ୍କ ଚରଣରେ ପ୍ରାର୍ଥନା କରିବା ଦରକାର, ସେ ଆରେଞ୍ଜମେଣ୍ଟ କରିବେ, ଆଉ ତାଙ୍କର ଆକୁଳ ପ୍ରାର୍ଥନାରେ, କାରଣ ଆପଣ ଦେଖନ୍ତୁ ସମଗ୍ର ବୈଷ୍ଣବ ସମାଜ ଗୋଟେ କୃପାଶକ୍ତି ହିଁ ପ୍ରୋଟେକ୍ସନ୍ ଦିଏ, ଦେଖନ୍ ପ୍ରଭୁପାଦ ଜୀ 10,000 ଶିଷ୍ୟଙ୍କୁ ନେଇକି ରଖିଥିଲେ, ବର୍ତ୍ତମାନ 10,000 ନା କେତେ 10,00,000 ହେବେନି ଆମର, ତାଠୁ ଅଧିକ ହେବେ ଭକ୍ତ, କିନ୍ତୁ ନିରପେକ୍ଷ ଭାବରେ ଯଦି କୁହାଯିବ ପ୍ରୋଟେକ୍ସ ସମସ୍ତଙ୍କ ମନରେ ଗୋଟେ ଭୟ ସଂକୁଳ ହେବ, ପ୍ରୋଟେକ୍ସନ୍ କିଏ ଦେବ, ଫ୍ୟୁଚର୍ କ'ଣ, ତ୍ୟାଗୀ କହୁଛି ମୋର ଫ୍ୟୁଚର୍ କ'ଣ, ଗୃହୀ କହୁଛି ମୋର ଫ୍ୟୁଚର୍ କ'ଣ, କାରଣ ଗୋଟେ କୃପାଶକ୍ତିର ପ୍ରୋଟେକ୍ସନ୍ ଦରକାର, ସେଥିପାଇଁ ସମସ୍ତେ ବ୍ୟାକୁଳ ଚିତ୍ତରେ ପ୍ରାର୍ଥନା କରିବାକୁ ପଡ଼ିବ, ଯେ ପ୍ରଭୁ ଆମକୁ ସୁରକ୍ଷା ଦିଅନ୍ତୁ, ତାପରେ ଆପଣ ଆପଣ ଆପଣଙ୍କ ଯା କୁହନ୍ତି କୌଣସି ଶୁଦ୍ଧ ପ୍ରତିନିଧି ଦେହରେ ଆପଣ ଏପାୱାର୍ଡ ହେଇକି ସଂସ୍ଥାକୁ ରଖନ୍ତୁ, ସେଇଟା ପ୍ରୋଟେକ୍ସନ୍ ଶକ୍ତିଟା ଆସିଲେ, କରୋନା ଶକ୍ତିଟା ଆସିଲେ ଶିଶୁମାନେ ସୁରକ୍ଷିତ ଅବସ୍ଥା ରହିବେ, ନିର୍ଭୟ ଅବସ୍ଥା ରହିବେ, ଆଉ ସେ ଯେଉଁ ଇନ୍ଷ୍ଟ୍ରକ୍ସନ୍ଟା ଆସିବ ସେଇଟା ସ୍ପିରିଚୁଆଲ୍ ଇନ୍ଷ୍ଟ୍ରକ୍ସନ୍ କୃପା ଦ୍ୱାରା ଆସିବ, ସେଇଟା ପ୍ରୋଟେକ୍ସନ୍ ଦେବ, ନହେଲେ ଆମର କ'ଣ ହେବ କି, ଭକ୍ତମାନେ ଭକ୍ତମାନଙ୍କୁ ଦୋଷ ଦେଇପାରିବ ନା, ଭକ୍ତମାନେ ବ୍ୟାକୁଳ ହେଇଯାଉଛନ୍ତି, ଘରେ ଘରେ ସବୁ ଠାକୁର ନିଜେ ନିଜେ ଠାକୁର ରଖି ବିଗ୍ରହ ରଖିଦେଇଛନ୍ତି, ବିଗ୍ରହ ରଖିଦେଇଛନ୍ତି, ଆଉ ବିଗ୍ରହ ରଖିଦେଲା ପରେ ନିଜକୁ ନିଜେ ଭାବୁଛନ୍ତି ଆମେ ସନ୍ତୁଷ୍ଟ, ଯେତେବେଳେ ଗୁରୁଙ୍କର ଡାଇରେକ୍ଟ ଗାଇଡ଼େନ୍ସ ପାଉନାହାନ୍ତି, ଭଗବାନଙ୍କ ସେବା କରିବା, ଭଗବାନ ସେବା କରିବା ପାଇଁ ରୋଷେଇ ଚାଲିଲା, ପାଞ୍ଚଟା ଦଶଟା ଆଇଟମ୍ ଚାଲିଲା, ପଚାରିଲି ଭାଇ ଜପ ହେଉଛି ନା, ଆଜ୍ଞା ଜପ ଦେଇପାରୁନି ମୁଁ ଠାକୁର ସେବା, ଠାକୁର ସେବା କରିବ ତୁମକୁ କହିଛି କେସ୍, ତୁମକୁ ତୋର ଭଗବାନ ସେବା ନେବ ବୋଲି ତୁମେ ଜାଣିଲ କେମିତି, ତୁମେ କିଏ କଥା କହୁଛି, ଗୁରୁଦେବ କହୁଛନ୍ତି ନା, ଗୁରୁଦେବ ତାର ଭେଟା ନାହିଁ ଦେଖା ନାହିଁ, ଆମେ ଗୋପାଳ ଆମକୁ ରଖିଥାଉ, କିରେ ଗୋପାଳଙ୍କ ନାଁରେ ତୁମେ ଆଗଠାରେ ମାରିକି ପାସ୍ ପଡ଼ିକି ରୋଷେଇ କରିକି ପାଞ୍ଚ ପ୍ରକାର ଦଶ ପ୍ରକାର ରୋଷେଇ କରିକି ଦିନ ବାର ଜପମାଳ ଧରି ରାତିରେ ବସିଲା ବେଳେ ଘୁମେଇକି ପଡ଼ିଲେ, ଜପ ନାହିଁ କିଛି ଦିନ ପରେ ପୁଣି ଚିନ୍ତା କରିକି ଗୋପାଳଙ୍କୁ ଇଏ ଗୋଟେ ବଡ଼ ବୋଝ ହେଲାଣି, ଏ ଗୋପାଳଙ୍କୁ ବର୍ତ୍ତମାନ ବାଳରେ ନେଇକି ପକେଇବା, କେଉଁଠି ଅଛି ବାଇଗଣ ଗଛ ପଛ ଦେଖ ତାକୁ ନେଇ କାହାକୁ ଖାଲି ଖସିକି ରହିବେ, କାହା ପଟାପଟି ମନକୁ ମନ କିଛି ହବନି, କାରଣ ଗୌଡ଼ ବୈଷ୍ଣବ ସିଦ୍ଧାନ୍ତ ଆନୁଗତ୍ୟ ଜିନିଷ ପୁରା ଆନୁଗତ୍ୟରେ, ଗୁରୁଦେବଙ୍କ ଆନୁଗତ୍ୟ ସେଥିପାଇଁ ମଠ ମନ୍ଦିର କରାହେଇଛି, ବିଗ୍ରହ ସେବା ହଉ ଯାହା କଣ କୌଣସି ଆନୁଗତ୍ୟରେ କରାଯାଏ, ଭକ୍ତମାନଙ୍କର ସମ୍ବେଦନ ପାଉନା ସେ ଶୁଣିଲେ ଶାସ୍ତ୍ରକୁ ଆସି ଭଗବାନଙ୍କ ସେବା କରେ, ଠିକ୍ ଅଛି ଭଗବାନ ସେବା କରେ, ହଁ ଭଗବାନ ସେବା କରେ ଯେ ଗୁରୁଦେବଙ୍କୁ ପଚରାଯିବ ଗୁରୁଦେବଙ୍କୁ ବିଗ୍ରହ ରଖିବି କି, ବହୁ ଭକ୍ତଙ୍କର ଏଇ ପ୍ରୋବ୍ଲେମ, ଜପଟା ନାମଟା ପ୍ରଭୁପାଦ ଯେ କାଲି ମୁଁ ପଢ଼ୁଥିଲି ରାତି 11:30 ପ୍ରଭୁପାଦଙ୍କର କନ୍ଭରସେସନ୍ ଖୋଲି ଏଇ ପଏଣ୍ଟଟା କାଢ଼ିବା ପାଇଁ, ପ୍ରଭୁପାଦ କେଉଁଠି କହୁଛନ୍ତି ଏଇ ଜିନିଷ, ଖୋଲିଦେଲେ ଖୋଲିଲା ବେଳେ ପ୍ରଭୁପାଦ ସେ ଡାଇରେକ୍ଟ କହୁଛନ୍ତି, ଜଣେ ମାତାଜୀ ଚିଠି ଲେଖିଛନ୍ତି ଇଣ୍ଡିଆରୁ, ପ୍ରଭୁପାଦ କହୁଛନ୍ତି ହୁଏତେ ରିଡିଂ ଇଜ୍ ଇମ୍ପୋର୍ଟାଣ୍ଟ ଅର୍ ଚାଣ୍ଟିଂ ଇଜ୍ ଇମ୍ପୋର୍ଟାଣ୍ଟ, ପ୍ରଭୁପାଦ କହନ୍ତି ବୋଥ୍ ଆର୍ ଇମ୍ପୋର୍ଟାଣ୍ଟ, ବଟ୍ ଆଇ ଆମ୍ ଅଲୱେଜ୍ ଷ୍ଟ୍ରେସିଂ ଅନ୍ ଚାଣ୍ଟିଂ, ପ୍ରଭୁପାଦ କହୁଛନ୍ତି ମୁଁ ସବୁବେଳେ ନାମ ଉପରେ ଗୁରୁତ୍ୱ ଦେଉ, ତୁମେ ଜପ ଆଗେ କର, ଶୁଣମାଳା ଜପ କର ନା, ଆଉ ଗୁରୁଦେବ ଯେଉଁ ତିନିଟା ଇନ୍ଷ୍ଟ୍ରକ୍ସନ୍ ଅଛି ତା ଭିତରେ ପ୍ରଥମ ଇନ୍ଷ୍ଟ୍ରକ୍ସନ୍ ସକାଳୁ ରାତି 3:00 ତୁମେ ଉଠ, ଉଠିକି ଆମର ପୂଜ୍ୟପାଦ ସୁବୁକ ସ୍ୱାମୀ ମହାରାଜ ବି ସେଇ କଥା ତାଙ୍କର ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି, ରାତି 3:00 ତୁମେ ଉଠ, ଉଠିକି ଜପ କରିଦିଅ, ନିରପରାଧ ଜପ କର, ନାମଟା ଗୁରୁତ୍ୱ, ଏଇ ଗାଇଡ଼େନ୍ସ ଆମେ ଯଦି ନ ପାଇବା ଗୁରୁଦେବଙ୍କ ନିକଟରୁ ଆମେ କ'ଣ କରିବା, ତାପରେ ଏଇଟା ବୈଷ୍ଣବ କ'ଣ କୁହାଯିବ, ବୈଷ୍ଣବ ଶିକ୍ଷାଟା ଗୋଟେ ଫଲ୍ସ ଇଗୋ ଭଳିଆ ହେଇଯାଉଛି, କାରଣ ଆମର ତ କିଛି ଶିଶୁ ନନ୍ଦ, ଆମେ ତ ବୈଷ୍ଣବ, ଆମର ବି ଦୋଷ ଅଛି, ସେ କହିଲେ ଗୁରୁଦେବ ତ ଏ ଜିନିଷ କହୁନାହାନ୍ତି, ଆମେ କାହିଁକି କାହାକୁ ନିକଟରୁ ଏଇଟା ଗ୍ରହଣ କରିବୁ, ଗୋଟେ ବଡ କ'ଣ କୁହାଯିବ ଇଂଲିଶରେ ପ୍ରଭୁପାଦ କ'ଣ ଟପ୍ସି ଟର୍ଭି ନା କ'ଣ ଗୋଟେ ଗୋଟେ ୱାର୍ଡ଼ କୁହନ୍ତି, ଗୋଟେ ବଡ ଜିନିଷ ଚାଲିଛି ବର୍ତ୍ତମାନ, କ'ଣ କରାଯିବ ନା, ଏଇଟା ଗୋଟେ ସ୍ପେସିଫିକ୍ ଡିରେକ୍ସନ୍, ଆଉ ଜଣେ ଯେ ନିଷ୍ଠା ପ୍ରଭାବରେ ଗୁରୁଙ୍କୁ ପ୍ରାର୍ଥନା ସଙ୍ଗ ଦେବେ, ସେ ବୁଦ୍ଧିଟା ଦେବେ, ତାଦ୍ୱାରା ଆମେ ପରମାର୍ଥ ଜୀବନରେ ଅଗ୍ରଗତି କରିପାରିବା, ଆଉ ଗୁରୁଙ୍କୁ ଗୁରୁଦୃଷ୍ଟିରେ ଦେଖିପାରିବେ, ତାଙ୍କର କୃପାଟା ପାଇଯିବେ, ତାଙ୍କ ସେବା କରିକି ମାନେ ମନକୁ ମନ କାମ କରିବା, କ'ଣ କରିବା ଆମେ ପ୍ରତ୍ୟେକ ତତ୍ତ୍ୱାବଧାନ ଆସୁନି ଆମେ କରିବା କ'ଣ, ବହୁ ଭକ୍ତ ଏଭଳି ଅବସ୍ଥାରେ ଅଛନ୍ତି, ବହୁ ଭକ୍ତ ପ୍ରଭୁପାଦ ଜଣେ ସାଧୁ 10,000 ନାହିଁ, ତାଙ୍କର ଲେଟରଟା ଖୋଲିଲେ ଆପଣ ଫୁଲିରୁ, ଯିଏ ଯେତେବେଳେ ଚିଠି ପଠାଉଥିଲା ସବୁ ସମସ୍ତଙ୍କ ପ୍ରଶ୍ନର ଉତ୍ତର, କିଏ କ'ଣ କରିବେ କ'ଣ ନାହିଁ ସମସ୍ତଙ୍କ କଥା ବୁଝୁଥିଲେ, କାରଣ ଗୁରୁ କାମ ନା, ଗୋଟେ ରେସ୍ପନ୍ସିବିଲିଟି କାମ, ସାଙ୍ଗେ ସାଙ୍ଗେ ଇମିଡିଏଟ୍ ଆନ୍ସର, ଇମିଡିଏଟ୍ ପଠାଅ, ତାଙ୍କୁ ଚିଠି ପଠାଅ, ପ୍ରୋବ୍ଲେମ୍ ସଲ୍ଭ କରିବାକୁ ପଡ଼ିବ ସବୁ, ଆମର ତତ୍ତ୍ୱାବଧାନ ପ୍ରତ୍ୟେକ ତତ୍ତ୍ୱାବଧାନ ଗୁରୁଙ୍କର କିଏ ରହିଛି, କହିପାରିବ ମୋର ଗୁରୁଦେବ ମୋ ସ୍ତ୍ରୀ ଏମିତି ଅସୁବିଧା ହେଲା, ମୋ ଘରେ ଏମିତି, ମୋ ଚାକିରି ଏମିତି ଅସୁବିଧା ହେଲା, କ'ଣ ହେଲା କ'ଣ, କିଛି କି ପ୍ରତ୍ୟେକ ତତ୍ତ୍ୱାବଧାନ ନାହିଁ, ସେଥିପାଇଁ ପ୍ରୋବ୍ଲେମ୍ କ୍ରିଏଟ୍ ହେବ ସବୁ, ସେଥିପାଇଁ ଭକ୍ତମାନଙ୍କୁ ବହୁତ ବ୍ୟାକୁଳ ସ୍ଥିତିରେ ପ୍ରାର୍ଥନା କରିପାରିବ, କହି ଆମେ ସେ ସ୍ଥିତିରେ ଅଛୁ କ'ଣ କରିବୁ ନା, ଭଗବାନ ସାହାଯ୍ୟ କରିବା ପାଇଁ ସବୁବେଳେ ରେଡ଼ି ଅଛନ୍ତି, ସାଧୁଗୁରୁ ସବୁବେଳେ ସାହାଯ୍ୟ କରିବେ, କରୁଣା କରିବେ ଆପଣ, ଭଗବାନ ଯଦି ଆମକୁ ଏତେ ବାଟରୁ ଏତେ ବଡ଼ ପତିତ ଜୀବନରୁ ଆଣିକି ମାଳି ତେଲକୁ ପିନ୍ଧେଇଛନ୍ତି, ପ୍ରଭୁ କ'ଣ ଚାହୁଁଛନ୍ତି ଆମର ଏଭଳି ପତିତ ଜୀବନ ହେଇକି ରହୁ ବୋଲି, ବୈଷ୍ଣବମାନଙ୍କର ଦୟା ସବୁବେଳେ ଅଛି, ପୂର୍ବାଚାର୍ଯ୍ୟଙ୍କର ଦୟା ସବୁବେଳେ ଅଛି, କୃପା ସବୁବେଳେ ଅଛି, ଆମକୁ କୃପା କରିବା ନିଶ୍ଚିତ, ଆମେ ଶିକ୍ଷା ଗ୍ରହଣ କରିକି ବୈଷ୍ଣବ ହେଇପାରିବା, ତେଣୁ ଏ ସେଥିପାଇଁ ସେ ମନା କରିଦେଲେ, ବିକରି ତମ ଧର୍ମଶୀଳ ବ୍ରହ୍ମବାଚ ପବ୍ୟାୟ, ମୁଁ ଗୁରୁଗିରି କରିବି ନା, ମୁଁ ତ ଉତ୍ତମ ଅଧିକାରୀ ନୁହେଁ, କାହିଁକି ଗୁରୁଗିରି କରିବି, ମୋର ଯାହା ତପବଳ ସବୁ ନଷ୍ଟ ହେଇଯିବ, କିନ୍ତୁ ଗୁରୁ ଗ୍ରହଣ କରିବା ପାଇଁ ବିଧେୟ କହିଦେଉଛନ୍ତି, କ'ଣ କରିବି ଗୋଟେ ବଡ଼ ଦ୍ୱନ୍ଦ୍ୱ ସ୍ଥିତିରେ ପଡ଼ିଗଲି, କଥନୁ ମଦବିଧୁ ନାଥ ଲୋକେଜି ଅଭିଚା ଅଛି ତମ, କିନ୍ତୁ ମୁଁ କରିବି କ'ଣ, ଆପଣଙ୍କ ଭଳିଆ ଲୋକନାଥ ମାନେ ଈଶ୍ୱରମାନେ ମୋତେ କହୁଛନ୍ତି ଶିଷ୍ୟ, ମୋ ଶିଷ୍ୟ ହେବା ପାଇଁ, କାରଣ ଆପଣ ମୋର ଗୁରୁ ହେଲେ ନା ନାହିଁ, ମୋର ତାଙ୍କର ଭାଇମାନେ ଆପଣ ମୋର ଗୁରୁ, ଯଦି ମୁଁ ଆପଣଙ୍କ କଥାଟାକୁ ପ୍ରତ୍ୟାଖ୍ୟାନ କରିଦେବି ତାହେଲେ ମୋର କ'ଣ ଲାଗିବ, ଗୁରୁଭାବ ଲାଗିବ, ଏ କେତେବେଳେ ଶିକ୍ଷା ଦେଖୁଛନ୍ତି, ମୁଁ ଆପଣଙ୍କ ଗୁରୁ ରୂପରେ ମୋ ତରଫରୁ ଆପଣ ଚାହୁଁନି, ମୁଁ ଗୁରୁ ନୁହେଁ, କିନ୍ତୁ ଆପଣ ମୋର ଗୁରୁ, କିନ୍ତୁ ଆପଣ କହୁଛନ୍ତି ଶିଷ୍ୟ ହେବା ପାଇଁ, ତେଣୁ ମୁଁ ଆପଣଙ୍କ କଥାକୁ ଗୁରୁ ରୂପରେ ଗ୍ରହଣ କରୁଛି, ତା ମାନେ ମୁଁ ଶିଷ୍ୟ ମନୋଭାବରେ ଆପଣଙ୍କୁ ଶିଷ୍ୟ ଭାବରେ ଗ୍ରହଣ କରୁଛି, କଥାଟା କ'ଣ ବୁଝିପାରିଲେ ନା, ଗୁରୁ ମନୋଭାବରେ ସେ ଗ୍ରହଣ କଲେ ନା, ସେଥିପାଇଁ ଭକ୍ତ ଠାକୁର କହିଲେ ଗୁରୁ ଶିଷ୍ୟ ଗ୍ରହଣ କରନ୍ତି ନା, ଗୁରୁ ଗୁରୁ ଗ୍ରହଣ କରନ୍ତି, ଆପଣ ଯେହେତୁ ଆଦେଶ ଦେଇଛନ୍ତି ମୋତେ, ମୁଁ ଗୁରୁ ରୋଲ୍ଟା କରୁଛି, କିନ୍ତୁ ଗୁରୁ ରୋଲ୍ଟା କେଉଁ ହିସାବରେ କରୁଛି? ଶିଷ୍ୟ ହିସାବରେ ଗୁରୁ ରୋଲ୍ କରୁଛି, ଶିଷ୍ୟ, ମୋ ଗୁରୁଙ୍କର ଶିଷ୍ୟ, କିନ୍ତୁ ରୋଲ୍ଟା କରୁଛି ଗୁରୁଙ୍କର, କିନ୍ତୁ ଆପଣ ମୋର ଗୁରୁ। ଏଠି କହିଲେ ପ୍ରତ୍ୟାଖ୍ୟାତ ପ୍ରତ୍ୟାଖ୍ୟାସତି ତତ୍ ଶିଷ୍ୟ ସ୍ୱୟବ ସ୍ୱାର୍ଥ ଉଚ୍ଚତେ। ଯଦି ବହୁତ ସୁନ୍ଦର କଥା ଏଠି ବିରଳ ଚେତନା ଟିକା ରଚନା କରିଛନ୍ତି, ଯଦ୍ୟପି ବିଗ୍ରହିତମ୍ ତଥାପି ଲୋକେଶତ୍ୱାତ୍ ସର୍ବଗୁରୁଣାମ୍ ଯୁଷ୍ମାକମ୍ ଲୋକାଦି ଅନ୍ତର୍ଗତତ୍ୱାତ୍ ଅହମପି ଏବେ ଶିଷ୍ୟ। ଆପଣ ସବୁ ଲୋକର ଗୁରୁ ନା, ତେଣୁ ମୁଁ ଆପଣଙ୍କର କ'ଣ ହେଲି? ଶିଷ୍ୟ ହେଲି। କିନ୍ତୁ ଆପଣ କହୁଛନ୍ତି ଗୁରୁ ଗ୍ରହଣ କରିବା ପାଇଁ, ଶିଷ୍ୟକୁ ଆପଣ କହୁଛନ୍ତି ଆପଣଙ୍କର ଗୁରୁ ହେବା ପାଇଁ, ତାହେଲେ ଠିକ୍ ଅଛି, ମୁଁ ଆପଣଙ୍କର ଗୁରୁ ହେବି, ତାପରେ ମୁଁ ଆପଣଙ୍କ ଆଦେଶ ମାନିବି। ଏଇ ମନୋଭାବ ଶିଷ୍ୟତ୍ୱ ମନୋଭାବ, ଗୁରୁ କ୍ରୀଡ଼ା ହେଉଛି ଶିଷ୍ୟତ୍ୱ ମନୋଭାବ। ଇମାନେ ମୋର ଗୁରୁଙ୍କର ଶିଷ୍ୟ, ଏ ମୋର ଭୋଗ ପାଇଁ ଆସିନାହାନ୍ତି, ଗୁରୁଙ୍କର କାମ କରିବେ। ଏ ଛୋଟ କାମ ଜିନିଷ ନାହିଁ, ବହୁତ ବଡ଼ ଜିନିଷ ମନୋଭାବ ରଖିବା, ବହୁତ ବଡ଼ ଜିନିଷ। ଏଇ ଏଇ ଭାବନାଟା ରହିଲେ ଜଣେ କନିଷ୍ଠ ଅଧିକାରୀ ବା ମଧ୍ୟମ ଅଧିକାରୀ ଯଦି ଗୁରୁ ଗ୍ରହଣ କରିଥିବ ବି ଆଚାର୍ଯ୍ୟଙ୍କର କରୁଣା ପାଇବ। ଯେଉଁ ଫଲ୍ ଡାଉନ୍ ୱାର୍ଡ଼ଟା ଲାଗୁ ସେଠି ଲାଗିବନି ତାଙ୍କ ପାଖରେ, ସେ ଫଲ୍ ଡାଉନ୍ ହେବେ। ଆଉ ଯଦି ସେ କ'ଣ କୁହାଯିବ, ଯଦି ପଡ଼ଡ଼ ହେଇଗଲେ, ସେ ଗୁରୁଙ୍କର କରଣଟାକୁ ଭୁଲିଗଲେ, ନିଜର ଗୁରୁତ୍ୱ ଭାବଟାକୁ ନେଇ ଆସିଲେ, ସେ ପ୍ରତ୍ୟ ହେଇଯିବେ। ଏଠି ସେ କହୁଛନ୍ତି ଅତୋ ଗୁରୁବାଜ୍ଞା ଲଙ୍ଘନ ଦୋଷ ଭୟା, ଆପଣ ହେଲେ ଗୁରୁ, ଆପଣଙ୍କର ଆଜ୍ଞା ଦୋଷଟାକୁ ଲଙ୍ଘନ ହେଇଯିବ ଏଇ ଭୟରେ। ନିନ୍ଦିତ ମପି, ଏଇଟା ନିନ୍ଦିତ କର୍ମ, ପରୋହିତ କର୍ମ, କିନ୍ତୁ କରିସା ମୁଁ କରିବି, ଏଇଟା ନିନ୍ଦିତ କର୍ମ, ମୁଁ କରିବି, ଆଉ କ'ଣ କରିବି? ମୁଁ ଆପଣଙ୍କ ଆଦେଶ ମାନିକି ଗୁରୁଗିରି କରୁଛି, ଠିକ୍। ଜଷ୍ଟ ଗୁରୁଦେବ ଯେମିତି କୁହନ୍ତି, ମୁଁ ହେଡ଼ ହେବା ପାଇଁ ଚାହୁଁନଥିଲି, ମୁଁ ଟେଲ୍ ହେବା ପାଇଁ ଚାହୁଁଥିଲି। ଗୁରୁଗିରି କରିବା ବହୁତ ରିକ୍ସ ଜିନିଷ, ବହୁତ ରିକ୍ସ ଜିନିଷ, କାରଣ ଶିଷ୍ୟ କେଉଁଠି ମିଳିବ ଆପଣଙ୍କୁ? ସେ କଳିଯୁଗରେ ଗୋଟେ ଭକ୍ତ ମୋତେ କହିଲେ, କଥାବାର୍ତ୍ତା ହଁ, କହିଲେ ତିନିଟା ଜିନିଷ ଭାରି କଷ୍ଟ କଳିଯୁଗରେ, ଠାକୁର ବେଶୀ ପୂଜାରୀ କମ୍, ଗୁରୁ ବେଶୀ ଶିଷ୍ୟ କମ୍, ଆଉ ବକ୍ତା ବେଶୀ ଶ୍ରୋତା କମ୍। ମୁଁ କହିଲି ନାଇଁ ତୁ ଓଲଟା କଥା କହୁଛ, କହିଲେ ନା ପ୍ରଭୁ ବିଚାର କରି ଦେଖନ୍ତୁ ତିନିଟା ଆମେ ଠିକ୍। ମୁଁ ସେଠି ବିଚାର କଲି ହଁ ସତ, ଏଇ ତତ୍ତ୍ୱ କଥା ଭଳିଆ କହୁଛି ଆଉ, କହିଲା ବେଶୀ ବକ୍ତା ହେବାକୁ ଚାହୁଁନି, ଶ୍ରୋତା ହେବାକୁ ଚାହୁଁନି, ଠାକୁର ବେଶୀ ପୂଜାରୀ କାମ, କେହି ପୂଜାରୀ କାମ କରିବାକୁ ଚାହୁଁ, ଠାକୁର ସବୁ ବଢ଼େଇ ଗଲେଣି କେହି କରିବାକୁ ଚାହୁଁ। ଆଉ କ'ଣ କହିଲି ଗୋଟେ, ହଁ ଶିଷ୍ୟ କମ୍ ଗୁରୁ ବେଶୀ, ଶିଷ୍ୟ ହେଉଛନ୍ତି ସମସ୍ତେ, ସେ ଖାଲି ଗୁରୁଙ୍କ ଦୂର ମନ୍ତ୍ରଣା ନେଇଗଲା, ଗୋଟେ ଷ୍ଟାମ୍ପ ପାଇଗଲା, ସାର୍ଟିଫିକେଟ୍ ମିଳିଗଲା ନା, ସାର୍ଟିଫିକେଟ୍ ମିଳିଗଲା ପରେ ପ୍ରଥମ ଗୁରୁଗିରି ଆରମ୍ଭ କରିବା। ଏଇଟା ନ ମିଳିଲେ କେହି ମାନିବେନି, ପଚାରିବେ ତୁ କାହାର ଶିଷ୍ୟ, ଗୁରୁଗିରି ଆରମ୍ଭ କରିବା ପାଇଁ ସାର୍ଟିଫିକେଟ୍। ସେ କହିଲେ ଶିଷ୍ୟ ଗୁରୁ ବେଶୀ ଶିଷ୍ୟ କମ୍, ବୋଲି ତା ଭଲ ଭଲ ସବୁ ପଏଣ୍ଟ ବାଛିକି କହୁଛନ୍ତି, ସତ କଥା ଆଜ୍ଞା, ଶିଷ୍ୟ ହେବା ବହୁତ କଠିନ କାମ, କାରଣ ଶିଷ୍ୟ ହିଁ ସଦ୍ଗୁରୁ ହେବ ନା। ଆଉ ଜଣେ ଗୋଟେ ବହୁତ ସୁନ୍ଦର କଥା ବିରାଗ ହେଉଛି, ଟିକା ରଚନା କରିଛନ୍ତି, ଆଚାର୍ଯ୍ୟମାନଙ୍କର କରୋନାଟା କେମିତି ଦେଖନ୍ତୁ, ସେ କେମିତି ଲେଖି ଦେଇଗଲେ। ଆଚ୍ଛା ଜଣେ ଯଦି କରୋନା ପାଇଛି ସେ ଗୁରୁଗିରି କ'ଣ କରୁନି? ଭଗବାନଙ୍କର ଆମର ଆଲୋଚନା ହେଉଛି ନା, ଭଗବାନ ଚାହୁଁଛନ୍ତି ଗୋଟେ ଜୀବ ଦେହରେ, ଜୀବକୁ ମାଧ୍ୟମ କରି ଜଣେ ନିଷ୍କାମ ଐକାନ୍ତିକ କ'ଣ ନିଷ୍ଠାପର ନିଃସ୍ୱାର୍ଥପର ଜୀବ ଅନ୍ତରରେ ପ୍ରବେଶ କରି ତାଙ୍କ କରୁଣା ଶକ୍ତିକୁ ପ୍ରବେଶ କରିକି ଜୀବର କଲ୍ୟାଣ କରିବେ। କିନ୍ତୁ ତା ଅନ୍ତରରେ ପ୍ରବେଶ କରିଦେଲା ପରେ ସିଏ ଯଦି ଚାହୁଁନାହାନ୍ତି ଶିଷ୍ୟ ଗ୍ରହଣ କରିବା ପାଇଁ, ତାଙ୍କ ନିକଟ ସେ କରୁଣା ଶକ୍ତି ରଖିବେନି, ପ୍ରଭୁ ନେଇଯିବେ। ଭାଗବତରେ ପ୍ରମାଣ ଅଛି, କେତେ ସୁନ୍ଦର କଥା ଭାଗବତ ଦେଇଛନ୍ତି ଦେଖ ଭାଗବତର। ଏଇ ଯଦି ଜଣଙ୍କର ସୁଗୁଣ ଅଛି, ତାଙ୍କ ପରମ୍ପରାର କରୁଣା, ଗୁରୁଙ୍କର କରୁଣା ମିଳିଛି, କିନ୍ତୁ ସେ ଚାହୁଁନାହାନ୍ତି ତାଙ୍କ ଭାବରେ ଶିଷ୍ୟ ଗ୍ରହଣ କରିବା ପାଇଁ, ଦରକାର ନାହିଁ, ବହୁତ ନିନ୍ଦିତ କର୍ମ, ଦାୟିତ୍ୱ ଜ୍ଞାନ ହରିବଚନ ବାଧା, ତାଙ୍କ ନିକଟରେ ସେ କରୋନା ଶକ୍ତି ରହିନି, ଉଇଡ୍ର ହେଇକି ପଳେଇବ। କେଉଁଠି ପ୍ରମାଣ ଅଛି ନା ପୃଥୁ ଚରିତ୍ରରେ, ପୃଥୁ ଚରିତ୍ର ପୂର୍ବରୁ ଯେଉଁ ଅଙ୍ଗ ଅଙ୍ଗକୁ ବେଣ ବେଣକୁ ମାରି ଦିଆଗଲା ନା, ବ୍ରାହ୍ମଣ ବେଣ ମାରିଦେଲେ, ତାପରେ ଚିନ୍ତା କଲେ କିରି ବର୍ତ୍ତମାନ ଏତେ ଉତ୍ପାତ ଚାଲିଛି, ଆମମାନଙ୍କ ନିକଟରେ ଶକ୍ତି ଅଛି, କିନ୍ତୁ ଆମେ ଯଦି ଶକ୍ତି ଦ୍ୱାରା ଏ ଜୀବମାନଙ୍କର ଉପକାର ନ କରିବା, ଭଗବାନ ଏ ଶକ୍ତି ଉଇଡ୍ର କରିନେଇ ପଳେଇବେ। ବୀରଗଚାର୍ଯ୍ୟ ସେ ଶ୍ଳୋକଟି କାଣି ଟିକା ରଚନା କରିଛନ୍ତି, ନହି ଉପତପ୍ତ ଉପେକ୍ଷା ଯୋଗ୍ୟା ଧର୍ମନାଶକତ୍ୱାତ୍। ବିଶ୍ୱରୂପ ଏଇଭଳି ଭାବରେ ଗୁରୁ ଗ୍ରହଣ କଲେ, ମୁଁ ଯଦି ଏମାନଙ୍କୁ ଉପେକ୍ଷା କରିଦେବି ତାହେଲେ ମୋର ଧର୍ମନାଶ ହେଇଯିବ। ମୋତେ ତପ ବଳ କିଏ ଦେଇଛନ୍ତି, ଦେବତାମାନେ ଦେଖିପାରୁଛନ୍ତି, କହୁଛନ୍ତି ଠିକ୍ ଅଛି, ମୁଁ ଦେବତାମାନଙ୍କର କଲ୍ୟାଣ କରିବି, ମୋର କିନ୍ତୁ ଗୁରୁ ଭାବ କିଛି ନାହିଁ। ଏଠି ସେ ଶ୍ଳୋକଟିକୁ ବୀରଗଚାର୍ଯ୍ୟ ଲେଖିଲେ 4:14:41, ବ୍ରହ୍ମଣ ସମଦୃକ୍ଷାନ୍ତୋ ଦିନନାମ ସମପେକ୍ଷକ स्रवते ब्रह्म विश्यापी भिन्न भंडात पयो जथा। जो ब्राह्मण जे हरिभक्त समतृप समदृष्टि संपन्न शांत दिन नाम समुपेक्षक से दिन लोक को सम्यक भाव में उपेक्षा करदेला स्रवते ब्रह्म तस्या स्रवते माने नष्ट हो जाए क्षय हो जाए ब्रह्म ब्रह्म शक्ति किभली ना भिन्न भाण्डा पयोजथा गोटे भाण्ड भितर दुग्ध अच्छे से फाटी पड़े ये करुणा कृष्ण करुणा शक्ति हूँ पयो भले अमृत भले जीव को जीव को उद्धार कर यहाँ जो भगवान क्या पात्रता कह पात्र सी से व्यवहार नक करुणा शक्ति प्रभु पल हाँ ये श्लोक कहते हैं अष्टम स्कंद षोल अध्याय चौबीस श्लोक प्रभुपात कही बोनाफाइड शब्द दि बोनाफाइड स्पिरिचुअल मास्टर इज हू हाज रिसीव दि मर्सी अफ हिज गुरु प्रभुपात रचना कर गुरु करुणा पाइले बोनाफाइड पाए जो परंपरा आसे बोना कहीं से करुणा पाए ना तार से बद्ध जीवर दुष्टा अच्छे ना ये कहते हु इन टर्म इज बोनाफाइड जो हु इज टर्म इन बोनाफाइड जहाँ कहते वास्तव में बोनाफाइड शब्द से हूँ योग्य बोनाफाइड भी कहा जाए बोनाफाइड मैंने कौन कह प्रामाणिक बिकज हि हाज रिसीव द मर्सी अफ हिज गुरु से गुरु करुणाटा पाइज ये कथाटा जो सुंदर मनोभाव प्रस्तुत करिए आम विश्व शिष्य कि आप सब लोक गुरु ना मुझे कथा कमी काटिदेवि तेणु आप गुरु आदेश को मानिकी मुझे गुरगिर कर शिष्य ये मनोभाव बर्तमान ग्रहण करी ये श्रीधर स्वामी प्रश्न उठाते ननु पौरोहित न धनलाभा धर्म सिद्धे अरे पौरोहित कर्म कले धन मिल आन मिले तो धर्म सिद्धि यहाँ कहीं करने ना जीवन अन्यथा निर्धन से कुत धर्म आ धन नथिले धर्म कौन कर विश्वरूप तुम्हें शिष्य ग्रहण कर कहले ना 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 बहुत सुंदर श्लोक अकिंचनाराही धर्मसि लोचनम तेने हि निवर्तित साधु सत्क्रियम कथं विगयानु करोति अधीश्वरा पुराध समृष्यति जैन दुर्मति जो माने दुर्मति से माने पौरोहित्य कर्म रे खुशी है पौरोहित जजमान कौन कह अन्य को उपदेश गुरुगिरी कर्म से खुशी हे ये कह दुर्मति प्रमाण गोटे सांगे आनी बीरराघ आचार्य दौरान बोध बीरराघ आचार्य टीका कि वंशीधर स्वामी टीका रामचंद्र वशिष्ठ को ये आ वशिष्ठ आसे कुलगुरु रूप से ग्रहण करने कह वशिष्ठ कह मुझे गुरुगिर करें पुरोहित काम करें आचार्य मैंने के चिंता कर भव्य शक्ति रच कौट रामायण श्लोक आनी रखीदे वशिष्ठ कहले रामचंद्र राम श्रीराम तुम्हें ईश्वर तो तुमको केवल मु लक्ष्य करके तुम्हें तो ईश्वर तुम कृपा को आश्रय करके तुम वंश में मुझे यजमानगिरी करने राजी हो ना तुम राम जी न था मो सूर्य वंश में के पुरोहित काम कर एटा ब्रह्मवर्च क्षय अकिंचन काम नुहे श्रीराम तत् गुरुत्वार्थम पुरोहितम विगर्हितम पुरोहित काम विगर्हित कि हे श्रीराम तुम गुरुत्व जो स्वीकृत ही मया मुझे राजी हे दशरथ कही राजी ना तपस्तेज जशंत तपस्तेज ये सब क्षय इति वशिष्ठ अभियुक्ता जेन पुरोहित दुर्मति विषयाभिलाषी पुमान हृष्यति विषय बेला आस लोक खुशी हम ये पुरोहित काम गुरुगिरी काम कितु सुमती सु शास्त्र तत्पर्यणी जो मैंने शास्त्र तत्पर जानते से भय कर गोटे जीवर दायित्व नवा कमल कथा आम निकट जी कृष्ण शक्ति नो जीव को मायाटा नचो गुणिया कतरे गुणी शक्ति ना से सापटा को धरती सापटा को धरती साप पाखे विष अच्छी अच्छा मारे ना सापटा या कतरे गुणी शक्ति ना ना सापटा बस करें माया जीवन त्रिगुण में रही छोटे संभाल सहज जिन तुम कतरे कृपा शक्ति थी तुम्हें कंट्रोल कर शक्ति थी कंट्रोल कर बद्ध जीवन कंट्रोल कर ଆଇନ ପଏଣ୍ଟ ଦେଖେଇବ, ଲ ବାଜି କାଢ଼ିବ, ଶାସ୍ତ୍ରରୁ ସବୁ କାଢ଼ିକି ଦେଖେଇବ, ଗୁରୁଦେବ ଆପଣ କ'ଣ ଏଇଟା କହୁଛନ୍ତି, ଏ ଶାସ୍ତ୍ର ଏଇଆ ଅଛି, ଏଇଟା ଅଛି, ପାଠ ପଢ଼ିବ ସେ ଗୁରୁ, ସେ ଗୁରୁ ଉପରେ ଗୁରୁଗିରି କରିବ, କିନ୍ତୁ ଗୁରୁଶକ୍ତିଟା ଥିଲା ଏଇ କାଲି ଯେମିତି କହୁଥିଲେ କବିର କଥାରେ, ଗୁରୁଶକ୍ତି ଗୋଟିଏ ପଦ କଥାରେ ମୁଣ୍ଡ ଭାଙ୍ଗିକି ପଡ଼ିବ ସେ ସେଇଠି ଚୁପକିଣି ଜୋକ ମୁହଁରେ ଲୁଣ ଦେଲା ଭଳିଆ ଗାଁ ଯେମିତି କୁହନ୍ତି, ଜୋକଟା କେତେର ବଦମାସ ହେଇକି ଆସିଥାଉ ରକ୍ତ ପିଇକି ଲୁଣ ଠୋପେ ପକେଇବେ ସବୁ ଉଗାଳିବ, ସବୁ ଉଗାଳିବ, କିଛି କରିପାରିବ। ଏ ଯେଉଁ ଆମର ଗୋଳାନ୍ଦ ପ୍ରଭୁ ପତ୍ମାନ ପ୍ରଭୁଙ୍କୁ ଯିଏ ଆଣିଥିଲେ ଆମର କ'ଣ ରବି ମା ରବି ପ୍ରଭୁ ଯିଏ ଗୁରୁଦେବ କୁହନ୍ତି ସେ ମୋ ଡାଣ ହାତ, ସେ ସବୁ କମ୍ ଲୋକ କି, ସେ ସବୁ ଡାଇରେକ୍ଟ ସବୁ ଚ୍ୟାଲେଞ୍ଜ କରିବା ଲୋକ ସବୁ, ମାନେ କ'ଣ କୁହାଯିବ ମାନେ ଅତି ଉଗ୍ର ସ୍ୱଭାବର ଲୋକ ସବୁ, ସେ ସବୁ ଆସି ପଚାରିଲୁ ପୁରା ଷ୍ଟ୍ରେଟ୍ ଫରୱାର୍ଡ଼, ଗୋଟେ ଗୋଟେ ପଦ କଥାରେ ସେ ମୁହଁରେ ଜୋକ ମୁହଁରେ ଲୁଣ ଦେଲା ଭଳିଆ ଚକୁଣି ଛାପି କରିବେ, କିନ୍ତୁ ସରଳ କଥାଟି ପଦେ କଥା କୁହାହେଇଛି ଚକୁଣି ପଡ଼ିଗଲେ, କାରଣ ସେଇଟା ଜ୍ଞାନର ନୁହେଁ, ଶାସ୍ତ୍ର ଜ୍ଞାନର କାମ ନୁହେଁ, ସେଇଟା କୃପାର ଶକ୍ତିରେ ତାଙ୍କର ଅନ୍ତର ଯାଉଛି ନା, ପରମାତ୍ମା ଅନ୍ତର ଅଛନ୍ତି ନା, ଇଏ ନିଷ୍କାମ ଲୋକଟା ଏହାର କଲ୍ୟାଣ ପାଇଁ କହୁଛି। ତ ଆମେ ଯଦି ଜ୍ଞାନ ଭାବ ନେଇକି ଗୋଟେ ଆମର ପଣ୍ଡିତରାଗିରି ଆମେ ଜଣଙ୍କୁ କହୁଥିବା, ତା ଅନ୍ତର ବି ଭଗବାନ ଅଛନ୍ତି ନା, ସେ ତାକୁ କନଭିନ୍ସ କରିବାକୁ କେବେ ଦେବେନି, ଏଇଟା ଏଇଟା ବଡ଼ ବଡ଼ ଦେଖିବା ପାଇଁ କଥାଟା କହୁଛି, ମୋଟିଭ୍ ଶୁଣିବେ ଆଉ କଣ୍ଟ୍ରୋଲ କରିବେ କେମିତି ଗୋଟେ ଯିବୁ, ଏଇଟା ପ୍ରାକ୍ଟିକାଲ ଜିନିଷ ଦେଖୁ ଅନୁଭବ ହେଉଛି ସବୁଆଡ଼େ, ସେଥିପାଇଁ ସେ ଏଇ କଥାଟା ହିଁ କହିଲେ, ଦୁର୍ମତି ଲୋକ ଖୁସି ହେବେ, ମୁଁ ଖୁସି ନାହିଁ, ତୁମେ ଚଳିବ କେମିତି ଧନ ନାଚ ପାଖରେ କହିଲେ ଅକିଞ୍ଚନାମ ହି ଧନ ଶିଲୋଞ୍ଚନ, ମୁଁ ତ ବ୍ରହ୍ମଚାରୀ ଲୋକ, ମୁଁ ଅକିଞ୍ଚନ ଲୋକ, ମୋର ଶିଳଞ୍ଚ ବୃତ୍ତିରେ ମୁଁ ଚଳିବି, ଗୃହସ୍ଥ ଲୋକ ବି ଶିଳଞ୍ଚ ବୃତ୍ତିରେ ଚଳୁଥିଲେ, ମୁଦଗଲ ଋଷିଙ୍କର ଚରିତ ଆପଣ ପଢ଼ିବେ, ମୁଦଗଲ ଋଷି ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଶିଳଞ୍ଚ ବୃତ୍ତିରେ ଚଳୁଥିଲେ, ସବୁ ଚାଲିଯାଉ ଆପଣ ଚାଲିଗଲେ ହିଁ ଆନନ୍ଦ ଭୋଗ କରିବେ, ଭଗବାନ କରୁଣା ପାଇବେ, ଆପଣ ଭାବନ୍ତୁନି ପ୍ରଭୁ ପ୍ରଭୁ ଆପଣଙ୍କୁ ଚାହୁଁଛନ୍ତି, ଧନ ଚାହୁଁନାହାନ୍ତି, ଆପଣଙ୍କର ଅନ୍ତର ବହୁତ ସୁନ୍ଦର ମନୋଭାବ ଚାହୁଁଛନ୍ତି ସେ, ତେଣୁ ଭଜନକୁ ବଞ୍ଚାନ୍ତୁ, ଭଜନକୁ ବହୁ ଭକ୍ତ ବର୍ତ୍ତମାନ କେବଳ ଆମେ ଦେଖୁଛେ ଧନ ପଛରେ ଧନକୁ ବହୁ ଯେମିତି ସମୟକୁ ନଷ୍ଟ, ନାଇଁ ନାଇଁ ନାଇଁ, ବହୁତ ସୁନ୍ଦର ଭାବରେ ନାମ ଜପ କରିବା, ସୁନ୍ଦର ଭାବରେ ପ୍ରଭୁପାଦ ସ୍ମରଣ କରିବା, କଥା ଶୁଣିବା, ତାପରେ ସମୟ ପଡ଼ିଲା ଚଳିଯିବା, ଭଗବାନ ଦେବେ, ଭକ୍ତିର ଆନୁଷଙ୍ଗିକ ଗୁଣ ହେଲା ଆପଣଙ୍କୁ ଦାୟିତ୍ୱ ନେବେ, ସିଏ ଅନନ୍ୟ ଚିନ୍ତା ଭଗବାନ ସେ ଦାୟିତ୍ୱ ନେବେ, ଆପଣ କାହିଁକି ଚିନ୍ତା କରୁଛନ୍ତି, ଭଜନକୁ ବଞ୍ଚିବାକୁ ଚେଷ୍ଟା କର, ଗୃହସ୍ଥ ଲୋକ ଅକିଞ୍ଚନ ବୃତ୍ତିରେ ଚଳୁଥିଲେ, ଶିଲ ଚବୃତ୍ତି, ଶିଲ ଚବୃତ୍ତି ମାନେ ଶିଲ ଉଞ୍ଚ, ସମସ୍ତେ ଟିକାରେ ଗୋଟିଏ ଅର୍ଥ ଲେଖିଛନ୍ତି, ଶିଲ କ୍ଷେତ୍ର ସ୍ୱାମୀ ଉପେକ୍ଷିତ କଣିଷ ଉପାଦାନ, ନେଇଗଲା ପରେ ଗିରି ନେଇଗଲା ପରେ କ୍ଷେତ୍ର ସ୍ୱାମୀ ଜମିର ମାଲିକ ଯାହା ଛାଡ଼ି ଦେଇଯାଇଥିବ ସେଇଥିରେ ଯାଇକି ଗୃହସ୍ଥ ଲୋକମାନେ ବି ଚଳୁଥିଲେ, ମୁଦଗଲ ଋଷି ତାଙ୍କ ସ୍ତ୍ରୀ ଯେମିତି ଆଣନ୍ତି, ପୁଣି ନିୟମ କରିଥିଲେ ମୁଦଗଲ ଋଷି ତିନି ଦିନ ଅନ୍ତରରେ ଆମେ ଥରେ ଖାଇବା ପିଲାଛୁଆଙ୍କ ସମସ୍ତଙ୍କୁ ନେଇକି, ଚିନ୍ତା କର କାହିଁକିନା ଶସ୍ୟ ଆମେ ଭଜନ କରିବା ନା, ଏଇ ଖାଲି ଶିଲଞ୍ଚ ବୃତ୍ତି ମାନେ ନୁହେଁ ଯେ ଖାଲି ଜମି ଉପରେ ଜମି ଧାନ କୁଟିଆ ନେଇ ଦୌଡ଼ିବା, ସେମିତି ତ ପୁଣି ସିଏ ବି ଷ୍ଟୋର୍ ରୁମ୍ ହେଇଯିବ, କାହିଁକି ନା ଶିଲଞ୍ଚ ବୃତ୍ତିରେ ପୁଣି ଆମର ଲୋଭ ଆସିବ, କ୍ଷେତ୍ର ସ୍ୱାମୀମାନେ ଜାଣିବେ ଯଦି ଆମେ ଧନ ଆଣୁଛି ଜାଣିଶୁଣିକି ଅଧିକା ଶସ୍ୟ ଛାଡ଼ି ଦେଇକି ପଳେଇବେ, କ୍ଷେତ୍ର ସ୍ୱାମୀ ନ ଦେଖିବ ଜମିର ମାଲିକ ଦେଖିବନି, ଆମେ ଲୁଚି ଲୁଚି ଯାଇକି ଧରିକି ଆସିବା ଧାନ, ନହେଲେ ସେ ଜାଣିଶୁଣି ତ ଅଧିକା ଛାଡ଼ି ଦେଇ ପଳେଇବ, ତ ମୋ ଧନରେ ସାଧୁମାନେ ଚଳ, ଗୃହସ୍ଥ ଲୋକ ବି ଏମିତି ବୃତ୍ତିରେ ଚଳୁଥିଲେ, ଆମର ବୈଦିକ ଧର୍ମ ଥିଲା ଆଜ୍ଞା ଶିଲଞ୍ଚନ, ଠିକ୍ ଅଛି ଆମେ ସେ ଲେବୁଲକୁ ନ ଯାଇପାରିଲେ ବି ଆଟଲିଷ୍ଟ ଯେତିକି ମିନିମମ୍ ଆମେ ଚଳିପାରିବା, ଯେତିକି ଆମର ଭଜନଟା ବଞ୍ଚି ରହିପାରିବ, ସଂସାର ଚଳିପାରିବ, ସେତିକି ଚଳିଯିବା ଦରକାର, ଆଉ ସବୁ ଦାୟିତ୍ୱ ପ୍ରଭୁ ନେବେ, ସେଥିରେ ଭଜନ ସ୍ୱାଦ କିଛି ମିଳିବ, ଶିଲ ଆଉ ଉଞ୍ଚ ହଟାଦ ପତିତ ବ୍ରିହ୍ୟାଦି ଉରୁପାଦାନ ତପସ୍ୱୀନାମ ଧନ ହିଁ ପ୍ରସିଦ୍ଧ, ତପସ୍ୱୀମାନଙ୍କର ଏଇଟା ହେଉଛି ଧନ, ହାଟ ଆଦି ବଜାର ଆଦି ଜାଗାରେ ସବୁ ଦେଖିବେ ଯେଉଁଠି ଧାନ ଲୋଡ଼ ହେଉଛି ଅନଲୋଡ଼ ହେଉଛି, କେତେ ଗରିବ ଲୋକ ମୁଁ ଦେଖିଛି ଏ ଯେଉଁ କ'ଣ କୁହନ୍ତିନି RCMS ଆଉ ସବୁ ଗୋଡ଼ାଉନ କରିଛି ଗଭର୍ଣ୍ଣମେଣ୍ଟ କ'ଣ ସେଇଟା ସବୁ ସବୁ କରିଛନ୍ତି ସବୁ ସେ ସବୁ FCI ସେଠି ସବୁ ଗରିବ ଲୋକମାନେ ଝାଡ଼ୁ ନେଇ ଯାଇ ପହଞ୍ଚିବେ, ଟ୍ରକ୍ରେ ଧାନ ଲୋଡ଼ ହେବ ସେ ସବୁ ଆଣିବେ ଝାଡ଼ୁ, ଇଏ ଉଞ୍ଚ ବୃତ୍ତି ଶିଲ ଉଞ୍ଚ, ଏଇ ବୃତ୍ତିରେ ତପସ୍ୱୀମାନେ ଚଳିବେ, ଏଇଟା ମୋର ତ ମୁଁ ଅକିଞ୍ଚନ ଲୋକ ମୁଁ ଏଥିରେ ଚଳିବି ଆଉ ଏଇଥିରେ ମୁଁ ଜୀବନ କଟେଇଦେବି, କାହିଁକି ନିନ୍ଦିତ କର୍ମ କରିବି, ଯେଉଁମାନେ ବିଷୟ ଭେଳାସି ସେମାନେ ଗୁରୁଗିରି କାମରେ ଖୁସି ହେବେ, ମୁଁ ଏଇଟା କରିବି ନା, କାରଣ ଏଥିରେ ଭଜନଟା ନଷ୍ଟ ହେଇଯିବ, ଆଉ ଭକ୍ତିନଟାକୁ ଠିକ୍ ସେଇ ଜିନିଷଟା ଲେଖିବି, ବହୁତ କଷ୍ଟ ଏଇ ଭାବଟାକୁ ବଞ୍ଚିକି ରଖିବାଟା ବହୁତ କଷ୍ଟ, କାହିଁକିନା ସବୁବେଳେ ଯେମିତି ବିଶ୍ୱରୂପ କହୁଛନ୍ତି ନା, ମୁଁ ଗୁରୁଗିରି ଯଦି ଆପଣଙ୍କ ଆଦେଶ ତ ମାନିବି କିନ୍ତୁ ମୁଁ କିଙ୍କର ହେଇ ରହିବି, ଶିଷ୍ୟତ୍ୱ ଭାବ ଅନ୍ତରୁ କେତେବେଳେ ନଯିବ, ତୁମାର କିଙ୍କର ଆପଣେ ଜାଣିବ, ତୁମାର କିଙ୍କର ଆପଣେ ଜାଣିବ, ଗୁରୁ ଅଭିମାନ ତେଜି, ଗୁରୁ ଅଭିମାନ ତେଜି, ତୁମାର ଉଚ୍ଚିଷ୍ଟ ପଦ ଜଳରେଣ, ତୁମାର ଉଚ୍ଚିଷ୍ଟ ପଦ ନିଜ ଶ୍ରେଷ୍ଠ ଜାଣି ଉଚ୍ଚିଷ୍ଠାନେ, ନିଜ ଶ୍ରେଷ୍ଠ ଜାଣି ହବେ ଅଭିମାନ ଭାର, ହବେ ଅଭିମାନ ତାଇ ଶିଷ୍ୟ ଦବ ଥାକିଆ ସର୍ବଦା, ତାଇ ଶିଷ୍ୟ ଦବ ଶ୍ରେଷ୍ଠ ଜ୍ଞାନ ଆସିବାର ଇଏ ମୋ ଉଚ୍ଚିଷ୍ଟ ପାଆନ୍ତ ନା, କାହାର ସେବା ନେବି, ନା ଲଇବ ପୂଜା କାର, ଏହି ଶିଶୁତ୍ୱ ଭାବ ଅକିଞ୍ଚନା ହିଁ ଦରାଶୀଳ ଅଞ୍ଚନ। ଆଉ ସୁନ୍ଦର କଥା କହିଲେ, ଯଦି ମୁଁ ଏଇ କାମଟା କରିଦେବି ମୋର ମହାପ୍ରଭୁଙ୍କର ଭଜନର ସ୍ୱାଦ ମୁଁ ପାଇପାରିବି, ନାମ କରିପାରିବିନି, କାହିଁକି ନାମ କରିବାର ଭାବନାଟା ଭଙ୍ଗ ହେଇଯିବ।
ଅମାନି ମାନଦ ହୋଇଲେ କୀର୍ତ୍ତନେ, ଅମାନି ମାନଦ ଅମାନି ମାନଦ ହୋଇଲେ କୀର୍ତ୍ତନେ, ଅମାନି ମାନଦ ହୋଇଲେ କୀର୍ତ୍ତନେ, ଅଧିକାର ଦିବେ ତୁମି, ଅଧିକାର ଦିବେ ତୁମି, ତୁମାର ଚରଣେ ନିଷ୍କପଟେ ଅମି, ତୁମାର ଚରଣେ ନିଷ୍କପଟେ ଆମି, ତୁମାର ଚରଣେ ନିଷ୍କପଟେ ଆମି, କାନ୍ଦିଆ ଲୁଟାବ ଭୂମି ଗୁରୁଦେବ, କାନ୍ଦିଆ ଲୁଟାବ ଭୂମି ମୋତେ, କାନ୍ଦିଆ ଲୁଟାବ ଭୂମି ଗୁରୁଦେବ, କାନ୍ଦିଆ ଲୁଟାବ ଭୂମି।
କେହି କେବେ ହେଲେ ସେ ଗୁରୁ ନ ହେଇପାରିଥାନ୍ତି, କିଏ କହିବେ ସିନା ଗୁରୁଙ୍କ ପାଇଁ କହିଯାଇଛି ମୁଁ ଶିଷ୍ୟ ହେଇଛି ନା, ଆମେ ଶିଷ୍ୟ ହେଇଛେ ଯଦି କେବେ ବି ଟିକେ ଅଭିମାନ ରହିଛି, ଆପଣ ଦେଖିବେ କେବେ ନିଷ୍କପଟ ଚିତ୍ତରେ ଗୁରୁଙ୍କ ପାଖରେ କାନ୍ଦି ପାରିବେନି, ପରୀକ୍ଷା କ'ଣ କେବେ ଗୁରୁଙ୍କର ଗୃହ ଅପେକ୍ଷା କରିପାରିବେନି, ମୁଖରେ ଯେତେ ଆପଣ ପ୍ରବଚନ ଦିଅନ୍ତୁ ଯେତେ କଥା କୁହନ୍ତୁ କେବେ ଆପଣ ନିଷ୍କପଟ ଭାବରେ ଗୁରୁଙ୍କ ଉପରେ ଆଶ୍ରୟ କରିପାରିବେନି, କାରଣ ଆପଣଙ୍କ ମନଟା ଗୁରୁ ଅଭିମାନ ନେଇ ହେଇଥିବ। ବହୁ ବଡ଼ କଥା ଆଜ୍ଞା, ସେ ଗୁରୁ ହଉ ଗୁରୁ କେତେ କରନ୍ତୁ, ଏଠି ବହୁତ ସୁନ୍ଦର କଥା କହିଲେ ନା, ଆମେ ତ ଅମାନି ମାନନ୍ଦ ହୋଇଲେ କୀର୍ତ୍ତନେ, ଅଧିକାର ଦେବେ ତୁମି, ଅଧିକାରଟା କିଏ ଦେବ କୀର୍ତ୍ତନ କରିବା ପାଇଁ, ମାଳାଟା ସିନା ଗୁରୁଦେବ ଦେଲେ କହିଲେ ନାମ କର, କିନ୍ତୁ ନାମର ତ ରୁଚି ଲାଗିଲା, ଅଧିକାରଟା କେମିତି ଆସିବ, ଯେତେବେଳେ ଶିଷ୍ୟ ଭାବଟା ଆମର ଆସିବ ନିଷ୍କପଟରେ, ଗୁରୁଦେବ ମୁଁ କେବଳ ଆପଣଙ୍କ ଋଣା ଉପରେ ନିର୍ଭର କରୁଛି, ମୁଁ ଶିଷ୍ୟ ହେଇପାରେ ଗୁରୁ ହେଇପାରେ, ମୁଁ କେଉଁ ସ୍ଥିତିରେ ସମାଜରେ ଥାଇପାରେ, ମୁଁ ଗୃହସ୍ଥ ହେଇପାରେ, ମୁଁ ପ୍ରଚାରକ ହେଇପାରେ, ମୁଁ କ'ଣ କରିପାରି ଥାଇପାରେ, ମୋ ସ୍ଥିତି ହେଉଛି ମୁଁ ଶିଷ୍ୟ। ନିଷ୍କପଟ ଯେତେବେଳେ ଜଣେ ହବ, ଅମାନି ମାନନ୍ଦ ହୋଇଲେ କୀର୍ତ୍ତନେ, ଅଧିକାର ଦେବେ ତୁମେ, ଏଇଟା ଛୋଟ କଥା, କୀର୍ତ୍ତନର ଅଧିକାର ଜଣେ ପାଇବ ନାମ କରିବାର, ଯେତେବେଳେ ଅମାନି ମାନନ୍ଦ ନିଷ୍କପଟ ହେଇଯିବ, ଶିଷ୍ୟ ହବ ପୂର୍ଣ୍ଣ ଶିଷ୍ୟ ରଖିବ, କୃପାଟା ନିଶ୍ଚିତ, ଗୁରୁବାରଙ୍କ କୃପାଟା ତାପରେ ନିଶ୍ଚିତ ପଡ଼ିବ, ନିଶ୍ଚିତ ପଡ଼ିବ। ଦେଖନ୍ତୁ ପ୍ରଭୁପାଦଙ୍କର କନ୍ଭରସେସନ୍ ଯେତେବେଳେ ପଡ଼େ ମୋତେ ସବୁବେଳେ ଖୁସି ଲାଗେ, ପ୍ରଭୁପାଦ ସବୁବେଳେ ତାଙ୍କର ଗୁରୁଦେବଙ୍କର କ୍ରେଡିଟ୍ ଦିଅନ୍ତି ବିଦେଶୀମାନଙ୍କ ଆଗରେ, ମୋ ଗୁରୁଦେବଙ୍କର କରୁଣା, ତୁମେ ମୋ ଗୁରୁଦେବଙ୍କ ସେବାରେ ରହିଛ, ପ୍ରଭୁପାଦ ଭକ୍ତିଧାନ ସରସ୍ୱତୀ ଠାକୁରଙ୍କ ପ୍ରଭୁପାଦ ଜୀ ମହାରାଜଙ୍କର ଆବିର୍ଭାବ ତିର୍ଭାବ ତିଥିରେ କେତେବେଳେ କଥା କହୁଁ କହୁ ବେଶାସନରୁ ଉଠିକି ପଳାନ୍ତି, ଛାଡ଼ିକି ବେଶାସନ କହି ମୁଁ କହିପାରିବିନି କିଛି, ଆଉ ବୋ ଭାଇ କାନ୍ଦିକି ଉଠିକି ପଳାନ୍ତି, ତାଙ୍କର ଏତେ ଶିଶୁତ୍ୱ ଭାବନା ଜାଗ୍ରତ ହେଇଯାଏ, କାହିଁକି ନା ଗୋଟେ ଇମ୍ପସିବୁଲ ଟାସ୍କ, ଅସମ୍ଭବ କାମ କରିଛନ୍ତି ପ୍ରଭୁପାଦ। ସେଟା ବିଚାର କରନ୍ତି, ଆରେ କେମିତି ଲୋକ, ମୁଁ କେମିତି କଚା ଲୋକ ଥିଲି, କେଉଁ ସ୍ଥିତିରେ ଥିଲି ମୁଁ, କ'ଣ ମୋତେ ଆଜି ଗୁରୁ କୃପା ଆଜି କ'ଣ କରିଦେଲା, ଏଟା ଚିନ୍ତା କଲେ ଉଠିକି ପଳାନ୍ତି ବେଶାସନରୁ ବହୁବାର। ସେଠି ଲେଖା ହେଇଯାଇଛି ପ୍ରଭୁପାଦ ଆଉ କିଛି କହିନାହାନ୍ତି, କାନ୍ଦି କାନ୍ଦି ଉଠିକି ପଳାନ୍ତି। ଶିଷ୍ୟତ ଭାବ ରଖିଛନ୍ତି ବୋଲି ଜଗତ ଗୁରୁ ସେ ଆଜି ହେଲେ, କେହି ଗୁରୁ ଭାବରେ ଜଗତ ଗୁରୁ ହେଇପାରିବେନି, ଗୁରୁ ଭାବରେ ତୁମେ ଜଗତ ଶିଷ୍ୟ ହେଇପାରିବେନି, ଆଉ ଜଗତ ଗୁରୁ କେମିତି ହବ, ଶିଷ୍ୟ ଭାବରେ ତୁମେ ଜଗତ ଗୁରୁ ହବ, ଭଗବାନ ତାଙ୍କ ଆଜି ଜଗତ ଗୁରୁ, କୃଷ୍ଣ ତାଙ୍କ ଜଗତ ଗୁରୁ କରିଦେଲେ। ସେ କଥା କହିଲେ, ଅମାନି ମାନନ୍ଦ ହୋଇଲେ କୀର୍ତ୍ତନେ, ଅଧିକାର ତୁମେ ଅଧିକାର ଦେବେ, ତୁମେ କ'ଣ ଅଧିକାର ଆସିବ ନା, ତୁମାର ଚରଣ ନିଷ୍କପଟ ଆମେ କାନ୍ଦିଆ ଲୁଟାବ, ନିଷ୍କପଟ ଆସିବ ଆମେ ସବୁବେଳେ ଆପଣଙ୍କ ହବ ନା। ଆଉ ବିଶ୍ୱର ଇନ୍ଦ୍ର ପ୍ରକୃତିରେ ବହୁତ ଭୁଲ କାମ କରିଛନ୍ତି, ବୃତ୍ରାସୁରଙ୍କୁ ବହୁତ କ୍ରୋଧକା ଏଥିପାଇଁ ଲାଗିବ, ଯେତେବେଳେ ବିଶ୍ୱର କଥା ଚିନ୍ତା କରିବି, ମୋ ଭାଇ କେତେ ନିଷ୍କପଟ ଥିଲେ, ନିଷ୍କପଟ ଗୁରୁ ହବା ପାଇଁ ମନା କରୁଥିଲେ, ତୁମେ ତାଙ୍କୁ ଜବରଦସ୍ତି ନୀତି ଶିକ୍ଷା ଦେଇ ତାଙ୍କ ପାଦ ତଳେ ପଡ଼ିକି ଗୁରୁ ଗିରି କଲ, କିନ୍ତୁ ତାଙ୍କୁ ଗୁରୁ ରୂପରେ ଗ୍ରହଣ କରି ତାଙ୍କର ମସ୍ତକ କାଟିଦେଲ, ଇନ୍ଦ୍ରଙ୍କୁ ଦେଖିକି କଥା କହିଲେ। ତେଣୁ ଇ ଭାବ ଗୌଡ଼ ଭାବ ସବୁ ରୁଚି ଭାଗବତ ଭିତରେ ରହିଛି, ଭାଗବତ ସିଦ୍ଧାନ୍ତ ଭିତରେ, ମହାପ୍ରଭୁଙ୍କର ଶିକ୍ଷାଟା କ'ଣ କି, ଆଉ ନହେଲେ ଆପଣ କହିବେ ମହାପ୍ରଭୁଙ୍କ ଶିକ୍ଷା ଭାଗବତ ଶିକ୍ଷା ଭିନ୍ନ କି ନା, ଭକ୍ତିମ ଠାକୁର ନରୋତ୍ତମ ଦାସ ଠାକୁର ସେ ପଦରେ ଲେଖିଲେନି, ବିଚାର କରିବା ମନେ ଭକ୍ତି ରସ ଆସ୍ୱାଦନେ ମଧ୍ୟସ୍ଥ ଶ୍ରୀ ଭାଗବତ ପୁରାଣ, ଭାଗବତ ପୁରାଣ ମଧ୍ୟସ୍ଥ ରହିଲେ ବା, ମୁଁ ଯେତେବେଳେ ଭକ୍ତିରସ ଆସ୍ୱାଦନ କରିବା ପାଇଁ ଚାହୁଁଛି, ମନରେ ଆଚାର୍ଯ୍ୟମାନଙ୍କ କଥା ବିଚାର କରୁଛି, ଭକ୍ତି କଥା ବିଚାର କରୁଛି, ମଧ୍ୟରେ ମୁଁ ଭାଗବତଙ୍କୁ ରଖି ପ୍ରଭୁବାସୀ ପ୍ରଭୁଙ୍କୁ ରଖିବା ପାଇଁ, ଭାଗବତ ସିଦ୍ଧାନ୍ତ, ଗୌଡ଼ୀୟ ସିଦ୍ଧାନ୍ତ, ମହାପ୍ରଭୁଙ୍କ ସିଦ୍ଧାନ୍ତ, ବୈଷ୍ଣବ ସିଦ୍ଧାନ୍ତ, ସବୁ ସିଦ୍ଧାନ୍ତର କ'ଣ କୁହାଯିବ, ମଧ୍ୟରେ ମଝିରେ ସେ ରହିଛି, ସମସ୍ତଙ୍କୁ ନିଦର୍ଶନ ଦେବେ ସମସ୍ତେ, ଏ ଗୌଡ଼ୀୟ ଭାବଟା ଛପିକି ରହିଛି, ଶିଷ୍ୟତ୍ୱ ଭାବ ମନା କରିବେ। ତେବେ ସନ୍ଧ୍ୟାବେଳେ ଆମେ ଶୁଣିବା କେତେ ନିଷ୍କପଟ, ଆପଣ କୁହନ୍ତୁ କେହି ଜଣେ ଉଦାର ଭାବରେ ବହୁତ ଦିନର ଅର୍ଜିତ ସମ୍ପତ୍ତିକି ଦେଇଦେଇପାରିବ, ନାରାୟଣ କବଚ କେତେ ସୁରକ୍ଷା କବଚ, ସିଏ ନିଷ୍କପଟରେ ସାଙ୍ଗେ ସାଙ୍ଗେ ଶିଷ୍ୟ ବୋଲି ଗ୍ରହଣ କଲେ, ସାଙ୍ଗେ ସାଙ୍ଗେ ଦେଇଦେଲେ ନାରାୟଣ କବଚ, କହିଲେ ବିଶ୍ୱରୂପ ତୁମେ ନାରାୟଣ କବଚ ନେଇଯାଅ, ଯାଅ ଅସୁରମାନଙ୍କୁ ଜୟ କର, ଏ ବିଶ୍ୱରୂପ ଇନ୍ଦ୍ରଙ୍କୁ ଦେଇଦେଲେ ସାଙ୍ଗେ ସାଙ୍ଗେ, ଏବଂ ଇନ୍ଦ୍ର ନାରାୟଣ କବଚ ପ୍ରାପ୍ତ ହୋଇଯିବେ। ଆମେ ସନ୍ଧ୍ୟାବେଳକୁ ଶୁଣିବା ନାରାୟଣ କବିଚର ବର୍ଣ୍ଣନା କରାଯିବନି, ତାପରେ କିଭଳି ବୃତ୍ତାସୁର ପ୍ରକଟ ହେବେ ସେ ବିଷୟ ଶୁଣିବା। ଅବଶିଷ୍ଟ ଯେଉଁ ତିନୋଟି ଅଧ୍ୟାୟ ରହିଲେ ବହୁତ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ, ସେ ଅଧ୍ୟାୟରେ ବୃତ୍ତାସୁରଙ୍କର ଉଦ୍ଗାର ଭାଗବତରେ ଆମମାନେ ଶ୍ରବଣ କରିବା, ଭକ୍ତର ବ୍ୟାକୁଳତା କେମିତି, ନିଷ୍କାମତା କେମିତି, କେମିତି ସେ ଏ ସଂସାରକୁ ଛାଡ଼ିବା ପାଇଁ ତୃଣତୁଲ୍ୟ ମନେ କରେ, ଇନ୍ଦ୍ରଙ୍କୁ କେମିତି ଇନ୍ଦ୍ର ପଦକୁ ତୃଣତୁଲ୍ୟ ଦେଖୁଛନ୍ତି ବୃତ୍ତାସୁରରେ, କେତେ ବଡ଼ ଭକ୍ତର ସେହି ସ୍ଥିତି, ଚିତ୍ର କିନ୍ତୁ ଶରୀରରେ ଥାଇକି ଯେଉଁ ପ୍ରେମର ଉଦ୍ଗାର ତାଙ୍କର ନାହିଁ ବୃତ୍ତରାସୁର ଶରୀରରେ, ଆଜି ମହନ୍ତର କୃପାରେ, ମହାନ୍ତଙ୍କ କୃପାରେ ନାରଦମୁନିଙ୍କ ଅଙ୍ଗିରାଶି ଯେଉଁ ବୀଜ ଦେଇଥିଲେ, ସେଟା ବୀଜ ବପନ କରିଥିଲେ, ବୃତ୍ର ଶରୀରରେ ସେଟା ପ୍ରକାଶ ପ୍ରସ୍ଫୁଟିତ ହୋଇଛି ପ୍ରେମ, ସେ ଉଦ୍ଗାର ଆମମାନେ ଶୁଣିଲେ। ତେବେ ଭାଗବତ ମତେ ଶିକ୍ଷା କାହାକୁ ଛାଡ଼ିବା କାହାକୁ ରଖିବା, ଆପଣମାନେ କୃପା କରୁଥିବେ କେମିତି ପ୍ରଭୁଙ୍କର କଥା ଆମେ ସୁନ୍ଦର ଭାବରେ ଶୁଣିବା, ପ୍ରଭୁଙ୍କ ପାଖରେ ଗୁରୁ କୃଷ୍ଣଙ୍କର ପାଖରେ ମତେ ରହିବ, ଗୁରୁବର୍ଗଙ୍କର କୃପା ପାଇବା, ପ୍ରଭୁ ଭାଗବତଙ୍କ କୃପା ପାଇବା, ଏଇଠି କଥାକୁ ଆମେ ବିଶ୍ରାମ ଦେଉ। ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତଙ୍କ କି ଜୟ।